नमो भगवते वासुदेवाय। श्रीमद् भगवत गीता द्वितीय अध्याय 44 श्लोक मैंने पढ़ुले पाठ करुले कि भले द्रौपदी महाराज समाधि अवस्था को मनर स्थैर्यता व स्थिरता को उल्लेख कर जोगी ज्ञानी भक्त स्वस्व फल प्राप्त करने मन को संयम करा पड़ो मनर जो शक्ति रही दुईटा जो शक्ति रही तार धर्म गोटे ग्रहण कर रिजेक्ट कर तो त्याग कर ग्रहणात्मक आवर्जनात्मक तार धर्म से सुख हो पारे दुख हो पारे कौन भी पारे सी आक्सेप्ट कर रिजेक्ट कर तार नेचर केवल गोटे जिनस को ग्रहण कर छाड़ दे नुहे ग्रहण करवा छाड़िया भितर तार इम्प्रेसन तार भावना गुड़ा रखी देखा सी कौन कर दिने मृत्यु समय जो आम ईश्वर बर्तमान ठीक से चलती कहीं मनर एत प्रभाव बेस रहे ना यंग एज रे एज्र जो मैंने सब अल्प जुवक बयस कम बयस जो मान मानसिक प्रभाव ज्यादा रुहे अधिका से वृद्ध बयस को बहुत सफरिंग हमें जमी जो विदेशी लोक मैंने बहुत दुख पाती वृद्ध अवस्था कहीं जुवक अवस्था बहुत एंगेजमेंट रही आमको भगवान गोटे मनीष मान जानते संसार टाइम मानते सुखमय नुहे कि जीव भौतिक सुख छाड़ पारे से भगवान सब सजेदे जीवपाई प्रकृति रखी तुम्हें देखना गवर्नमेंट कौन व्यवस्था करूँ जू रखी ना ना कौन एटा कौ चिड़ियाखाना लोक मैंने आगुरी कौन प्रकृति परेश भर रोते प्रकृति भितर रोते मन को शांत कै प्रकृति वृक्ष तरु लता एम कौन सी एम पाखर ना लस्ट जीव कम पाइब ना तक प्रति क्रोध आसव कौन जिनस आसवनी जो भगवान प्रकृति सजेक रखी थे प्रकृतिर कौन जिन भयंकर नुहे केवल केत आक्टिविटी भयंकर लगे जमी बहुत बड़ बात्याला बनागला आज विजुड़ी आकाश में मार्च कौन कौन आम घड़घड़ी से ना आ सब कला मेघ देख तो जे जो जिन सब देख प्रकृति भगवान रखी थे मन टाक गोटे जीव तो भोगीटा ना तो भोग कर भोग कौन सुख अच्छी दुख भी पाव कहीं कौन सी जीव के भोगी पार ना सी जहाँ भाव सी मत भोग दौर कहीं भी क्या भोग दे पारे कारण जी भोग दौर से किसी प्रतिक्रिया छाड़ कहीं खाली एम छाड़े भोग कहीं देवेनि जगत बड़ा सिस्टमेटिकली भगवान सुति भगवान जानते जीवत भोग कर किसी प्रतिक्रिया पाव कि दुख पाइब से प्रकृति सजेक रखी थे आ प्रकृति सहित पात्रता भी रखी थे पात्रता केमती जमी गोटे माँ गोटे नारी पाखे गोटे पात्रता देते स्नेह से बंची पारे ना गोटे पुरुष बंची पारे सी एत खट भलमंद कर तार कामना पूर्ति कालापर भी दुखी हो तार जो पुओटा जमी मुझे देखे सब क्यों देखी तार गोटे पुआ पारालाइज पिलाटा कथा भी कही पार बापार बहुत संपत्ति अच्छे बापा बापा कि अवस्था रोथ कि माँ कतर भगवान जो तार स्त्री कतर गोटे गुण दे तार जो केयर नेचर प्रजत्नवादी आ जो स्नेह ममता से देखिए बालांस कर रही भोगटा जगत एमती भगवान तैयारी करे भी भोगी ये हो पारे कहीं भोगी नुहति कि जीव जो भोग कर दुखी कहीं भोगी पारे भोगिया मान मन अस्थिर रहा भोगेश्वर प्रसक्ता नम दया अपहृत चेत भोग मैंने एति बुझाक पड़ो जोटा आमर इंद्रिय तृप्ति भोग अर्थ शब्द अर्थ हो गोटे प्रसाद आम प्रसाद पाजे लोक आस भोजन कर आम कौन आम को प्रसाद सेवा आस सेवन कर प्रसाद सेवन कर आस गाँव डाक आस प्रसाद सेवन कर जोटा इंद्रिय तृप्ति दिगरे लगे से भोग बोली क्या जाए सीटा कौन हुए धीरे धीरे आम जीवन लक्ष्य हुए ताबिना बचाटा कष्ट हो जाए अभिनिवेशा बढ़ी जाए तो अभिनिवेश कह जाए संस्कृत अभिनिवेश अर्थ से वस्तु प्रति सब ध्यान रहे ताकड़े जीवन सैटा चेंजेबुल हुए एमती गोटे सब अवस्था सामान रुहे ना ना वृद्ध अवस्था अभिनिवेश विश्व अभिनिवेश बहुत बढ़ी जाए अलग सब अभाव बोध कै कि भक्त ठाकुर लिखले ना वार्धक्य अवस्था अभाव अभाव जोड़ित चित्त ଉପାୟ ନ ଦେଖି ଅନ୍ଧ ଜୀବନ ତଟ ନିଶ୍ରୁତ ନହେ ସେ ସବୁ ମରଣ ନିକଟେ ଘୋର ସବୁ ସମର୍ପିଆ ଭଜିବି ତୁମାରେ ଏ ଆଶା ବିଫଳ ମୋର ଏବେ ଶୁଣ ପ୍ରଭୁ ଆମି ଗତିହୀନ ଭକତି ବିନୋଦ କହେ ତବ କୃପା ବିନା ସକଲେ ନିରାଶ ଦେହ ମୋର ପଦାଛ ଏ ତ ତାଙ୍କର ଆଉ ଗୋଟେ ପଦ ଅଛି ନା ଅଭାବେ ପୀଡ଼ାଏ ଅସ୍ଥିର ଚିନ୍ତାଏ ଜ୍ୱରିତ ଅଭାବେ ଜଡ଼ିତ ଚିତ୍ତ ଉପାୟ ନ ଦେଖି ଅନ୍ଧକାରମୟ ଏଖନ ହୋଇଛେ ଭୟ ଲାଗିବ ସେତେବେଳେ ଓଲ୍ଡ ଏଜ୍ରେ ଆମେ ମୁଁ ଏ କଥା କହୁଥିଲି ନା ୟଙ୍ଗ ଏଜ୍ଟା ଆକ୍ଚୁଆଲି ଯୁବକ ଅବସ୍ଥାରେ ଏତେ କେୟାର କରିବା ଉଚିତ ନାହିଁ ଏତେ ଏତେ ଗୋଟେ ସେ ବିଦେଶ ପିଲାଠୁ 16-12 ବର୍ଷ ମୁଁ ବୁଝାଏ ସେମାନେ ସବୁ ଗୋଟେ ବୈବାହିକ ଜୀବନ ରହିନାହାନ୍ତି ନା ସେ ମ୍ୟାରେଜ୍ କରିଛନ୍ତି ସେମାନେ ବୈବାହିକ ଜୀବନ ତାଙ୍କର କିଛି ନାହିଁ ଯେଉଁ କଣ୍ଟ୍ରାକ୍ଟ ଚାକିରି କରନ୍ତି କଣ୍ଟ୍ରାକ୍ଚୁଆଲ ନା କ'ଣ ତାକୁ କହୁଛ ଇଂଲିଶରେ ସେଭଳି ତାଙ୍କର ସବୁ ମ୍ୟାରେଜ୍ ଗୁଡ଼ା କ'ଣ ଲିଭିଂରେ ରହୁଛନ୍ତି କହିବେ ସେ ୱାର୍ଡ ଗୁଡ଼ା ଏଇଟା ଇଣ୍ଡିଆରେ ବି ସୁତିରେ ଲିଭିଂରେ ରହିବେ ମାନେ ତାଙ୍କର କୌଣସି କୋର୍ଟ ମ୍ୟାରେଜ୍ କରିବେନି ଖାଲି ସେମିତି ସ୍ୱାମୀ ସ୍ତ୍ରୀ ଭଳିଆ ରହିବେ ଦେହ ସୁଖ କରିବେ ସେମାନେ ଯେତେବେଳେ ମ୍ୟାରେଜ୍ ଫ୍ୟାରେଜ୍ ଗୁଡ଼ା କରୁଛନ୍ତି ସେମାନେ ସବୁ ଜାଣନ୍ତିନି ଏତେ କଷ୍ଟ ଏଗୁଡ଼ାକ ଏତେ ଏମିତି ଲାଇଫ୍ ମେଣ୍ଟେନ୍ କରିବାକୁ ପଡ଼ିବ ଏ ସେମାନେ ସିରିୟସ୍ ହେଇଯାନ ସେଠି ସ୍ୱାମୀ ସ୍ତ୍ରୀ କ'ଣ ଗୋଟେ କହିଲେ ସିରିୟସ୍ ହେଇଯିବେ ତ ବାର ବାର ସେ ଜିନିଷଟା କୁହେ ଦେଖ ତୁମେ ଡୋଣ୍ଟ ବି ସିରିୟସ୍ ଇନ୍ ବେଷ୍ଟ ଲାଇଫ୍ ଏଭ୍ରିଡେ ଇଭିନ୍ ଫେସ୍ ସମ୍ ପ୍ରୋବ୍ଲେମ୍ସ ଗୋଟେ କାହିଁ ଏତେ ଗମ୍ଭୀର ହେଉଛୁ କାରଣ ତୁମେ କହିବେ ଏଇଟା ହେଇଗଲା ମୋର ସ୍ୱାମୀର ସ୍ତ୍ରୀ ସହିତ ଏମିତି ଝଗଡ଼ା ହେଇଗଲା ଆରେ ଏଠି ପ୍ରତିଦିନ କିଛି ସମସ୍ୟା ଆସିବ ଜଗତରେ ଯେମିତି ଅଫିସ୍କୁ ଆପଣ ଯାଉଛନ୍ତି ପ୍ରତିଦିନ କିଛି ସମସ୍ୟା ଅଛି କିଛି କର୍ମ କରୁଛନ୍ତି ପ୍ରତିଦିନ କିଛି ସମସ୍ୟା ଅଛି ଏ ଜୀବନଟା ସେଭଳି ଗୋଟେ ପ୍ରତିଦିନ ସମସ୍ୟା ହୁଏ ଯଦି ସିରିୟସ୍ ହୁଏନି ସିରିୟସ୍ କେବଳ ଗମ୍ଭୀର ହୁଅ ଭଗବାନଙ୍କର ମୋର ଭଜନ ହେଉନି ବୋଲି ଆଉ ସବୁ ଜିନିଷକୁ ନେଗ୍ଲେକ୍ଟ କରିବାକୁ ପଡ଼ିବ ହିଁ ପଡ଼ିବ ଯଦି ନେଗ୍ଲେକ୍ଟ ନକରି ତୁମେ ସିରିୟସ୍ ହେବ ନା ତୁମେ ୟଙ୍ଗ ଏଜ୍ରେ ତୁମେ ଫ୍ରଷ୍ଟ୍ରେଟେଡ଼୍ ହେଇଯିବ ଆଉ ଓଲ୍ଡ ଏଜ୍କୁ ଛାଡ଼ କାରଣ ୟଙ୍ଗ ଏଜ୍ରେ ବହୁତ ଏନ୍ଗେଜମେଣ୍ଟ ଅଛି ସେଥିପାଇଁ ଭଗବାନ ପ୍ରକୃତିକୁ ରଖିଛନ୍ତି ଗୋଟେ ଗଭର୍ଣ୍ଣମେଣ୍ଟ ପାଇଁ ଏ ଯେଉଁ ପାର୍କ ପାଇଁ ଦେଖୁଛ ନା କେତେ କେତେ କେଉଁଠି ଖର୍ଚ୍ଚ କରୁଛି କାହିଁ ଖର୍ଚ୍ଚ କରୁଛି ନା ତା ମୁଁ ସେ ବସିକି ଦିନ ଚିନ୍ତା କରୁଛି କାହିଁ ଏତେ ପଇସା ଖର୍ଚ୍ଚ କରୁଛି ସେ ଏଇଟା ଗୋଟେ ପାର୍କ କାହିଁ କରୁଛି କେବଳ ଏଇ ଲୋକମାନଙ୍କୁ ମାନେ କ୍ରେଜି ହେଇଯିବେ ନା ବହୁତ ଉଦ୍ବିଗ୍ନ ଲୋକମାନେ ରହୁଛନ୍ତି କଥାଭାଷା ଆଚରଣ ବର୍ତ୍ତମାନ କଥାଭାଷା ବହୁତ ଖରାପ ଲୋକର ଚାଣକ୍ୟ ଅରିଣା ବଚନ କିମ୍ ଦରିଦ୍ରତା ତୁମ ପାଖରେ କିଛି ନାହିଁ କେବଳ ଦୁଇଟା ଜିହ୍ୱାକୁ ସ୍ପନ୍ଦନ କରିବ ସରି ଓଷ୍ଠକୁ ସ୍ପନ୍ଦନ କରିବ ଜିହ୍ୱାଟାକୁ ସଞ୍ଚାଳନ କରିବ ତୁମେ ଗୋଟେ ଜୀବକୁ ସୁଖ ଦେଇଦେବ ଆଉ କିଛି ନାହିଁ ଜୀବର ଧନଟା ଗୋଟେ ବହୁତ ବଡ଼ ଜିନିଷ ନୁହେଁ ଗୋଟେ ମଧୁର କଥା କହିବା ଜଣକୁ ଆମେ କିଛି ଦେଇପାରୁ ନାହିଁ କିନ୍ତୁ ତାକୁ ଦୁଃଖୀ କାହିଁକି କରିବା ସୁଖୀ ଧନରେ କରାଯାଏ ନା ସୁଖୀ ବଚନରେ କରାଯାଏ ବଚନ ଏତେ ମଧୁର ହେବା ଦରକାର ବିନା ହେବା ଦରକାର ଯେକୌଣସି ବ୍ୟକ୍ତି ଗୋଟେ ଦୁଃଖୀ ଯିବାର ମୋର ହସ ଆସିବ କିନ୍ତୁ କଳିଯୁଗଟା ଗୋଟେ ଏମିତି ଯୁଗ ପୁରା ନଷ୍ଟ ହେଇଗଲା ସବୁ କଳିଯୁଗରେ ତ ହବେ ଆଉ ଏମାନେ ସବୁ ରଜଗୁଣୀ ତମଗୁଣୀ ଏମାନଙ୍କର ବଚନର ଯେଉଁ ଶାଳୀନତା ନମ୍ରତା ବିନୟ ମଧୁର ବିନୟ ବଚନ କହି ତୋ ଶିବ ଜନ ମନ ପଇଡ଼ ଚିହ୍ନ ଥାଏ ଗୋଟେ ଶିଆଳ ଚିହ୍ନ ଥାଏ ଯେଉଁ ବର୍ଣ୍ଣବୋଧର ମୋର ମନ ଅଛି ସବୁ ଲେଖା ହେଇଥିଲା ତାହେଲେ ପଇଡ଼ 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 ବଡ଼ ମଧୁର ବିଲୁଆ ବଡ଼ ଚତୁର ପଇଡ଼ ଚାଲିଥିବ ବିଲ ଚାଲିଥିବ ତାପରେ ଏଠି ଲେଖା ହେଇଥାଏ ମଧୁର ବିନୟ ବଚନ ଏଇଟା ଗୀତାର ବାଣୀ ନା ଭଗବାନ ବାଚିକ ତପସ୍ୟାରେ ଏଇଟା କହୁଛନ୍ତି ନା ଅନୁଦ୍ବେଗମ୍ କରମ ବାକ୍ୟମ ସତ୍ୟମ ପ୍ରିୟମ ହିତମ ଚ ଯତ୍ ଭଗବାନ କହିଥିଲେ ସତ୍ୟ କହିବ ପ୍ରିୟ କହିବ ହିତମ କହିବ ଆଗେ ଭଗବାନ କହିଲେ ଅନୁଦ୍ବେଗମ୍ କରମ ବାକ୍ୟମ ଅନ୍ୟକୁ ଇ ସବୁଠୁ ବଡ଼ ପାପ ଜଗତ ଯଦି ବଡ଼ କିଛି ପାପ ଥାଏ ଅନ୍ୟକୁ ଦୁଃଖ ଦେବାଟା ସବୁଠୁ ବଡ଼ ପାପ ପଶୁକୁ ଥରେ ମାରିଦେଉଛ ପଶୁକୁ ମାରିଦେଲେ ଥରେ ଯେ କୁବଚନ ପୀଡ଼ା ବଚନ ଅନ୍ୟକୁ ଦେଉଛ ନା ଜୀବନ ସାରା ତୁମେ ଜୀବନ ସାରା ଗୋଟେ ଜୀବକୁ ମାରୁଛ ବହୁତ ନଷ୍ଟ ଏମାନଙ୍କର ଜୀବନ ବହୁତ ଦୁଃଖମୟ ହେବ ଯେଉଁମାନେ ଅନ୍ୟକୁ ସବୁବେଳେ ପୀଡ଼ା ଦିଅନ୍ତି ପରପୀଡ଼ା ଭଳିଆ ଦୁଃଖ କିଛି ନାହିଁ ପରପୀଡ଼ନ ଭିତରେ ସବୁଠୁ ବଡ଼ କଷ୍ଟ ହେଉଛି ବଚନ ଗୁଡ଼ିକ ପ୍ରୀତିପୂର୍ଣ୍ଣ ହେବା ଦରକାର ମଧୁର ହେବା ଦରକାର ହିତ ଅନ୍ୟର ହିତ ପାଇଁ ହେବା ଦରକାର କ୍ରୋଧ କିଛି ଖରାପ ଜିନିଷ ନୁହେଁ କ୍ରୋଧ ଦ୍ୱାରା ଜଗତର ବହୁତ ଲୋକର କଲ୍ୟାଣ ହେଇଛି କିନ୍ତୁ କ୍ରୋଧଟା ହିତ ଉପଦେଶ ଦ୍ୱେଷମୂଳକ ହେବା ଉଚିତ ନୁହେଁ ସାଧୁ ଯେତେବେଳେ କ୍ରୋଧ କରନ୍ତି ସେ ଦ୍ୱେଷ କରି କରନ୍ତିନି ଆମେ ତ କ୍ରୋଧ କରନ୍ତି ଆମେ ତାକୁ ହେଡ୍ସ ଇଂଲିଶ କ'ଣ କୁହାଯାଏ ଘୃଣା ହେବ ଘୃଣାରେ ସାଧୁ ଘୃଣାରେ କାହାକୁ କ୍ରୋଧ କରନ୍ତିନି ତାର କଲେ ଯେମିତି ମା ରାଗେ ମା ବେଳକୁ ତ ମୁହଁ ଦେଖନ୍ତୁ ପଳାଇଲ ସେ ତାର ଅର୍ଥ ସେୟା ନୁହେଁ ତାକୁ ପୀଡ଼ା ହେଉଛି ପୁଅ ଖରାପ ହେଇଗଲା ସେଥିପାଇଁ ତାର କ୍ରୋଧ ଆସୁଛି ଆମର ସେୟା ନୁହେଁ ଗୋଟେ ଲୋକ ଖରାପ ହେଇଗଲା ସେ ଖରାପ କାମ କରୁଛି ଆମର କ୍ରୋଧ କାହିଁକି ଆସୁଛି ସେ ମୋ କଥା ମାରିଲାନି ସେ ଏମିତି କଲା ସେ ସେମିତି କଲା
ତାର ହିତ ପାଇଁ ଆମର କିଛି ନାହିଁ, ଆମର ଦ୍ୱେଷ। ବଚନ ଗୁଡ଼ାକ ବହୁତ ସୁନ୍ଦର ହେବା ଦରକାର। ଏ ବଚନ ଯେଉଁମାନଙ୍କର ଭଜନ ଭକ୍ତି ରାସ୍ତାରେ ଯେଉଁମାନଙ୍କର ଭଜନ ହୁଏ ନା, ବିଶେଷ କରି ଅପରାଧ ଆଉ ଭଜନ ହୁଏ ନା, ତାର ଗୋଟେ ରୁଟ୍ କଜ୍ ଦେଖିବେ, ମୂଳ କାରଣ ଖୋଜିବ, ଏଇଟା ବି ଗୋଟେ ଥିବ। ସବୁବେଳେ ଅନ୍ୟକୁ ପୀଡ଼ା ଦେବେ ବୋଲି କଥାବାର୍ତ୍ତା କରୁଥିବେ, ଅନ୍ୟକୁ ଉଦ୍ବେଗ ଦେଉଥିବେ, ନାଇଁ ନାଇଁ ବହୁତ ସଂଯମ ହେବା ଦରକାର। ଯିବ ପ୍ରାଣୀ ମାତ୍ର କାୟ ମନ ଉଦ୍ବେଗ ନା ଦେବେ, କେବେ ବି ପ୍ରାଣୀ ମାତ୍ରରେ କୌଣସି ଜୀବକୁ କଷ୍ଟ ଦିଅ ନା, କାରଣ ଦେଇଥିବା କଷ୍ଟ ଆମେ ଆଜି ଭୋଗୁଛେ, ପୁଣି କାହିଁକି କଷ୍ଟ ଦେଇ ଗୋଟେ ପ୍ରତିକ୍ରିୟା ତିଆରି କରିବା। ଠିକ ଭୁଲ ଛାଡ଼, ଠିକ କହିକି ଯେ ଅନ୍ୟ ଗୋଟେ ଲୋକକୁ ଦୁଃଖ ଦେଇଦେବା ଯେ ତାର ତ ପ୍ରତିକ୍ରିୟା ନାହିଁ ବୋଲି ତୁମେ କୁହନି। ଆମେ ଗୋଟେ ଗୋଟେ ଜଣଙ୍କୁ ଠିକ ବୋଲି କହିବା, ତାକୁ ଦୁଃଖ ହେବ, ତାରି ପ୍ରତିକ୍ରିୟା ଅଛି। କେବଳ ହେବନି କେତେବେଳେ ଯେ ତା ପ୍ରତି ଆମର ଦ୍ୱେଷ ନାହିଁ, ତାର ମଙ୍ଗଳ ଚିନ୍ତା କରି କହୁଛି, ମଙ୍ଗଳ ଚିନ୍ତା କରି କହୁଛି। ଇଏ ବହୁତ ବଡ଼ ହାୟର ଷ୍ଟେଜ୍ ଲୋକମାନଙ୍କ ପାଇଁ। ମୁଁ ଏଇ କଥା କହୁଥିଲି ନା, ଯେଉଁ ଭଗବାନ ଯେଉଁ ଭୋଗ ଦେଇଦେଇଛନ୍ତି ଏମିତି ନାହିଁ, ମଣିଷ ଏତେ ଦୁଃଖୀ ବର୍ତ୍ତମାନ, ପରସ୍ପରର ଗୋଟେ ସମ୍ବନ୍ଧ, ପରସ୍ପରର ଗୋଟେ ବ୍ୟବହାର, ଗୋଟେ ଏତେ ଡିଗ୍ରେଡେଡ୍ ଷ୍ଟେଜ୍, ପତିତ ଅବସ୍ଥା ବର୍ତ୍ତମାନ ଆସିଛି। ଗୋଟେ ଲୋକର ଅନ୍ୟ ଗୋଟେ ଲୋକର ଦୁଃଖ କେହି ବୁଝିବା ପାଇଁ ପ୍ରସ୍ତୁତ ନାହିଁ, ସମସ୍ତେ ସେଲ୍ଫିସ୍, କ'ଣ କୁହାଯିବ, ଗୋଟେ ସ୍ୱାର୍ଥବାଦୀ, ସ୍ୱାର୍ଥ ବିନିବେଶ ପୁରା। ମୋର ବଞ୍ଚିବାର ଅଛି। ମୁଁ ଆଗରୁ ପୂର୍ବରୁ ଗୋଟେ କ୍ଲାସ୍ ଆମେ ଡିସ୍କସନ୍ କରୁଥିଲୁ ନା, କେତେ ପ୍ରକାର ଲୋକ ରହିଛନ୍ତି, କେତେ କାଟେଗୋରିଜର ଲୋକ ରହିଛନ୍ତି। ଆଜିକାଲି ଏସବୁ ଜୀବନ ବହୁତ ଖରାପ ଜୀବନ, କାହିଁକି ଭୋଗବାଦ ସଭ୍ୟତା, ଆକୁ ଭୋଗବାଦ ସଭ୍ୟତା କୁହାଯାଏ, ଉଗ୍ର ଭୋଗବାଦ ସଭ୍ୟତା, କେବଳ ଭୋଗବାଦ ସଭ୍ୟତା ନୁହେଁ, ଉଗ୍ର ଭୋଗବାଦ ସଭ୍ୟତା, ଉଗ୍ରତା ସହିତ ଭୋଗ କରୁଛନ୍ତି, ଉଗ୍ର ମନଚାରରେ ଭୋଗ କରୁଛନ୍ତି। ଉଗ୍ରବାଦ ନା ନାହିଁ, ସବୁବେଳେ ଦେଖୁନା ଯାହା ଯାହା ଜିନିଷ କରିବ, ହାଷ୍ଟି ଇଂରେଜରେ କହିଲେ ହାଷ୍ଟି ନେଚର, ଏଇଟା ହାଷ୍ଟି ନେଚର, ସବୁବେଳେ ପୀଡ଼ା, ଏଇଟା ଗୋଟେ ଜୀବନର ବ୍ରତ ହେଇଯାଇଛି। ତୁମେ ଯଦି ଅନଫେଭରେବୁଲ ସିଚୁଏସନ୍ ଦେଖୁଛ, ସେଠି ତୁମେ ଶାନ୍ତ ରହିବା ପାଇଁ ହେଲେ, ଅପ୍ରୀତିକର ପରିସ୍ଥିତିରୁ ତୁମେ ହଟିବାକୁ ହେଲେ ତୁମେ କ'ଣ କରିବ, ହଟିଯିବା ଦରକାର। ଅପ୍ରୀତିକର ପରିସ୍ଥିତି ରହିଲେ ତୁମେ ଦିନକୁ ଦିନ ତୁମ ନେଚରଟା ସେମିତି ହେଇଯିବ। ଭଗବାନ ପ୍ରାର୍ଥନା କରିବା ଦରକାର, ପ୍ରଭୁ କିଛି ବ୍ୟବସ୍ଥା କର କେମିତି ମୋର, କାରଣ ଜୀବ ପୀଡ଼ା ନ ହଉ। ଏ ଭୋଗ କଥାରେ ପଡ଼ିଥିଲା ନା, ଭୋଗ ଯେତେ ଆମେ ଭଗବାନ ଜୀବଟା ଭୋଗ ବୁଦ୍ଧି ଅଛି ନା, ଭୋଗକୁ ସଂଯମ କରିବା ପାଇଁ ଭଗବାନ ଧର୍ମଯୁକ୍ତ ଭୋଗ ସୃଷ୍ଟି କରିଥିଲେ। ଭୋଗର ଷ୍ଟେଜରେ କେତେ ବିବାହରୁ ଆସିବ, ଯୁବକ ଅବସ୍ଥାରୁ ଭୋଗ ବୁଦ୍ଧିଟା ଆରମ୍ଭ ହବ। ଆଜିକାଲି ତ ବିଚିତ୍ର ହେଇଗଲା, ସୃଷ୍ଟିର କ'ଣ ହବ ଯେ ମୁଁ ସେ ଚିନ୍ତା କରିପାରୁନି। ଭାଗବତ ମାନେ ଗୋଟେ ପଢ଼ିଥିଲି ଯେ ମୁଁ ଭାବୁଥିଲି ଏଇଟା ହବନି ବୋଲି, ଏଇଟା ସତ, ଏଗୁଡ଼ା କଳ୍ପନା ଲାଗୁଥିଲା, କିନ୍ତୁ ବର୍ତ୍ତମାନ ସତ୍ୟ। ଏତେ କମ୍ ବୟସରେ ଏମାନଙ୍କ ଭଗବାଦ ବୁଦ୍ଧି ଏମାନଙ୍କର, କାହାର ଗୋଟେ ଜେନେରାଲ ଗୋଟେ କ'ଣ କହୁଛି ଶିଷ୍ଟ ବ୍ୟବହାର ନାହିଁ। ଏ ଯୁବକ ଯୁବତୀ ମୁଁ ସବୁ ଗାଁ ଗୋଲି ଗୁଡ଼ାକର ଯାଉଛି, ଯାହାକୁ ଟ୍ରାଇବାଲ ଏରିଆରେ ସେମାନେ ଖରାପ ହେଇଗଲେଣି, ଆଉ ଏମାନେ ଦେଶର ଭବିଷ୍ୟତ ପୁଣି ଭୋଗବାଦୀ ହେଇଗଲେ, ପୁରା କପଡ଼ା ପତ୍ର ବ୍ୟବହାର ପୁରା ନଷ୍ଟ ହେଇଗଲା। ଏମାନଙ୍କ ମନ କ'ଣ ସଂଯମ ରହିବେ, ବିଦେଶ ଭଳି ହେଇଯିବେ, ଏତେ କାନ୍ଦିବେ ମାନେ ଉଫ୍, ମାନେ ଅଦ୍ଭୁତ। ବିଦେଶମାନଙ୍କରେ କୋଟକେସ୍ ବେଶୀ କରନ୍ତିନି, ବିଦେଶମାନଙ୍କରେ କୋଟକେସ୍ କରନ୍ତିନି ବେଶୀ, କାହିଁକି କୋଟକେସ୍ କଲେ ଚାଲିଥିବ, ମାନେ ତାଙ୍କର ଏମିତି ଲିଙ୍ଗରିଂ ନାହିଁ। ଆମର ଯଦି ଗୋଟେ ମର୍ଡର କରିଦେବ, ଗୋଟେ ଜମ୍ବାଡ଼ି କେସ୍ ଚାଲିଥିବ 10 ବର୍ଷ 5 ବର୍ଷ, ସେମିତି ନାହିଁ, ତାଙ୍କର ଇମିଡ଼ିଏଟଲି ଫିନିସ୍, ୟୁ ହାଭ୍ ଟୁ ଫିନିସ୍ ୱିଦିନ୍ ଏ ସର୍ଟନ୍ ପିରିୟଡ୍, ଏମିତି ନାହିଁ ତୁମେ ବହୁତ ଦିନ ଗଡ଼େଇ ପାରିବ। ତାଙ୍କର ବେଶୀ ମିଡ଼ିଏଟର, ତାଙ୍କ କୋର୍ଟକୁ ଯିବା ପୂର୍ବରୁ ସ୍ୱାମୀ ସ୍ତ୍ରୀ ତାଙ୍କର ପଡ଼ୁନି ନା, ସେ ବହୁତ ଭଦ୍ର, ବହୁତ ବହୁତ, ଆମେ ଇଣ୍ଡିଆ ଲୋକ ନୁହନ୍ତି, ଏଗୁଡ଼ାକ ମୋତେ ବହୁତ ଭଲ ଇଏ ଲାଗେ। ସେମାନଙ୍କ ପଛରେ ଲାଗନ୍ତିନି, ତୁମେ ମୋତେ ଭଲ ପାଉ ନା, ସେ କହିବେନି ମୁଁ ଆଇ ଡୋଣ୍ଟ ଲାଇକ୍ ୟୁ, ଲୋକ କୁହନ୍ତି ମୁଁ ତ ଭଲ ପାଉନି, ଆମ ଓଡ଼ିଆରେ ଏମିତି କହୁଛି, ସେମାନେ ଇଂଲିଶ ମାନେ କେବେ ଏମିତି କହିବେନି, ସାଇଲେଣ୍ଟ ରହିବେ, ତା ସହିତ କମ୍ୟୁନିକେଟ୍ କରିବେନି, ତା ପଛରେ ଲାଗିବେନି। ଆମର ଯଦି ପଛରେ ଲାଗିବା ଗୋଟେ ବୁଦ୍ଧି ଅଛି, ତା ସବୁବେଳେ ତା ପଛରେ ଲାଗିଥାଏ, ୟା ବିଷୟରେ କହ, ତା ବିଷୟରେ କହ, ୟା ବିଷୟରେ ନାଇଁ କହିବେ, ସେ ପିଲାଟା ଏମିତିକା, ଇଟ୍ସ ନନ୍ସେନ୍ସ, ଏଇଟା ଷ୍ଟୁପିଡ଼ିଟି ପ୍ରପଦ ମ୍ୟାରେଜ୍, ଏଇଟା ଷ୍ଟୁପିଡ଼ିଟି ସବୁ। ତୁମେ ସମୟଟା କାହିଁ ନଷ୍ଟ କରିକି ଅନ୍ୟର, ତୁମେ ମେଟେରିଆଲିଷ୍ଟିକ ଗୋଟେ ଭୌତିବାଦୀ ବିଷୟରେ କୁହ, କିମ୍ବା ଗୋଟେ ଦୁଶ୍ଚରିତ୍ର ଲୋକ ବିଷୟରେ କୁହ, ସବୁବେଳେ ମନେ ରଖ। ଏଗୁଡ଼ାକ ବାରମ୍ବାର ଆଲୋଚନା ପର୍ଯ୍ୟାଲୋଚନା କରିବା ଦ୍ୱାରା ତାର କିଛି ଅଳ ବି ତୁମ ହୃଦୟ ଭିତରକୁ ଆସିବ, ତୁମେ ସେ ଇମ୍ପ୍ରେସନ୍ସ ଗୁଡ଼ା ସବୁ ମାଇଣ୍ଡରେ ସବୁ ଚିନ୍ତା କରୁଛ ନା ବାରମ୍ବାର, ବହୁତ ସଟଲ ଜିନିଷ ଗୁଡ଼ା, କାହାର ମନକୁ ଆସିବନି। ଯେଉଁମାନେ ସେଥିରେ ସେ ଜିନିଷ ପ୍ରତି, ସେ ଜିନିଷର ଉର୍ଦ୍ଧ୍ୱରେ, ସେ କେବଳ କଲ୍ୟାଣ ଚିନ୍ତା କରୁଛି, ସେମାନଙ୍କୁ ଆସିବେ, ନହେଲେ ମୋଷ୍ଟଲି ଏଗୁଡ଼ା ଚାଲି ଆସିବ ସୁହୃଦୟ ଭିତରୁ। ଏ ଭଲ ସ୍ୱଭାବ ନୁହେଁ, ସବୁବେଳେ ଆଲୋଚନା ପର୍ଯ୍ୟାଲୋଚନା, ଇଏ ଗୋଟେ ବହୁତ ବଡ଼ ଖରାପ ଯୁଗ, ଆଉ ସାଧକମାନଙ୍କ ପାଇଁ ଏଇଟା ଗୋଟେ ବହୁତ ବଡ଼ ପ୍ରତିବନ୍ଧକ। ସେଥିପାଇଁ ପ୍ରଜଲ୍ପ କୁହାଗଲା, ପ୍ରଜଲ୍ପ ଗସିପି, ସବୁବେଳେ ଗୋଟେ ଏଣୁତେଣୁ କଥାବାର୍ତ୍ତା ହେବା ସମୟ ମିଳିଛି ମାନେ କେବଳ ଆମକୁ ଏମିତି କଥାବାର୍ତ୍ତା ହେବା ପାଇଁ ସମୟ ମିଳିନି, କୃଷ୍ଣ କଥା କହିବା ପାଇଁ ସମୟ ମିଳିନି, ସୁଖ ଦୁଃଖ ପାଇଁ। ଯେତେବେଳେ ଆମେ ପ୍ରଜଲ୍ପ କରୁ ସେତେବେଳେ ଅପରାଧ ହେଇଛି, କେହି କହିପାରିବେନି ମୁଁ ଆମେ କଥା ହେବୁ, ଆମର ଭଗବାନ କଥା ହେବୁ, ଭଗବାନ କଥା ଆରମ୍ଭ ହେବ, ଅପରାଧରେ ଛିଡ଼ିବ। ସେଥିପାଇଁ ବେଟର ୱିଥ୍ ମାଇଣ୍ଡ ୟୋର୍ ଓନ୍ ବିଜନେସ୍, ବେଶୀ କଥା ଆଶା କରନି, ତୁ ନିଜ ସେବା କର, ସାଧନ କର, ଜପମାଳା ଅଛି ଜପ କର, କୀର୍ତ୍ତନ କର, ସ୍ୱାଧ୍ୟାୟ କର, ବେଶୀ କଥାବାର୍ତ୍ତା କରନି। କାରଣ ବେଶୀ କଥାବାର୍ତ୍ତା କଲା ମାନେ ତୁମେ କାହା ବିଷୟରେ ଗୋଟେ ଆଲୋଚନା ସମାଲୋଚନା କରିବ। ଯେ ଭୋଗ ଏଇ କଥା କହୁଥିଲା, ଭୋଗଟା ଏମିତି ହେଇଯାଇଛି ବର୍ତ୍ତମାନ ମାନେ ଅସ୍ଥିର ହେଇଛି। ବିଦେଶୀ ଲୋକମାନଙ୍କ କହୁଥିଲେ ତାଙ୍କ କଥା, ସେମାନେ ଏମିତି ନୁହନ୍ତି, ସେମାନେ ପ୍ରାୟ ମିଡିଏଟର ରୁହନ୍ତି, ସେମାନେ ଦୁଇ ଜଣ ରାଜି ହେଇଯିବେ, ଆମେ କୋର୍ଟକୁ ଯିବାନି, କାହିଁକି ପଇସା ନଷ୍ଟ କରିବା, ବର୍ଷ ବର୍ଷ ଲାଗିବ, ଆମେ ଏଜିଟେସନ୍ ରହିବା, ମୁଁ ତୁମକୁ ଭଲ ପାଉନି ନା, ଏଠି ଚାଲିଯିବ। ତାଙ୍କ ବହୁତ କଥାବାର୍ତ୍ତା ହୁଅନ୍ତି, ଏମିତି ପୁରା ଫ୍ରେଣ୍ଡଲିରେ ଯିବେ, ତାଙ୍କ ମିଡିଏଟର ସବୁ ଥାନ୍ତି, ଯେଉଁମାନେ ଅନ୍ ବିହାଫ୍ ଅଫ୍ ଗଭର୍ଣ୍ଣମେଣ୍ଟ, ଗଭର୍ଣ୍ଣମେଣ୍ଟ ତରଫରୁ ସେମାନେ ରହିଛନ୍ତି ଏଇଟାକୁ ସେଟଲ୍ କରିବା ପାଇଁ, ସେଟଲର୍ ତାକୁ କୁହାଯାଏ। ସେ ସ୍ୱାମୀ ସ୍ତ୍ରୀ ଭିତରେ ଆଉ ତୁମେ କେତେ ତାଙ୍କୁ ଟଙ୍କା ଦେବ, କେତେଟା ପିଲା ନେବ, ସେ ପିଲା ବି ଭାଗ ହୁଏ ତାଙ୍କର, କହ ମୁଁ ପିଲା ନେବିନି, ଯଦି ପିଲା ନେବି ତାହେଲେ ଏତିକି ପଇସା ଦେବି, ସେ କହ ମୁଁ ପିଲା ନେବିନି, ଠିକ୍ ଅଛି ତୁମେ ଆଗକୁ ନିଅ ଏତିକି ଦିଅ, ତୁମେ ବାଡ଼ି ପୁରା ସେଟଲ୍ ଭିତରେ ସବୁ ସେଟଲ୍ କରିଦେବ, ଗଭର୍ଣ୍ଣମେଣ୍ଟରେ ଯିବ ଖାଲି ଷ୍ଟାମ୍ପ ମାରିକି ସେ ନେଇ ଆସିକି ଦେଇଦେବ। ଆମର ଏଇ ଯେଉଁ କୋର୍ଟ କେସ୍ ଲାଗିଥିବ, ତାକୁ ଦୌଡ଼ୁଥିବ, ତାକୁ ବିବାହ କରିବାକୁ ଦେବନି, ସ୍ତ୍ରୀ ତାକୁ ବିବାହ କରିବାକୁ ଦେବନି, କି ନିଜେ ବି ବିବାହ ହେବନି, ମୋର ଏତିକି ଟଙ୍କା, ଏସବୁ କିଏ ବୁଦ୍ଧି ଏଗୁଡ଼ା ସବୁ, କାରଣ ଏସବୁ ଭୋଗବାଦର ବୁଦ୍ଧି। ଭୋଗଟା ଏମିତି ଗୋଟେ ଜିନିଷ ଜୀବନ ଆବଶ୍ୟକ ରହିଛି, ଶରୀର ଇନ୍ଦ୍ରିୟ ରହିଛି, ଇନ୍ଦ୍ରିୟ ତୃପ୍ତି ଗୋଟିଏ, ଇନ୍ଦ୍ରିୟ ତୃପ୍ତି ସେନ୍ସ ଗ୍ରାଟିଫିକେସନ ଶବ୍ଦ ଦ୍ୱାରା, ସେନ୍ସ ଗ୍ରାଟିଫିକେସନ, ଇନ୍ଦ୍ରିୟ ତୃପ୍ତି, ଏଇ ଇନ୍ଦ୍ରିୟ ତୃପ୍ତିର ପ୍ରବଣତା ଦ୍ୱାରା ଯେଉଁ ଗୋଟେ ଜୀବନ ବଢ଼ିଯାଏ, ତା ମନଟା ସେତେ ଅସ୍ଥିର ହବ, ସବୁ ଅସ୍ଥିର ହବ। ଆଉ ଜଗତର ଯେତେ ଜିନିଷ ଆଜିକାଲି ବାହାରୁଛି ନା, ସବୁ କେବଳ ଇନ୍ଦ୍ରିୟ ତୃପ୍ତି ପାଇଁ, ସେନ୍ସ ଗ୍ରାଟିଫିକେସନ। ଯେତେ ଦେଖ ଦେଖ ଗୋଟେ ଯାହା ଗୋଟେ ଜିନିଷ ବାହାରୁଛି, ତା ଦେହରେ ଗୋଟେ ଇନ୍ଦ୍ରିୟ ତୃପ୍ତି ଜିନିଷ ଥିବ। ମୋବାଇଲ ଗୁଡ଼ା ଆଜିକାଲି ମୋବାଇଲ କଭର ଦେଖ, ସବୁ ପିଲା ଗୁଡ଼ା ତା ସବୁ ଫଟୋ ସବୁ ରହିଛି, ଏ ଫଟୋ ସେ ଫଟୋ, ଏଥିରେ ଗୋଟେ ମୋବାଇଲଟା ବ୍ୟବହାର କରିବ, ତା ଦେହରେ ଗୋଟେ ଗ୍ରାଟିଫିକେସନ ସବୁବେଳେ ରହିବା ଦରକାର ଅଛି। ପ୍ରତ୍ୟେକ ଇନ୍ଦ୍ରିୟକୁ ଉତ୍ତେଜିତ କରିବା ପାଇଁ କଳିଯୁଗରେ ସବୁ ଜିନିଷ ରହିଛି, ଏଇଟା ମନେ ରଖ। ପ୍ରତ୍ୟେକ ଜିନିଷର ଏଜିଟେସନ ଆଣିବା ପାଇଁ, ଆମେ ଯେତେବେଳେ ପାଠ ପଢ଼ୁଥିଲୁ, ଏଇ ଯେଉଁ ଏଇ ପେପର ମନରେ ଅଛି, ଏଇଟା କ'ଣ କହୁଛନ୍ତି, ମଲାଟ, ମଲାଟ ପକାଇ ମାଗିକି ଆଣିବେ ପେପର, ପେପର ଖଣ୍ଡେ ଖାତ, ଅକ୍ସଫୋର୍ଡ ସବୁଠୁ ଯିଏ ଧନୀର ପିଲା ସେ ଅକ୍ସଫୋର୍ଡ ଖାତା ଆଣେ, ଅକ୍ସଫୋର୍ଡ ନୋଟ୍ସ ଆମେ ସବୁ ବ୍ୟବହାର କରୁ, ତାର ଲମ୍ବା ଗୋଟେ ଖାତା ଥାଏ, ପ୍ଲେନ୍ ବାଲା ଗୋଟେ ବାଇଣ୍ଡିଂ ବାଲା ନୋଟ୍, ଖାତା କାଗଜକୁ ଆଣନ୍ତି, ଲୋକମାନେ କେତେ ସରଳ ଥିଲେ, ଗ୍ରାଟିଫିକେସନ ତ ନଥିଲା, କାଗଜକୁ ଆଣନ୍ତି, କାଗଜ ସବୁ ଚିରି ପକେଇବେ, ସ୍କେଲ୍ ଗୁଡ଼ା ଥିଲା ଆମର ସବୁ ସ୍କେଲ୍ ଚିରିକି ତାକୁ ନିଜେ ଆମେ ସୁସ୍ଥରେ ସବୁ ସିଲେଇ କରୁଥିଲୁ ହଷ୍ଟେଲ ମାନଙ୍କରେ। ଆଜିକାଲି କାହାର ଗଳିଛି, ଯୋଗୁଁ ପ୍ରଥମ ଦ୍ୱିତୀୟ ଶ୍ରେଣୀ ଛୁଆ ପାଠ ପଢ଼ୁଛନ୍ତି, ତାଙ୍କ ବହି ଖେଳ ଖାତା ଖେଳ ଦେଖିବ, ସେଥିରେ ଗ୍ରାଟିଫିକେସନ ଅଛି, ସେ ଗୋଟେ ମାଙ୍କଡ଼ ଚିତ୍ର ଥିବ, ପୁରା କ୍ଲିନ୍ ହେଇଥିବ, ସେ ସୁନ୍ଦର ହେଇଥିବ, ମଣିଷର ସବୁଥିର ସବୁ ଇନ୍ଦ୍ରିୟକୁ ମାନେ ତୃପ୍ତି କରିବା ପାଇଁ ସବୁ ଜିନିଷ ବର୍ତ୍ତମାନ ବାହାରୁଛି। ତାପରେ ମାୟା ମାୟା ଜଗତରେ ଏମିତି ବାହାର କରାଯାଇଛି, କୌଣସି ଜିନିଷକୁ ଜେନେରାଲ ରଖା ହେବନି, ଏ ଯେଉଁ ଡ୍ରେସ୍ ପତ୍ର ସବୁ ଆଜିକାଲି ପିଲାମାନେ ପିନ୍ଧୁଛନ୍ତି, ଯେଉଁ ଜିନିଷ ଗୁଡ଼ା ସବୁ ସବୁ ଗ୍ରାଟିଫିକେସନ। ଆଉ ଭୋଗ ମାନେ କେବଳ ଭୟରେ ତାଙ୍କ ଜୀବନ ଯିବ, ଭୋଗିଲକୁ କେବେ ସୁଖେଇ ପାରିବେ ନା, ଭୟ ରହିବ, ତାର ତୃପ୍ତିଟା ତୃପ୍ତି କରିବାର ଯେଉଁ ସେନ୍ସ ଗ୍ରାଟିଫିକେସନ ତାର ରହିଛି ନା, ଯିଏ ଯେତେ ଭୋଗ କରୁ ତା ସେତିକି ଭୟ ରହିଛି, ଭୋଗେ ରୋଗ ଭୟମ, ସବୁବେଳେ ଭୟ ରହିବ, ତାର ଭୟବାଦ ତାର ରହିବ, ଆଉ ମନ କେବେ ସ୍ଥିର ହେବନି। ଜୀବକୁ ସେଥିପାଇଁ 25 ଇୟର ରଖା, 25 ବର୍ଷ ରଖାଗଲା, ୱିଥ୍ ଷ୍ଟ୍ରିକ୍ଟ ରୁଲ୍ସ ଆଣ୍ଡ ରେଗୁଲେସନ। ସେ ଗୃହସ୍ଥ ଆଶ୍ରମ କେତେବେଳେ ପ୍ରବେଶ କରିବ, 25 ବର୍ଷରେ ବାହାରିବ, 50 ବର୍ଷରେ, ତା ପୂର୍ବରୁ କୌଣସି ସମ୍ପର୍କ ନଥିବ, ତାର ଗ୍ରାଟିଫିକେସନ କିଛି ନଥିବ, ଜିରୋ ରହିଥିବ। ଯଦି କିଛି ରିଲେସନସିପ୍ ରହିଲା ନା, ତା ଗୋଟେ କ୍ରିଏଟ୍ ପ୍ରୋବ୍ଲେମ ଗୋଟେ ଆସିବ, ସମସ୍ୟା ଆସିବ, କାହିଁକି ଚାଷ୍ଟିଟି ମେଣ୍ଟେନ୍ କରିବା ଆଉ ଏହାର ବ୍ରହ୍ମଚର୍ଯ୍ୟ ମେଣ୍ଟେନ୍ କରିବା, ଏଇଟା ଗୋଟେ ଏସେନ୍ସିଆଲ, ଏଇଟା ଗୋଟେ କମ୍ଫର୍ଟେବୁଲ, କ'ଣ କୁହନ୍ତି ନା, କମ୍ଫର୍ଟେବୁଲ ନା, କମ୍ଫର୍ଟେବୁଲ ଲାଇଫ ଏଇଟା ଗୋଟେ। ୟା ଭିତରେ ଯଦି ଜଣଙ୍କର କିଛି ଗୋଟେ ଫେଲର ହେଇଛି ନା, ଭାରି ବଡ଼ ଭାବ, କାହିଁକି ଇନ୍ଦ୍ରିୟ ତୁମେ ମନେ ରଖ, ପର୍ସନ୍କୁ ବିଶ୍ୱାସ କରନି, ତୁମେ ବ୍ୟକ୍ତିକୁ ଦେଖନି, ସେନ୍ସେସ୍କୁ ଦେଖ, ତାର ମୁଡ୍ ଅଫ୍ ନେଚର୍କୁ ଦେଖ, ତୁମ ଭିତରେ କିଏ ଅଛି, ତୁମେ କିଏ ଏସ୍, ମୁଁ କିଏ ଏସ୍, ମୁଁ ଇନ୍ଦ୍ରିୟର ଏଇ ଶରୀରଟା କିଛି ଖୋଳପାଟା ଡ୍ରେସ୍ଟା, ସେନ୍ସେସ୍ ମାନେ କାମ କରୁଛନ୍ତି, ମନ କାମ କରୁଛି, ଇନ୍ଦ୍ରିୟ କାମ କରୁଛି, ଜ୍ଞାନେନ୍ଦ୍ରିୟ କର୍ମେନ୍ଦ୍ରିୟ କାମ କରୁଛି, ଆମେ ଆମ ସେନ୍ସେସ୍, ଆଉ ସେନ୍ସେସ୍ ମାନେ କେମିତି କାମ କରୁଛନ୍ତି, ଟାଇମ୍ ଫ୍ୟାକ୍ଟରକୁ ନେଇକି ମୁଡ୍ ଅଫ୍ ନେଚର ଗୁଣ ରହିଛି, କାଳ ରହିଛି, ଇନ୍ଦ୍ରିୟ ମାନେ ସେଭଳି କାମ କରୁଛନ୍ତି। ଦେଖ ତୁମେ ରାତିରେ ଉଠି ପଡ଼, ତୁମର କେଉଁ ମନୋବୃତ୍ତି ଆସିବ ସାଙ୍ଗେ ସାଙ୍ଗେ, ନିଦ୍ରା ମୁଁ ଶୋଇପଡ଼ିବି, ଯେତେବେଳେ ତୁମେ କ୍ରୋଧ ଆସୁଛି ଦେଖ ଇନ୍ଦ୍ରିୟମାନଙ୍କର ସବୁ, ଇନ୍ଦ୍ରିୟ ତୁମେ କିଏ, ତୁମେ ହେଉଛ ଇନ୍ଦ୍ରିୟ, ଆମେ କୌଣସି ବ୍ୟକ୍ତିକୁ ବିଶ୍ୱାସ କର ନା, ବ୍ୟକ୍ତି କ'ଣ ବିଶ୍ୱାସ କରିବ, ସେ ବ୍ୟକ୍ତିଟା କେମିତି ଦେଖାଯାଉଛି କ'ଣ, ଆରେ ତା ସେନ୍ସେସ ଗୁଡ଼ିକ କେତେ ପାୱାରଫୁଲ ଦେଖ, ଚିନ୍ତା କର ତା ଇନ୍ଦ୍ରିୟ ଗୁଡ଼ା କେତେ ପ୍ରବଳ ଅଛି, ତେଣୁ ଇନ୍ଦ୍ରିୟମାନେ ଯଦି ସଂଯୋଗ ନୁହନ୍ତି କିଛି କହିହବନି ସେ ବ୍ୟକ୍ତି ବିଷୟରେ। ଅସଂଯତ ଭଗବାନ କହିବେ ନା ଏଠି, ଅସଂଯତ ଇନ୍ଦ୍ରିୟମାନଙ୍କ ସହିତ ରହିବା ଯାହା, ଶତ୍ରୁମାନଙ୍କ ସହିତ ରହିବା, ସମସ୍ତ ବର୍ତ୍ତମାନ ଶତ୍ରୁମାନଙ୍କ ସହିତ ଅଛନ୍ତି ନା, ସେଥିପାଇଁ ପ୍ରଭୁ କେତେ ସୁନ୍ଦର ଭାବରେ ଆମ ବୈଦିକ ଜୀବନକୁ ରଖିଥିଲେ, ଆଉ ସେଇଟା ଫେରିବା ପାଇଁ ସେଇଟାକୁ ଫେରିବାକୁ ପଡ଼ିବ, ଏଇଟା ପ୍ରଭୁପଦଙ୍କର ଏମ୍ ଥିଲା। ଏତେ ଶୃଙ୍ଖଳିତ ଜୀବନ ଆମର ଆବଶ୍ୟକ ରହିଛି, ଆମେ କିଛି ନୁହନ୍ତି, ଆମର ଏ ଶରୀରଟା ଗୋଟେ ଲମ୍ପ ଅଫ୍ ମ୍ୟାଟର, ଡେଡ୍ ମ୍ୟାଟର, ଡେଡ୍ ମ୍ୟାଟର, ନିର୍ଜୀବ ବସ୍ତୁ ଗୁଡ଼ା, ତା ଭିତରେ ଜୀବାତ୍ମା ରହିଛନ୍ତି ଆଉ ସେନ୍ସେସ୍ ରହିଛନ୍ତି, ଏମାନେ ଆକ୍ଟିଭ। ଜୀବାତ୍ମା ପ୍ରିଡୋମିନେଟ୍, ତା ନେଚରଟା ପ୍ରିଡୋମିନେଟ୍ ହେଇଛି, କ'ଣ କୁହାଯାଏ ଦବିକି ରହିଛି, ଏ ସେନ୍ସେସ୍ ମାନେ ପାୱାରଫୁଲ୍ ହେଇଯାଇଛି। ଆତ୍ମା, ମୁଁ ଗୋଟେ ଆତ୍ମା, ମୋର ଜଗତର କାହା ସହିତ ସମ୍ପର୍କ ନାହିଁ, ଏତିକି ଜୀବ ବୁଝିବା ପାଇଁ ତ କେତେ ଜନ୍ମ ଲାଗିଯାଉଛି, ମୁଁ ଭଗବାନଙ୍କର ଅଂଶ। ସ୍ୱରଟା ମୋର ଗୋଟେ ଆଗନ୍ତୁକ ବସ୍ତୁ, ଏଇଟା ମୁଁ ଧାରଣ କରିଛି, ଏଇଟା ଯେଉଁଦିନ ହେଲେ ନଷ୍ଟ ହେବ, ସେଇଟା ସେ ଆଡମିଟ୍ କରିପାରିବେନି, ବୁଝିପାରିବେନି, ସେଇଟା ହେଉଛି ନା ମୁଁ ଦୁଃଖୀ ମାନେ, ମୁଁ ଦୁଃଖୀ ମାନେ କିଏ ଦୁଃଖୀ, ମୋ ଶରୀର ଦୁଃଖୀ, ମୁଁ ଦୁଃଖୀ ମାନେ କ'ଣ ନା ମୋ ଇନ୍ଦ୍ରିୟ ଗୁଡ଼ିକ ସୁଖରେ ରହୁନା, ଆମେ ଯାହା ଚାହୁଁଛେ ସେଇଟା ମିଳୁନି। ତେଣୁ ଜୀବର ଯେଉଁ ଦୁଃଖ ଅବସ୍ଥାଟା ରହିଛି ନା, ତାର ତାର ଇନ୍ଦ୍ରିୟ ମାନଙ୍କର ଜୀବ ହେଉଛି ଗୋଟେ ଇନ୍ଦ୍ରିୟ ମାନଙ୍କର ସମାବେଶ, ଜ୍ଞାନେନ୍ଦ୍ରିୟ କର୍ମେନ୍ଦ୍ରିୟ ମାନଙ୍କର ସମାବେଶ ରହିଛି। କେତେ ହେଲା, ଜ୍ଞାନେନ୍ଦ୍ରିୟ ପାଞ୍ଚ, କର୍ମେନ୍ଦ୍ରିୟ ପାଞ୍ଚ, ଦଶ ମନ ହେଲା, ଏକାଦଶ, ଏକାଦଶ ଇନ୍ଦ୍ରିୟ, ତାପରେ ବୁଦ୍ଧି ଅହଙ୍କାର ଇଏ ରହିଲେ, ଆଉ ତା ସହିତ ଚିତ୍ତ, ଚିତ୍ତ ଅଧିଷ୍ଠାତ୍ରୀ ଦେବତା, ଦେବତା ଯେ ରହିଲେ, ପରମାତ୍ମା ରହିଲେ, ଏତିକି ହେଲା ଆକ୍ଟିଭ ଜିନିଷ, ଆଉ ସବୁ ଡେଡ୍ ମ୍ୟାଟର। ଆଉ ଇନ୍ଦ୍ରିୟମାନଙ୍କୁ ଯଦି ଆମେ ଶୃଙ୍ଖଳିତ ସଂଯମିତ ଗୁଡ଼ା ନ କରିପାରିବା ବୈଦିକ ଧାରା ହିସାବରେ, ଆମେ ଆମର କ'ଣ ହେବ, ଧୀରେ 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 ଆମେ ଆମର ଭୋଗ ଆଡ଼କୁ ବୁଦ୍ଧିଯିବ। ଇନ୍ଦ୍ରିୟମାନେ ସବୁବେଳେ ଚାହିଁବେ ଆମେ ଭୋଗକୁ ଯିବୁ, ଆମେ ଆମର ସ୍ପିରିଚୁଆଲ କାମଟା କ'ଣ ହେଲା, ଆମେ ଆଧ୍ୟାତ୍ମିକ ଧରିକି ତାଙ୍କୁ ଟାଣିବା, ଏଇଟା ଗୋଟେ ଟଣା ଖିଚା ଯାକୁ ନାହିଁ, ଟଣା ଉଟରା, ମୁଁ କହୁଥିଲା କଥା, ଟଣା ଉଟରାର କାମ ଏଇଟା, ଯିବେନି ବୋଲି ମାନେ ଏଇଟା ବହୁ ଜନ୍ମର ଅଭ୍ୟାସଟା ଆଉ, ସେ ସବୁବେଳେ ଚାହିଁବେ ଗୋଟେ ସେନ୍ସ ଗ୍ରାଟିଫିକେସନ, ନିଜେ ଲାଗୁଛି ଶୋଇଛି, ଇଚ୍ଛା ହେଉଛି ଖାଇଦେବି, ମନ ହେଲା ଏଇଟା କରିଦେବି, ତେଣୁ ତାକୁ ପୁଣି ଫେରିବାକୁ ପଡ଼ିବ ଆମକୁ। ଏ ଯେ ଫେରିବାର ଶକ୍ତିଟା ଇନ୍ଦ୍ରିୟମାନଙ୍କୁ ତାଙ୍କର ବିଚ୍ୟୁତ ଚ୍ୟୁତ ଅବସ୍ଥା, ବିଚ୍ୟୁତ ଅବସ୍ଥାରୁ ତାକୁ ଫେରିବା ପାଇଁ ହେଲେ, ସ୍ତର୍ଜତାକୁ ଆଣିବାକୁ ହେଲେ ଆମକୁ ଷ୍ଟ୍ରେଙ୍ଥ ଦରକାର, ସ୍ପିରିଚୁଆଲ ଷ୍ଟ୍ରେଙ୍ଥ ଦରକାର, ସେଥିପାଇଁ ଆମେ ଗୋଟେ ସ୍ପିରିଚୁଆଲ ଏନ୍ଭାରମେଣ୍ଟ ଭିତରେ ରହିବାକୁ ପଡ଼ୁଛି ଆମକୁ, ଗୋଟେ ସ୍ପିରିଚୁଆଲ ଏନ୍ଭାରମେଣ୍ଟ, ଆଧ୍ୟାତ୍ମିକ ପୁରା ଗୋଟେ ଚାର୍ଜ, ଯଦି କୁହନ୍ତିନି ଗୋଟେ ଚାର୍ଜ କରି ରଖାଯାଉଛି, ଯେମିତି ବ୍ୟାଟେରୀଟା ଆମର ଚାର୍ଜ ସହିତ ଚାର୍ଜ କରାହେଉଛି, ସେ ବ୍ୟାଟେରୀ ଆମେ ଦେଖିଛି ମୋବାଇଲ ଚାର୍ଜ କରେ, ତା ବ୍ୟାଟେରୀ ଗୋଟେ କ'ଣ ଧବ 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 ଉପରକୁ ଉଠୁଥିବ, ତଳକୁ ଆସୁଛି, ଉପରକୁ ଉଠୁଛି, ତଳକୁ ଆସୁଛି, ସେ ଦେଖୁଛି ଚାର୍ଜ ହେଉଛି ଆମର, ସେଗୁଡ଼ା ଆମର ସବୁ ଆକ୍ଟିଭିଟି ଯେଉଁଟା ଆକ୍ଚୁଆଲି ଏଇ ସେନ୍ସେସ୍କୁ ସ୍ପିରିଚୁଆଲି ଚାର୍ଜ କରିବା ପାଇଁ, ସେଥିରେ ଦେଖୁନା ଆମ କୌଣସି ଜିନିଷକୁ ଛଡ଼ାଯାଉଛି କି, ମହାପ୍ରସାଦ ପାଇବ, ମହାପ୍ରସାଦ ଗୋବିନ୍ଦ ନାମ ରୋହିଣୀ ବୈଷ୍ଣବ, ସେଠି ତୁମେ ଚାର୍ଜ କରିବାକୁ ପଡ଼ିବ, ଖାଇବେ ନା ଯିବାକୁ ଚାର୍ଜ କର, ଭୋଗ ବୁଦ୍ଧି ନ ଆସୁ, ସବୁବେଳେ ସ୍ନାନ କରି ସେଥିରେ ତିଳକୁ ଲଗାଇବା, ସବୁ ସବୁ ସମୟ ପ୍ରଣାମ କରିବା, ଯେତେବେଳେ ଦେଖିବା ଠାକୁରଙ୍କୁ ପ୍ରଣାମ କରିବା, ଆମେ ସେନ୍ସେସ୍ ଗୁଡ଼ାକ ପ୍ୟୁରିଫାଏ କରିବା ପାଇଁ ଆମର ଲକ୍ଷ୍ୟ, ନହେଲେ ଏଇଟା କାଳ ସର୍ପ, କାଳ କାଳ କଳି ବଳି ନା ଇନ୍ଦ୍ରିୟ ବୈରୀ ବର୍ଗ, ପ୍ରଭୁପତି ସେଇଟା କହୁଛନ୍ତି, କେଉଁଟା ଆଜି ମୁଁ ପଢ଼ୁଥିଲି, ପ୍ରଭୁପାଦଙ୍କ ଲେକ୍ଚର ବୋଧେ ନା ଟ୍ରାନ୍ସକ୍ରିପ୍ସନ, ଏଇ ଶ୍ଳୋକ ବି ପ୍ରଭୁପାଦ କହୁଛନ୍ତି, କାଳ କଳି ବଳି ନା ଇନ୍ଦ୍ରିୟ ବରି ବର୍ଗ, ଶ୍ରୀଭକ୍ତି ମାର୍ଗ ଇ ଅଖଣ୍ଡ କୋଟି ରୋଦ୍ଧା, ହା କ ଜାମି ବିକଲମ କିମମ୍ କରୋମି, ଶ୍ରୀ ଚୈତନ୍ୟ ଚନ୍ଦ୍ର ଯଦି କୃପା ନ କରୁ, ଶ୍ରୀ ପ୍ରଭୁଦାନନ୍ଦ ସରସ୍ୱତୀ ଚୈତନ୍ୟ ଚନ୍ଦ୍ର ଅବତାର ଲେଖୁଛନ୍ତି, କଳିଯୁଗର ବଡ଼ ଶତ୍ରୁ ହେଲା ଇନ୍ଦ୍ରିୟ, କାଳ କଳି ବଳିନା ଇନ୍ଦ୍ରିୟ ବୈରୀ ବର୍ଗ, ବଲିନା ଇନ୍ଦ୍ରିୟ ବୈରୀ, ଇନ୍ଦ୍ରିୟ ବୈରୀ ବର୍ଗ, ଇନ୍ଦ୍ରିୟ କିଦୃଶମ ବୈରୀ ବର୍ଗ, ବଲିନ ବର୍ଗ, ବହୁତ ବଳବାନ ଶତ୍ରୁ ଏମାନେ, ଏଇଟା ଗୋଟେ ଚ୍ୟାଲେଞ୍ଜ ନା ବର୍ତ୍ତମାନ ଆମକୁ, କେବଳ ବସିକି ବେଳେବେଳେ ମୁଣ୍ଡକୁ ଆସିନେ ଚିନ୍ତା କରେ, କ'ଣ କେହି କ'ଣ ଚାହୁଁନାହାନ୍ତି ଇନ୍ଦ୍ର ସଂଯୋଗ କରିବେ, ଚାହୁଁଛନ୍ତି କିନ୍ତୁ ପାରିବେନି ବର୍ତ୍ତମାନ, କାହିଁ ପାରିବେନି, ଭୋଗ ସାଧନଟା ଏତେ ବଢ଼ିଯାଇଛି ଆଉ ପିତାମାତାର ସଂସ୍କାର ବଢ଼ିଗଲା, ପୁରା ନଷ୍ଟ ହୋଇଗଲା, ସେମାନେ ସବୁ ଗ୍ରାଟିଫିକେସନ ହେଲା ମୁଁ ଜନ୍ମ ଦେଇଛନ୍ତି, ଆଉ ଗ୍ରାଟିଫାଏଡ଼ ଏପରି ଗୋଟେ ଶିଶୁଟା ଗର୍ଭରେ ଥିଲାବେଳେ ସେମାନେ ସବୁ ସେଇ ଜିନିଷ ମୋବାଇଲରେ ଦେଖିବା, ଫିଲ୍ମ ଦେଖିବା, ଏଗୁଡ଼ା ସବୁ ସବୁ ଭଗବାନଙ୍କ କେବେ ଗୋଟେ ପ୍ରାର୍ଥନା କରିବା ସେମିତି କିଛି ଚିନ୍ତା କରୁନାହାନ୍ତି, ଗୋଟେ ପ୍ୟୁରିଫିକେସନ ଆଣିବା ପାଇଁ ସେମାନେ କିଛି ବ୍ୟବସ୍ଥା ଗର୍ଭଦାନ ସଂସ୍କାର ସେମାନେ କରୁନାହାନ୍ତି ସରିଲା। ତାପରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେଲା ଭୋଜନ। ବର୍ତ୍ତମାନ ଶରୀରରେ ସବୁଠୁ ବଡ଼ କିଛି ଚ୍ୟାଲେଞ୍ଜ ଥାଏ ଏ ସେନ୍ସେସ୍ ମାନଙ୍କ ଭୋଜନ, ଏ ଜୀବନଟା ସମୁ ଜଗତକୁ ବର୍ତ୍ତମାନ ଖାଇଦେଲା, ଏତେ ଟେଷ୍ଟି ଜିନିଷ ସବୁ ବାହାରୁଛି, ଏତେ ଟେଷ୍ଟି ମସଲା ବାହାରୁଛି, ମାନେ ବିଷ ବି ମଣିଷ ତା ବିଷର ବାସନାକୁ ସେ ତିଆରି କରିଦେବେ ଏମିତି କଲେଣି, ତ ବିଷ ଖାଉଥିବ ତା ଦେହରେ ତା ବାସନା ଦେଇଦେଲେ ତୁ ଜାଣିପାରିବୁ ସେ କ'ଣ ଖାଉଛୁ, ଏଇଟା କୁକିଂ କରି ଆଜିକାଲି ରୋଷେଇ ହେଉଛି ଏସବୁ ତାମସିକ ବାସନା, ତ ଦେଖିବୁ ଯେଉଁଟା ମସଲା ୟୁଜ୍ କରୁଛନ୍ତି ସେ କିନ୍ତୁ ବାସ୍ତବ କେତେ ବାଟ, ମାନେ ଜିହ୍ୱାଟା ସମଗ୍ର ଜଗତକୁ ତୁମେ ଦେଖ କ'ଣ ଆଳୁଟା, ଆଳୁଟା କ'ଣ ଏଇଟା ଗୋଟେ କ'ଣ ଲେଜ୍ ନା କ'ଣ କହୁଛନ୍ତି ତାକୁ, କୁରକୁରି ନା କ'ଣ କ'ଣ ଏଇଟା କହୁଛନ୍ତି ସବୁ, ଗୋଟେ ପ୍ଲାଷ୍ଟିକ ଭିତରେ ରହୁଛି, ଗୋଟେ ପ୍ଲାଷ୍ଟିକ ଭିତରେ ତାକୁ ଛାଣିକି ତା ଦେହରେ କ'ଣ ପକାଉଛନ୍ତି, ତାକୁ ତାକୁ ଲୋକ ସବୁବେଳେ ଦେଖ 24 ଘଣ୍ଟା ଲୋକମାନଙ୍କର ଖାଇବା ପାଇଁ ରାସ୍ତା କଡ଼ରେ ଖାଇବା ସବୁଆଡ଼େ, ଆଉ ଖାଇବାର ପୁଣି ଯେଉଁ ଜିନିଷଟା ଏଇଟା ସବୁ ପଏଜନ ବିଷ, ଇଣ୍ଡିଆରେ ବିଶେଷ କରି ଫୁଡ଼ ହେଉଛି ପଏଜନ, ତେଲ ଗୁଡ଼ାକ ଦେଖ ଯାହା ସବୁ ଦେଖ ପନିପରିବା ସବୁ ଅର୍ଗାନିକ, ବିଦେଶରେ ସବୁ ଅର୍ଗାନିକ ଫାର୍ମ ଅଛି, ତାଙ୍କର ଅର୍ଗାନିକ ମାନେ 100% ଅର୍ଗାନିକ, ଦେ ଆର୍ ନଟ୍ ଚିଟର, ଇଣ୍ଡିଆରେ ଅର୍ଗାନିକ ନାଁ ଦେଇ ସାର ମାରିଦେଇଥିବେ, ଅର୍ଗାନିକ ମାନେ ତାଙ୍କ ବିଲକୁଲ ଅର୍ଗାନିକ, ତାଙ୍କ ସ୍ୱତନ୍ତ୍ର ଏ ଯେଉଁ ହାଟ ହାଟ ତାଙ୍କର ମାର୍କେଟକୁ ଯିବେ, ମାର୍କେଟ ତାଙ୍କର ଯେମିତି ରାସ୍ତାଘାଟ ଯେଉଁଠୁ ବିକିପାରିବେନି, ରାସ୍ତାଘାଟ ଗୋଟେ ଗାଡ଼ି ପାର୍କିଂ କରିପାରିବେନି, ତାଙ୍କର ଯେଉଁଠି ଅଛି ତାଙ୍କର ସେମାନେ ସବୁ ଲାଇସେନ୍ସ ଆଣିଥାନ୍ତି ଅର୍ଗାନିକ ବିକିବା ପାଇଁ, ତାଙ୍କ ସବୁ ଭ୍ୟାନ୍ରେ ଯାଏ, ଆମର ଏଠି ବହୁତ ତାର ଫାର୍ମ ଅଛି, ମୁଁ ଯାଇଥିଲି ଫ୍ରାନ୍ସରେ, ସେ ପ୍ରବଦନ ଡିସାଇବୁଲ ତା ଫାର୍ମ ମୁଁ ଯାଇଥିଲି, ଦେଖୁଥିଲି ସେ କେମିତି ସବୁ କରୁଛି ଅର୍ଗାନିକ, ସବୁ ଅର୍ଗାନିକ, ସେ ଭ୍ୟାନ୍ରେ ଭରି କରିକି ନେଇକି ଯିବ, ବିକି ଦେଇକି ଆସିବ, ତା ପିଓର ମାନେ ପିଓର। ଆଉ ଆମର ବର୍ତ୍ତମାନ ଯେଉଁ ଏଜୁକେସନ ମାନସିକ ଲୋକମାନଙ୍କର ବିକୃତିର କାରଣ ହେଲା ଗୋଟେ ଭୋଜନ ବି ଗୋଟେ ଗୋଟେ ଅର୍ଣ୍ଣ ଦେଖ, ଡାଲି ଦେଖ, ସବ୍ଜି ଦେଖ, ସବୁଥିରେ ଗୋଟେ ସାର ରହିଲା। ତେଣୁ ଜଣେ ବ୍ୟକ୍ତିକୁ କେବଳ ଗୋଟିଏ ଯେମିତି ଯାହା ଚୈତନ୍ୟ ମହାପ୍ରଭୁ ଯଦି କେବଳ ସେ ଭଗବାନଙ୍କୁ ପ୍ରାର୍ଥନା କରିପାରିବ ସେ ବଞ୍ଚିପାରିବ, ଆଉ କୌଣସି ଜିନିଷକୁ ତୁମେ ଚିନ୍ତା କରନି, ଯେ ତୁମେ ବହୁତ ସଂଯମ ହେଇପାରିବ ଏମିତି କିଛି ଆଶା କରାଯାଇପାରେ ନା, ସବୁ ଦୃଷ୍ଟିରେ ଦେଖାଯାଏ ଆଶା କରାଯାଇପାରେ ନା। ଆଗରୁ କୌଣସି ଗୋଟେ ନାରୀର କୌଣସି ଅଙ୍ଗକୁ ଦେଖିବା, କୌଣସି ଅଙ୍ଗକୁ ତାର ଯେଉଁ ଅଙ୍ଗ ପୁରୁଷ ପାଇଁ ସବୁ ବିପଦ ସେ କେବେ ନଥିଲା, ସବୁ ସମସ୍ତେ ଦେହ ବସ୍ତ୍ର ଉଡ଼ାଣୀ ପକାଉଥିଲେ, କେହି ଗୋଟେ ଏମିତି ହାଫ୍ ପ୍ୟାଣ୍ଟ ପିନ୍ଧିବା, ସର୍ଟ ପ୍ୟାଣ୍ଟ ପିନ୍ଧିବା, ଫୁଲ୍ ପ୍ୟାଣ୍ଟ ପିନ୍ଧିବା, ଏଇଟା ଯେଉଁଟା ଗାଈ ଚରୁଛନ୍ତି ସେମାନେ ସବୁ ପିନ୍ଧିଲେଣି, କ'ଣ ଗାଈ ଚରେଇବା ଛୁଆ ଏଇଟା ଗୋବର ଉଠଉଛନ୍ତି ସେ ଜିନ୍ ପ୍ୟାଣ୍ଟ ପିନ୍ଧିଲେଣି, ଭଗବାନ ଏଟା ସବୁ ସୃଷ୍ଟି କରିନଥିଲେ। ମୁଁ ଗଞ୍ଜାମର ଛୁଆ ଦେଖିଛି ଯେତେବେଳେ 5 ବର୍ଷ 7 ବର୍ଷ ଛୁଆ ଶାଢ଼ୀ ପିନ୍ଧି ପକେଇବେ, ଭଗବାନ ସୃଷ୍ଟି କରିଥିଲେ ନା। ବର୍ତ୍ତମାନ ଜଣେ ପ୍ରିଚିଙ୍ଗ ଯିବ, ଆମର ତ ଏଠି ତ ରକ୍ଷା ଓଡ଼ିଶାରେ, ଯେଉଁ ଦିଲ୍ଲୀ ମୁମ୍ବାଇ ସେମାନେ ମନ୍ଦିରକୁ ଯେମିତି ଆସୁଛନ୍ତି ଦେଖିଲେ ମୁଣ୍ଡ ଖରାପ ହେଇଯିବ, ମନ୍ଦିରକୁ ଯେମିତି ଆସନ୍ତି ସେମାନେ ପୁରା ଆଉଟ୍ ଅଫ୍ ଅର୍ଡର୍, ପୁରା ଫୁଲ୍ ବିଦେଶୀ, ଏସବୁ ଅଭଦ୍ର ଭଳିଆ ଡ୍ରେସ୍ ପିନ୍ଧିକି ସେମାନେ ସବୁ କ'ଣ କରାଯିବ, ତାଙ୍କର ଏଇଟା ସିଭିଲାଇଜେସନ୍ କହୁଛନ୍ତି, ଏଇଟା ସଭ୍ୟତା, ବିଦେଶକୁ ଗଲେ ତ ପାଗଳ ହେଇଯିବ ଇଣ୍ଡିଆନ ମାନଙ୍କୁ ଦେଖିଲେ, ସେମାନେ ବିଦେଶଠୁ ବି ଖତରନାକ, ଇଣ୍ଡିଆନ ମାନେ ଜଣେ ବିଦେଶରେ ରହିଛନ୍ତି ବିଦେଶଠୁ ବି ଖତରନାକ, ଏତେ ଭୋଗି ହେଇଯାଇଛି। ତାହେଲେ ଏଇଭଳିଆ ଏଇଭଳିଆ ଦୃଶ୍ୟକୁ ଗୋଟେ ସାଧୁ ସମାଜ ଦେଖୁ ବା ଗୋଟେ ଗୃହସ୍ଥ ଦେଖୁ, ବର୍ତ୍ତମାନ କାହାର ସଂଯମତା ରହିପାରିବନି, ଯଦି କେବଳ ଗୋଟେ ସ୍ପେଶାଲ ବ୍ଲେସିଂ ଏବା କହିଲେ କାଳ କଳି ବଳି ନା ଇନ୍ଦ୍ରିୟ ବୈରୀ ବର୍ଗା ଶ୍ରୀଭକ୍ତି ମାର୍ଗ ଇହ କଣ୍ଟ କୋଟି ରୁଦ୍ଧା, ଭକ୍ତି ମାର୍ଗକୁ ଯେଉଁ ଭକ୍ତି ମାର୍ଗରେ ଇନ୍ଦ୍ରିୟ କେବଳ ସଂଯମ ହୁଅନ୍ତି ସେ କୋଟି କଣ୍ଟକ ରୁଦ୍ଧ, ଏତେ ସହଜ ବି ନା ଭକ୍ତି ମାର୍ଗ କଳିଯୁଗରେ, କାହିଁକି ଏଥିରେ ବାଦ ବିବାଦ ବହୁତ ରହିଛି, ଡିସଏଗ୍ରିମେଣ୍ଟ ବହୁତ ରହିଛି, ଏଇଟା ରହିବ ଏଇଟା କଳି ବିବାଦ ରହିବ, ଇଏ ଇଏ ଭକ୍ତ ତା ଭକ୍ତ ସାଙ୍ଗେ ପଡ଼ିବନି, ଇଏ ତା ବିଷୟରେ କହିବ ସିଏ ତା ବିଷୟରେ କହିବ, ତୁମେ କେଉଁ ଫ୍ରଷ୍ଟ୍ରେଟେଡ଼ ହେଇଯିବ, ଆରେ ମୁଁ ଘର ସଂସାରଟା ଛାଡ଼ିଥିଲି ଏଥିପାଇଁ ୟାଙ୍କ ଭିତରେ ଲାଗୁଛନ୍ତି, ଆରେ ଏଇଟା ଚାଲିବ ୱି କ୍ୟାନ୍ ଇଟ୍ ଚେକ୍ ଇଟ୍, କହିଦେଇଛନ୍ତି ବା କାଳ କଳି ବଳି ନା ଇନ୍ଦ୍ରିୟ ଶ୍ରୀଭକ୍ତି ମାର୍ଗ ଇହ କଣ୍ଟ କୋଟି ରୁଦ୍ଧା, କର୍ମ ଜ୍ଞାନ ବିବାଦ ଲାଗିକି ରହିବ, ଏଇଟା ବିଭିନ୍ନ ସଂସ୍କାର ଯିବ ଗୋଟେ ଆସିବେ, ଆଉ ଗୁରୁଦେବ ସେଟା ଗୋଟେ ଓଡ଼ିଆରେ ଗୋଟେ କଞ୍ଚା ଓଡ଼ିଆରେ ବୁଝେଇ କହିଦିଅନ୍ତି, ଆଉ କିନ୍ତୁ ମେଡ଼ିକାଲ ଗଲେ ତୁମେ ରୋଗୀକି ଦେଖିକି ତୁମେ ଏଇଟା କ'ଣ ରୋଗୀ ଦେଖିଲେ ତୁମେ କୌଣସି ମେଡ଼ିକାଲରେ ପଶିପାରିବନି, ମେଡ଼ିକାଲ ବି ତୁମେ ଯିବ ରୋଗୀକି ଦେଖିବ, ରୋଗୀ ଦେଖିଲେ କ'ଣ ହବ, ଆଉ ସବୁ ରୋଗୀ ହୁଆ ଲାଗୁଥିବେ, ଡାକ୍ତର ଗାଳି ଦେଉଥିବେ, ହେ ଡାକ୍ତର ଠିକ୍ ଟାଇମ୍ରେ ଆସୁନି, ଇଞ୍ଜେକ୍ସନ୍ ଦେଉନି, ହେ ନର୍ସଟା ଭଲ ନୁହନ୍ତି, ସେ ରୋଗୀଟା ବା ଚିତ୍କାର କରୁଛି, ଡକ୍ଟର ଚୁପଚାପ ବସିଥିବ, ଆମେ ଡକ୍ଟର ପାଇଁ ମେଡ଼ିକାଲ ଯାଉଛେ ନା ରୋଗୀ ପାଇଁ ଯାଉଛେ? ମେଡ଼ିକାଲରେ ଡକ୍ଟରଙ୍କ ସଂଖ୍ୟା କମ୍, ରୋଗୀ ସଂଖ୍ୟା ବେଶୀ। ମଠ ମନ୍ଦିର ଆସ ତୁମେ ଭକ୍ତ, ସେଠି ରୋଗୀ ସଂଖ୍ୟା ବେଶୀ, ଡକ୍ଟରଙ୍କ ସଂଖ୍ୟା କମ୍, ତୋ ରୋଗୀକି ଦେଖିଲେ ପଳେଇଯିବ, ରୋଗୀକି ଦେଖିଲେ ପଳେଇଯିବ, ବାଦ ବିବାଦ ବହୁତ ରହିବ, ଛିଦ୍ରବାଦ ରହିବ, କାରଣ ସମସ୍ତଙ୍କ ସଂସ୍କାର ସମାନ ନାହିଁ, ଜଣେ ସମସ୍ତଙ୍କ ସଂସ୍କାରଟା ସମାନ ନାହିଁ, କିଏ କାହା ଗୋଟେ କ'ଣ କହିଦେବ କିଏ କା। କିନ୍ତୁ ଯେଉଁମାନେ ଯେଉଁମାନଙ୍କର ମନୋବୃତ୍ତି ଭଲ, ଯେଉଁମାନେ ଯେଉଁମାନେ ଚାହୁଁଛନ୍ତି ପରମାର୍ଥରେ ପ୍ରଗତି କରିବା ପାଇଁ, ତାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଆସିବ, ଯେ ଫ୍ରଷ୍ଟ୍ରେସନ୍ କିଛି କାମ ନାହିଁ, ଏଇଟା ଗୋଟେ ସବୁବେଳେ ମନେ ରଖିଥିବେ, ନିଜର ମନୋଭାବକୁ ପରମାତ୍ମା ଜାଣୁଛନ୍ତି, ସିଏ ସେଭଳି ତୁମ ପାଇଁ ବ୍ୟବସ୍ଥା କରି, ତୁମେ କେଉଁ ଜାଗାରେ ରହିବ, କେମିତି ସଙ୍ଗ ମିଳିବ, କେମିତି ଗୁରୁ ହେବେ, କେମିତି ତୁମ ପରମାର୍ଥରେ ବାଧା ହେବନି କିଛି। ମଥୁରା ଏତେ ବଡ଼ ଖତରନାକ ଜାଗା ଥିଲା କେବଳ କଂସ ପାଇଁ, ଭଗବାନଙ୍କର ଆବିର୍ଭାବ ସ୍ଥାନ, କିନ୍ତୁ କଂସ ତାକୁ ପୁରା ପବିତ୍ର କରିଦେଇଥିଲା, ବା କଂସ ତାକୁ ଉତ୍ପାଦରେ ଏମିତି କରିଥିଲା, ସମସ୍ତେ ମାନେ ଭଲ ସାଧୁ ଲୋକ ସବୁ ପଳେଇଥିଲେ, କିନ୍ତୁ ଜଣେ ବି ସେଠି ରହିଯାଇଥିଲେ, ଅକ୍ରୁ ରହିଥିଲେ। ସେ ପ୍ରଥମେ ଡିଟରମିନ୍ ହେଇଥିଲେ, ନାଇଁ ମୋତେ ପ୍ରଥମରୁ ସଂକଳ୍ପ ନେଇଥିଲେ, ମୋତେ କୃଷ୍ଣଙ୍କ ମୁଖ ଦେଖିବାକୁ ପଡ଼ିବ, କୃଷ୍ଣଙ୍କ ଲୀଳା ଡେଡ଼େ ଦେଖିବାକୁ ପଡ଼ିବ, ମୋତେ ସହିବାକୁ ପଡ଼ିବ। ଭଗବାନ ସେଇ ମନୋଭାବଟାକୁ ଜାଣିକି ତାକୁ ପେସେନ୍ସ ଦେଉଥିଲେ, ଛୋଟ କାମ ନାହିଁ ଏଇଟା, ଗୋଟେ କଳିଯୁଗର ଚ୍ୟାଲେଞ୍ଜେସ୍, ଏ ଯେଉଁ ଭୋଗ ପାଇଁ ଚ୍ୟାଲେଞ୍ଜେସ୍ ଯେଉଁ ଯେଉଁ ଗୁଡ଼ାକ ସେଗୁଡ଼ା ଆମ ପାଖରେ ସବୁ ଆସିବ, ତୁ ଭକ୍ତ ହେଲେ ବି ଆଜି ଯଦି ଗୃହସ୍ଥ ଲୋକମାନଙ୍କର ସ୍ଖଳନ ହେଇଯାଉଛି, ବ୍ରହ୍ମଚାରୀ ସାଧୁମାନଙ୍କ କଥା କ'ଣ କହିବ, ବିବାହିତ ଲୋକମାନଙ୍କର ସ୍ଖଳନ ହେଇଯାଉଛି, ବିବାହିତ ଲୋକ ବି ସେମାନେ ପର ନାରୀ ସହିତ ସମ୍ପର୍କ ରଖିଦେଉଛନ୍ତି। ସେଥିପାଇଁ ମୁଁ ସବୁବେଳେ ହସେ, ଯେତେବେଳେ ପ୍ରଥମ ମୁଁ କେତେଥର କହିସାରେ ମୋତେ ହସ ଲାଗେ, ତ ଏ ଗୋପୀ ତମର ପଢ଼ା ତମ ହସେ, ଏଇଟା ଗୋଟେ କାହିଁକି ମଠର ଲେଖା ଲେଖା ହେଲା, ମୁଁ ଏଇଟା କହେନି କେବେ କାହା ଆଗରେ, ନୂଆ ଭକ୍ତରେ ମୁଁ କେବେ ବି କହେନି, ଆଉ ଚାଟନ୍ୟ ମୁଁ କହିଲା ବେଳେ ସବୁବେଳେ ଏଇଟାକୁ ରିଲକ୍ଟାଣ୍ଟ ହୁଏ, ଏଇଟା କ'ଣ କହିବି, ଏଇଟା ଗୋଟେ କ'ଣ, ଏଇଟା କ'ଣ କି କରେ ନା କ'ଣ, କାରଣ ଆମର ଗୋଟେ ଆଇଡ଼ିଆ ନଥିଲା, ଆମେ କେବେ ସଂସାରଟା ଆଶା କରୁନୁ, ଆମେ ଜାଣିନଥିଲୁ ସବୁ, ଏତେ ପବିତ୍ର ଗାଁ ଗହଳି ଲୋକ ପାପି ଥିଲେ, ଯେଉଁଭଳି ଆମିଷ ଖାଆନ୍ତି ପୁଣି ସେ ବାର ତିଥିରେ ଖାଆନ୍ତି, କିନ୍ତୁ ଏଗୁଡ଼ାକ ସବୁ ସେ ସମୟରେ ନଥିଲା, ଆମର ଛୋଟ ପିଲାବେଳେ ଆମେ ଏଇଟା ସବୁ ଶୁଣୁନଥିଲୁ, ରେୟାର କେସ୍ ଥିବ ଆମେ କାନକୁ ହେଡ଼ା ଆସେନି, ପ୍ରଥମେ ଏଇଟା ପ୍ରୋମିନେଣ୍ଟ କେବେ ନାହିଁ, ଏବେ ସବୁ ଅବୈଧ ଯେଉଁ ଇଲିସିଟ ସେକ୍ସ, ଯେଉଁ ଅବୈଧ ସମ୍ପର୍କଟା, ଏଇଟା ପୁରା ବଢ଼ିଗଲା, କମ୍ୟୁନିକେସନ୍ ଇଜି ଗଲା, ଆଉ ଭୋଗବାଦୀ ହେଇଗଲା, ଇନ୍ଦ୍ରିୟମାନଙ୍କର ସଂଯମତା ରହିଲାନି, ଆଉ ବିଶେଷ କରି ଭଗବାନଙ୍କୁ ସେମାନେ ଭରସା କଲେନି, ଭଜନ କଲେନି, ସଂସ୍କାର କମିଗଲା, କ'ଣ କରାଯିବ? ସେଥିପାଇଁ ସେ କହୁଛନ୍ତି ଏଇଟା ଏଇଟା କଳିଯୁଗରେ ହବ, କାଲ କଲି ବୋଲି ନା ଇନ୍ଦ୍ରିୟ ପରିବର୍ଗା ଶ୍ରୀଭକ୍ତି ମାର୍ଗ ଇଏ କଣ୍ଟ କୋଟି ରୁଦ୍ଧା, କଣ୍ଟ କୋଟି ରୁଦ୍ଧା ନ ତୁ ଏକ କଣ୍ଟକମ୍, କଣ୍ଟ କୋଟି ରୁଦ୍ଧା, କୋଟି କଣ୍ଟକ ରୁଦ୍ଧ, ତର୍କ ଆସିବ, ପାଦ ଛିଦ୍ର ଆସିବ, ବହୁତ ଜିନିଷ ଆସିବ, ଡିସଏଗ୍ରିମେଣ୍ଟ କ'ଣ ମନ ଆଲିନ୍ୟ ଆସିବ, ଦର୍ଶନରେ ଯେଉଁ କ'ଣ ଫିଲୋସଫିକାଲ ଡିବେଟ୍ସ କ'ଣ କୁହାଯିବ, ଦାର୍ଶନିକ ପ୍ରତିଯୋଗିତା ଆସିବ, ଈର୍ଷା ମାଶ୍ଚର୍ଯ୍ୟ ଏଗୁଡ଼ା ସବୁ ଆସିବ, ଏଇଟା ଆସିବ ସବୁ। ହା ହା କଜାମି ବିକଲମ କିମହଂ କରୋମି, ମୁଁ ଗୋଟେ ଆଶା କରିକି ଆସିଥିଲି ଭକ୍ତିମାନଙ୍କୁ ଚାଲିଲେ ମୋର ଇନ୍ଦ୍ର ସବୁ ସଂଯମ ହେବ, କିନ୍ତୁ ଇନ୍ଦ୍ରମାନେ ଏ ବୈରୀବର୍ଗ ସାଙ୍ଗକୁ ପରିବେଶ ବି ଏତେ କୋଟି କଣ୍ଟକ ରୁଦ୍ଧ ହେଇଛି, କିନ୍ତୁ କେବଳ ଆମକୁ ଜଣେ ରଖିପାରେ, ମୁଁ ମୋତେ ବିକଳ ଲାଗୁଛି, ହା କୁହା ଯାମି କିମହମ୍ ବିକଳମ କରୁମି, ହା କୁହା ଯାମି ବିକଳମ କିମହମ୍ କରୁମି, ମୁଁ ବିକଳ ହେଉଛି କୁଆଡ଼େ ଯିବି କ'ଣ କରିବି, ଚୈତନ୍ୟ ଚନ୍ଦ୍ର ଯଦି କୃପା ନ କରୁଛି, କିନ୍ତୁ ମହାପ୍ରଭୁ କୃପା ନ କରିବି ହେବନି, ହେଇପାରିବେ, ଆମେ ଗୌଡ଼ିଆ ଆଉ ଗୌର ଆମର ଜୀବନ ଆଉ ମହାପ୍ରଭୁଙ୍କୁ ସବୁ ପ୍ରାର୍ଥନା କରିବାକୁ ପଡ଼ିବ। ବୈରାଗ୍ୟଟା ନିତ୍ୟାନନ୍ଦ ପ୍ରଭୁ ଦେବେ, ଆର୍ କବେ ନିତାଇ ଚାନ୍ଦର କରୁଣା ହାରିବେ ସଂସାର ବାସନା ଆମର କବେ ତୁଚ୍ଛ, ଭୋଗ କରିବାର ଯେଉଁ ବାସନାଟା ରହିଛି ଏଇଟା କାନ୍ଦିକି ମୁଣ୍ଡ ପିଟିବାକୁ ପଡ଼ିବ ନା, ଆଉ ଭାଗବତା ଭଳିଆ ତୁମେ ଯେତେ ପ୍ରକାର ଆମର ପ୍ରିନ୍ସିପଲ ଫଲୋ କରିବା ସହିତ ଏଇଟା ରହିବ, ଏଇଟା ଲାଇଫ୍ ରହିବ, କାରଣ ଏତେ ବ୍ୟସ୍ତବା ଦରକାର ନା ମୋର ଇନ୍ଦ୍ର ସଂଯୋଗ ଭାଇ, ତୁମେ କ'ଣ କରିପାରିବ, ତୁମେ ମୁନି ଋଷିମାନେ 60,000 ବର୍ଷ 70,000 ବର୍ଷ ତପସ୍ୟା କଲେ ସେମାନେ ଫେଲ ହେଇଯାଉଛନ୍ତି, ସେପର ନା ଆମେ କ'ଣ କରିପାରିବା, ଆମେ କେବଳ ପ୍ରେ ପ୍ରାର୍ଥନା କରିପାରିବା, ଆଉ ଯେଉଁ ଜନ୍ମରେ ବି ହେଲେ ଆମକୁ ଏଇ ବିଜନେସ୍ଟା ବନ୍ଦ କରିବାକୁ ପଡ଼ିବ, ବି କେୟାରଫୁଲ, ଯେପର୍ଯ୍ୟନ୍ତ ଆମେ ସେକ୍ସ ଲାଇଫ୍ ବନ୍ଦ ନ କରିଛେ, କ'ଣ ଯୌନ ଜୀବନକୁ ବନ୍ଦ ନ କରିପାରିଛେ, ଆମ ଶରୀର ଗୋଟେ ମିଳିବ, ଶରୀରଟା କିଏ ଦେଉଛି କି, ଏଇଟା ଦେଉଛି ନା, ଏ ଲଷ୍ଟଟା ଏଇଟା କେବଳ ଲଷ୍ଟଟା ଜଣେ ଭୋଗେଇ ଦେଲା ପରେ ଲଷ୍ଟଟା ଟର୍ନ କରି 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 ବଦଳି ସେସବୁ ଗୋଟେ କାମନାକୁ ଯାଉଛି, ଅଲଗା କାମନାକୁ ପଳାଉଛି ନା, ଧନକୁ ପଳାଇଗଲା, ଆସକ୍ତି ଆଉ ଗୋଟେ ନାତିପତି ପୁତ୍ର ପ୍ରତି, ସ୍ତ୍ରୀ ପ୍ରତି ପଳାଇଥିଲେ ବି ସେଠି ରହିଯାଉଛି, ଯାହାର ସ୍ତ୍ରୀ ପ୍ରତି ରହିଲା ତାକୁ ସ୍ତ୍ରୀ ସ୍ୱର ମିଳିଲା, ଯାହା ପୁରୁଷ ଉଠିଲା ପୁରୁଷ ସ୍ୱର ମିଳିଲା, କାହାର ଧନାଶକ୍ତି ବଢ଼ିଯାଇଥିବ, କାହାର ପୁତ୍ରାଶକ୍ତି ବଢ଼ିଯାଇଥିବ, କାହାର ଗୋଟେ କିଛି ଆସକ୍ତି ରହୁଛି, ସ୍ୱର ଇଏ ଆରମ୍ଭ ହେଉଛି ଲଷ୍ଟରୁ, କାମନା ରହୁଛି ନା। ଆଉ ଯେମିତି ନହେଲେ ଆମ ଜୀବନରେ ଆମ ପ୍ରକୃତ ଅବସ୍ଥାକୁ ଫେରିବାକୁ ପଡ଼େ, ପ୍ରେମକୁ ଫେରିବାକୁ ପଡ଼ିବ। ପ୍ରେମ ପାଖରେ ଆଉ ଏଠି କାମ ନାହିଁ, କାମ ଅନ୍ଧତମ ପ୍ରେମ ନିର୍ମଳ ଭାସ୍କର, ଏଇଟା ଭୋଗିଦେଲେ ଯେଉଁଟା ଜୀବର କୌଣସିଥିରେ କଲ୍ୟାଣ ନାହିଁ। ସଂସାର ଏଗୁଡ଼ିକ ରଖାଯାଇଛି ଗୋଟେ କନସେସନ ପାଇଁ, କାରଣ ଜୀବ ୟା ବିନା ବଞ୍ଚିପାରୁନାହିଁ। ଯେଉଁ ଲାଇଫରେ ହେଲା ଆମକୁ ପ୍ରେମ ପ୍ରାପ୍ତି ହେବାକୁ ପଡ଼ିବ, ପ୍ରେମ ପ୍ରାପ୍ତି ନହେଲା ପର୍ଯ୍ୟନ୍ତ କାମନା କେବେ ଯିବନି, ସୁଖ ଭାବରେ ବି ରହିବ, ସୁଖ ଭାବରେ ରହିବ, ସେଇଟା କେବେ ଆମେ ଭାବିବାନି ଆମେ ମୁକ୍ତ ହେଇଗଲେ ନାହିଁ। ପ୍ରେମଟା ଆସିଗଲେ ପ୍ରେମ ଧର୍ମରେ ଏଇଟା ପଳାଇବ, ଭାବସ୍ଥିତି ଆସିଗଲେ ସରିଲା, ଆଉ ଭାବ ରହିଲେ ତୁମେ ସେନ୍ସେସ୍ ମାନେ କୌଣସି ଭୌତିକ ବସ୍ତୁ ଦ୍ୱାରା ସେ ଆଟାଚ୍ଡ ହେବେ, ଏକ୍ସଟ୍ରା ଷ୍ଟେଜ୍ ସେଇଟା ପ୍ରେମର ଚାହୁଁଛନ୍ତି, ମାନେ ପୂର୍ବ ଷ୍ଟେଜ୍ଟା ଭାବ ତାପରେ ପ୍ରେମ। ପ୍ରେମରେ ସେଠି କାମ ଆଉ କିଛି ନାହିଁ, ସେଠି ସବୁ ଜିନିଷ ରହିଛି, ଆଟ୍ରାକ୍ସନ୍ ରହିଛି, ଆଟ୍ରାକ୍ସନ୍ ଯେମିତି ଗୋପୀମାନେ କୃଷ୍ଣଙ୍କ ପ୍ରତି ଆକର୍ଷିତ ହଉଥିଲେ, ପ୍ରେମ ନଥିଲା ସେଠି, କାମ ନଥିଲା, କାମ ଅର୍ଥ ଗୋଟିଏ ଜିନିଷକୁ ଯିବ, ସବୁବେଳେ ନିଜର ସୁଖ ବାସନାଟା ଥିବ, ନିଜର ସୁଖ ବାସନା, ଓନ୍ ସେଲ୍ଫ, ଗୋଟେ ନିଜର ସେଲ୍ଫ ଇଣ୍ଟରେଷ୍ଟ ଯୋଗୁଁ କୁହାଯାଏ, ନିଜର କିଛି ଗୋଟେ ଥିବ, ଭଲ ପାଇବା ସେମାନେ ଜଗତର କିଛି ନାହିଁ, ମୁଁ ତାଙ୍କୁ ଭଲ ପାଉଛି, କାହିଁକି ଭଲ ପାଉଛି, ତାଙ୍କ ସୁଖ ବାସନା କିଛି ଥିବ ନା, ଆତ୍ମଦୃଷ୍ଟିରୁ କେହି ଭଲ ପାଉନା, ସେଠି ଯେଉଁ ଭଲ ପାଇବାଟା ସେଟା ଗୋଟେ କମ୍ପିଟିସନ, ଏଠି ଗୋଟେ ଭଲ ପାଇବାଟା ଗୋଟେ କମ୍ପିଟିସନ, ଏଠି ନିଜ ସୁଖ ପାଇଁ କମ୍ପିଟିସନ, ସେଠି ଭକ୍ତ ଆଉ ଭଗବାନ ଦୁଇ ଜଣଙ୍କର କମ୍ପିଟିସନ, ଗୋପୀମାନେ ଚାହାନ୍ତି କୃଷ୍ଣଙ୍କୁ ସୁଖ ଦେବେ, କୃଷ୍ଣ ଚାହାନ୍ତି ଗୋପୀଙ୍କୁ ସୁଖ ଦେବେ, ପ୍ରେମ ଏ ଜଗତର ପ୍ରେମ ଧର୍ମ ନାହିଁ, ସବୁ ଲଷ୍ଟ। ଆଉ ଏଇଟା ଯୁବକ ଅବସ୍ଥାରେ ପ୍ରାୟ ଆରମ୍ଭ ହୁଏ, ଯୌବନ ଆସିଲା ମାନେ, ଯୌବନ ଯଖନ ଧନ ଉପାର୍ଜନେ ହୋଇଲୁ ବିପୁଲ କାମୀ, ଧର୍ମ ସ୍ମରିଆ ଗୃହିଣୀ କର ତଖନ ଧରିଲୁ ଆମେ। ତାପରେ ମୋର ଧର୍ମ ହେଇଗଲା, ମୋର ଆଉ ଧନ ଯେତେବେଳେ ଆସିଗଲା, ମୋର ଭାବିଲି ଏଇଟା ମୋର ଗୃହିଣୀର କର ଧରିବା ମୋର ହେଉଛି ଧର୍ମ, କ'ଣ କରିବ, ଜୀବନରେ ତ ଭୋଗ ଅଛି ନା, ଠିକ ଅଛି, ଭଗବାନ ସବୁ ଜୀବ ଯେ ତ୍ୟାଗୀ ହେଇଯିବ, ଅସୁବିଧା ନାହିଁ, ଯାଉଛୁ, କିନ୍ତୁ ମନେ ରଖ ଭୋଗଟା ତୁମକୁ 25 ଇୟର ୱିଥ୍ କନସେସନ୍, 25 ବର୍ଷ ତୁମକୁ ଦିଆଯାଇଛି, ଭୋଗରୁ ପୁଣି ବାହାରିବାକୁ ପଡ଼ିବ, 50 ହେଲା ମାନେ ବାହାରିବ, କାରଣ ସେଠି ଘରେ ରହିଲା ମାନେ ତୁମେ ଭୋଗିବ, ଭୋଗଟା ମାନେ ଏମିତି ନୁହେଁ ଯେ ସ୍ତ୍ରୀ ଖାଇଲ ଖାଇଲ ଶୋଇଲ ଶୋଇଲ, ଘର ଗୋଟେ ଜାଗା, ସେଠି ହେଉଛି କେବଳ ଭୋଗ ସାଧନ, ଭୋଗଟା ଭୋଗ ଶବ୍ଦ ଟର୍ଣ୍ଣଟା ହିଁ ନେଉଛି, କେବଳ ଲଷ୍ଟକୁ ନେବେନି, ସବୁ ପ୍ରକାର ଖାଇବାର ଅଛି, କ'ଣ ଏଠି ପକଡ଼ା ଫକଡ଼ା ଛାଣରେ ନା କ'ଣ ଭାବିଲେ, କ'ଣ ଗୋଟେ ସବୁ ମଟର ହେଟା ଚଳିବେ କି, ମଟର ଅନ୍ନ ଡାଲମା ଖାଇଲେ ଖା ନନ ନାହିଁ, ପ୍ଲେଟ୍ ବାଜିଲା ବେଲ ବାଜିଲା ଖାଇଲେ ଖାଇବ ନନ ନାହିଁ, ସେଠି କ'ଣଟା ଅଛି, କେଉଁଦିନ ଫିଷ୍ଟ ଫିଷ୍ଟ ହେଲା ଖାଇଦେଲୁ ଖାଇଦେଲୁ ନା, ଯାହା ଅଛି ଚଲା, ମଠ ମାନେ ଅରୁଆ ଅନ୍ନ ଡାଲମା, ଆଜିକାଲି ଆମେ ଏ ପ୍ରଭୁ ଜାଣିଛନ୍ତି ଏଇଟା ଗୋଲା କୁକୁର ଗୁଡ଼ାକ ଏଇଟା ରହିପାରିବେନି ବୋଲି ଏବଂ ସେ ଖାଇପାରିବେ, ମଠ ମାନେ ଅରୁଆ ଅନ୍ନ ଡାଲମା, ଆଉ ଅତି ବେଶୀରେ ହେଲେ ଓଉ ଖଟା, ଓ ଏଇ ଦିନରେ ଓଉ ଖଟା, ଖରା ଦିନରେ ଆମ୍ବଡ଼ା ଖଟା, ନା ଆଉ କ'ଣ ଭାବିଲୁ, ଖାଲି ତ ଆଜ୍ଞା ଆଜ୍ଞା କହିଲି କ'ଣ ହବ, ଆଜ୍ଞା ବାହାର ନା ଆଉ ଘରୁ ବାହାରିବ ନା, ଆଉ ଘରେ ରହିଲେ କ'ଣ, ଘରେ ରହିଲେ ଭଜନ ହବନି, ଘରେ ତ ଭୋଗ ସାଧନ, ଆଉ ଜଣେ ବିଛେଇ ଦେବ, ସ୍ତ୍ରୀ ବିଛେଇ ଦେବନି, ବେଟା ବିଛେଇ ଦେବ, ଏ କ'ଣ କ'ଣ କହିବେ, କ'ଣ ଶୋଇବାଟା ଯାଉ, କ'ଣ ଓଡ଼ିଆରେ କୁହନ୍ତି, ବିଛଣାଟା ବିଛେଇ ଦେଲ, ଡାକ ମାରିଦେବେ, ଏଠି ମଠ କାହାକୁ କହିବ, ଏ ମୌଳିକ ରୁ କାହାକୁ କହୁଛି, ମୋ ବିଛଣା ବିଛେଇ ଦେଲ, ଡାକିବ, ନିଜ ବିଛଣା ତ ଦେହ ଖରାପ ହଉ ଭଲ ହଉ, ଏକ ଝାଡ଼ୁ ମରା ହେଇନି ଘରେ, ଅର୍ଡର ମାରିଦେବ, ଏଠି କ'ଣ ନିଜ ଝାଡ଼ୁ ମାର, ସେଠି ସବୁ ଭୋଗ ସାଧାରଣ ରହିଲା, ଲୁଗାଟା ଏ ସବୁ ବାବୁମାନେ ସବୁ ଆସିବେ, ଲୁଗାଟା ବୁଲିପାରିକି ଆସିବେ, ଲୁଗାଟା ଫୋପାଡ଼ିଦେବେ, ସ୍ତ୍ରୀ ସଫା କରିବ, କାହିଁ ସ୍ତ୍ରୀ ସଫା କରିବ, ତୁ ଏଟା ବଡ଼ ସ୍ୱାମୀଟା, ଯେ ଯୋଗ୍ୟ ସ୍ୱାମୀଟା କ'ଣ ଧର୍ମ ରଖି ତୋ ସ୍ତ୍ରୀକି ଦେବୁ, ତୁ କ'ଣ ଧର ସ୍ତ୍ରୀ କାହିଁ ସେବା କରିବାକୁ ଯିବ, ଏଇଟା ଆଗରୁ ସ୍ତ୍ରୀ ଯେଉଁ ସେବା କରିଦେଲେ ସେମାନେ ତାଙ୍କ ଧର୍ମଟା ନଉଥିଲେ ନା, ତୁ ତୋର କେଉଁ ଧର୍ମ ଅଛି ଯେ, ଆଣି ଲୁଗା ଆଣି ଗଦା କରିଦେବେ, ଦେ ସେବା କର, କାହିଁ ଡ୍ରେସ୍ ଆଇରନ୍ ହେଲାନି, ଡାକ ମାରିଦେବେ, ଏଠି ରହିଲେ କେଉଁ ମଠ କିଏ ସେବା କରିବ, ଏ ଭୋଗୀ ଲୋକ ଗୁଡ଼ାଙ୍କ ପାଇଁ ମଠ ହେଉଛି ଠିକ, ହଳ କୁହନ୍ତି ନା, ହଳା ହବ ତାଙ୍କୁ ଖାଲି ଭୋଗୀ ନା, ଦିନ ରାତି 24 ଘଣ୍ଟା ତାଙ୍କୁ ଲଗାଅ ସେବା, ତାଙ୍କ ଭୋଗ ଚାଲିଯିବ, ରୁଚିକତା ନାହିଁ ଆଉ କିଛି ନାହିଁ ଆଉ ସେଠି କ'ଣ ଏଠି ବାଇଗଣ ପୋଡ଼ି ଏଠି ବାଇଗଣ ପୋଡ଼ା ହବ ନା ଆଳୁ ପୋଡ଼ା ହବ କିଛି ନାହିଁ ଆଉ ସେଇଟା କାହିଁକି ସବୁ 50 ବର୍ଷ କାହିଁକି ସବୁ ଅନୁପ୍ରସ୍ତୁତ ନଥିଲେ ଘର କାହିଁ ଛାଡ଼ୁଥିଲେ ଏଇଥିପାଇଁ ଘରେ ରହିଲା ମାନେ ଯେକୌଣସି ଗୋଟେ ବଡିଲ ପ୍ଲେଜର୍ ତୁମର ରହିବ ଆଉ ଯଦି ମନ୍ଦିର ଆସିକି ସେ ଜିନିଷଟା ତୁମେ କଲ ତୁମେ ମାନ୍ତାସୀ ହେଇଗଲ ମାନ୍ତାସୀ କ'ଣ ମାନ୍ତାସୀ ମାନେ ଯେଉଁ ମୁହଁରେ ଖାଇଥିବ ସେ ମୋର ବାନ୍ତି କରିବ ବାଦୁଡ଼ି ଯିବି ବାଦୁଡ଼ି ଜାଣିଛ ଭାବିଲୁ କ'ଣ କରେ ମୁହଁଟାକୁ ଗୋରୁ ରହେ ସେ ସେବାଟେ ଖାଏ ସେବାଟେ ମଳତ୍ୟାଗ କରେ ଜାଣି ନାହିଁ ବାଦୁଡ଼ି ଉପରୁ ଟେକିକି ଝୁଲିକି ରହିଥିବ ସେ ମୁହଁରେ ଖାଏ କୁଆଡ଼େ ସେବାଟେ ମଳତ୍ୟାଗ କରିବ ସେବାଟେ ଯିଏ ତ୍ୟାଗ ଆଶ୍ରମ ରହିକି ସେ ଭୋଗ ବୁଦ୍ଧି ତାର ରହିଲା ସେ ବାନ୍ତାସୀ ଜନ୍ମ ହବ ବାନ୍ତାସୀ ଆଉ ବାନ୍ତି କରିଥିବା ଜିନିଷ ଖାଇବ ଭକ୍ତମାନେ ଏଇଟା ଶୋଭନୀୟ ନୁହେଁ ଯାହା ପ୍ରଭୁ ଦଉଛନ୍ତି ଯେମିତି ବ୍ୟବସ୍ଥା ଅଛି ଯେଭଳି ଭଳି ବସ୍ତ୍ର ପିନ୍ଧିଲା ପିନ୍ଧିଦିଅ ବସ୍ତ୍ରଟି ପରିଷ୍କାର ହେବାର ଅଛି ଏମିତି ନାହିଁ ଯେ ଡ୍ରେସ୍ ଚଏସ୍ କରିବା ପାଇଁ ଆମର 1000 ଟଙ୍କା ଖର୍ଚ୍ଚ ହେଇଯିବ ପିନ୍ଧିବାର ଅଛି ଟିକେ ଠିକ୍ ଅଛି ଆମର ସ୍ଥିତି ହିସାବରେ ଆମେ ଯେଉଁ ଖଣ୍ଡେ ମିଳୁଛି ପିନ୍ଧିଦିଅ ଯାହା ମିଳୁଛି ଟିକେ ଭୋଜନ କରିଦିଅ ଭୋଜନ ରୁଚିକର ହେବା ଦରକାର ଗୋଟେ କେଉଁଠି ଗୋଟେ କହୁଥିଲେ ଏବେ କଥା ଖାଲି ଯେ ଏମିତି ସିଝାମିଝା କରି ଖାଇକି ତୁମେ ରହିପାରିବନି ରସାଶକ୍ତ ଜୀବାଶ ରସାଶକ୍ତ ହେଇଯାଇଛି ନା ସିମ୍ପଲ ହେବା ଦରକାର ଟେଷ୍ଟି ହେବା ଦରକାର ସରଳ ଜିନିଷ ବି ସୁନ୍ଦର ନା ଏ ସ୍ପାଇସେସ୍ କିଛି ନଥିଲା ମା ମାନେ ଖାଲି ଜିରା ଶୁଖିଲା ଲଙ୍କା ସୋରିଷ ଅଦା ଟିକେ ମିଳୁ ଟିକେ ବାଟିଦେବେ ସେତିକି କେମିତି ସେମାନଙ୍କର ମମତା ଥିଲା ସ୍ନେହ ଥିଲା ସେ ରଜଗୁଣୀ ଜିନିଷଗୁଡ଼ା ଏ ରଜଗୁଣୀ ଲୋକଗୁଡ଼ାକ ରଜଗୁଣୀ ଏଇ ଜିନିଷରେ ଖାଲି ତେଲ ମସଲା ପକେଇ ପୁଳେ ପୁଳେ ଖାଇବେ ସେ ରଜଗୁଣ ହେଇଗଲ ଭୋଗ ସାଧନ ବଢ଼ିଯାଉଛି ନା ତୁମେ ଯେତେ ଭୋଗ ସାଧନଟାକୁ ବଢ଼େଇଲ ତ ଇନ୍ଦ୍ରିୟଗଣ ସହିତ ଅସଂଯତ ହେଇକି ରହିଲେ କେବେ ଭାବନି ଦିନ ଏମିତି ଆସିବ ଯେଉଁଦିନ ଆମ ବିନା ସାଧନରେ ଏଡ଼େ ସୁସଦ ସଂଯମ ହେଇଯିବ ହେବନି ସେଥିପାଇଁ ଏଇ ସାଧନ ସହିତ ପ୍ରାର୍ଥନା ଅତି ବିକଳ ହେବାକୁ ପଡ଼ିବ କାରଣ ଏ ମନ ଇନ୍ଦ୍ରିୟ ସଂଯମ ହେଇଗଲେ ତୁମେ ସମାଧି ଅବସ୍ଥାକୁ ପଳେଇଗଲ ଆଉ କ'ଣ ଅଛି କାରଣ ମନଟା ସ୍ଥିର ହଉନି ବୋଲି ତୁମେ ହରେ କୃଷ୍ଣ 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 କହିଲା ବେଳେ ଶବ୍ଦ ଶୁଣୁଛ ସବୁ କରୁଛ କିନ୍ତୁ ମନଟା କେଉଁଠି ରହୁଛି ମନ ଏମିତି ହେଲେ କେତେବେଳେ ବାହାରେ ଚିନ୍ତା ନ କଲେ ବି ସେ ନାମ ଚିନ୍ତା ବି କରୁନି ବେଳେବେଳେ ଦେଖିବେ ଏମିତି ଅବସ୍ଥା ମନ କିଛି ଚିନ୍ତା କରୁନି ନାମ କଲାବେଳେ ସେ କ'ଣ କାହା ବିଷୟରେ ଚିନ୍ତା କରୁନି ହରେ କୃଷ୍ଣ 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 ହରେ 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 ରାମ ହରେ ରାମ କ'ଣ ଚିନ୍ତା କରୁଛି ସେ ବି ଜାଣିନଥିବ ଖାଲି ଶୁଣୁଛି ଚୁପଚାପ ରହୁଛି ମନର ଗୋଟେ ଅଦ୍ଭୁତ ତାର ସେ କାରଣ ମନ କେବେ ଚାହେଁ ନା ଜୀବଟା ମୋତେ ଜୀବ ଭଗବାନଙ୍କୁ ପାଇଯାଉ ବୋଲି ଏତିକି ସବୁବେଳେ ମନ ରଖିବାକୁ ପଡ଼ିବ ପଞ୍ଚମସ୍କନ୍ଦ ଭାଗବତରେ ଜଡ଼ଭରତଙ୍କର ଆଉ ଯେତେବେଳେ ଆଙ୍କର ବଚନ ଚାଲିଛି କାହାର ରାଜା ରୋହଗଣଙ୍କର ମନ କେବେ ବି ଚାହୁଁନି ଏ ଜୀବଟା ମୋତେ ଛାଡ଼ିଦେଇକି ପଳଉ ହେଲେ ବୁଝୁଛ ତ ସେ କୋଉଆଡ଼େ ବାହାନା ବନେଇକି ତୁମକୁ ରଖି ଲଗେଇଦେବ ଗଦ କରିଦେବ କିନ୍ତୁ ଖଟୁଛ ଦିନ ରାତି ଦିନ ରାତି ଖଟେଇ 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 ମନ କେବେ ଯେତେ ଖଟିକି କର୍ମରେ ପଡ଼ିକି ରହିବ ଏବଂ ଏବଂ ମନ କର୍ମ ଯୁଗତମ ପ୍ରଯୁକ୍ତି କାରଟା ଭଗବାନ ଋଷଭଦେବଙ୍କର ଏବଂ ମନ କର୍ମ ଯୁକ୍ତ ପ୍ରଯୁକ୍ତି ଭୁଲିଗଲାଣି ଆଉ ଏବଂ ମନ କର୍ମ ପ୍ରଯୁକ୍ତ ଏଇଭଳି ଭାବରେ ମନ କର୍ମରେ ପ୍ରଯୁକ୍ତ ହେଇଯିବ ବହୁତ ସୁନ୍ଦର ଶ୍ଲୋକ ପର୍ବତ ମନେ ପଡ଼ିଯାଆନ୍ତା ବହୁତ ସୁନ୍ଦର ତାଙ୍କର ଉପଦେଶ କର୍ମ ଆସକ୍ତି ବଢ଼ିବ କର୍ମ ଜାଡ଼୍ୟ ସଂସାର ଭୟ ସାଧୁସଙ୍ଗରେ 3 ଜିନିଷ ମିଳେ ନା ଆଉ ସଂସାର ଭୟ ସବୁବେଳେ ସଂସାର ବେଳେ ଭୟ ରହୁଛି ଆଉ କର୍ମ ଜାଡ଼୍ୟ କର୍ମ ପ୍ରତି ଗୋଟେ ଆସକ୍ତି ରହୁଛି କର୍ମ ଜାଡ଼୍ୟ ସଂସାର ଭୟ ଭକ୍ତି ବିଘ୍ନଶ୍ଚ ଯେମିତି ସୂର୍ଯ୍ୟଙ୍କ ପାଖରେ ରହିଲେ ଯଥା ଅପଶ୍ରୟମାଣ ଭଗବନ୍ତ ବିଭାବସୁ ଶୀତତମ ଭୟ ପ୍ରୀତି ସାଧୁ ନାମ ସଂଶୟ ତଥା ଭାଗବତ ବାଣୀ ଆଉ କ'ଣ ଅମୃତ ବାଣୀ ଆଉ ଏ ଜଗତର ଅଛି ଶୀତ ଭୟ ତମ ପ୍ରୀତି ସାଧୁ ନାମ ସଂଶୟ ତଥା ସାଧୁମାନଙ୍କର ସେବନ କଲେ ସାଧୁମାନଙ୍କ ପାଖରେ ରହିଲେ 3 ଜିନିଷ ତୁମ ପାଇବ ଫଳ ପାଇବ ଯେମିତି ସୂର୍ଯ୍ୟଙ୍କ ପାଖରେ ରହିଲେ ଯଥା ଅପଶ୍ରୟମାଣ ସେ ଭଗବନ୍ତ ବିଭାବସମ ଭଗବାନ ସୂର୍ଯ୍ୟଦେବଙ୍କର ପାଖରେ ରହିଲେ 3 ଜିନିଷ ତୁମକୁ ପାଇବ କ'ଣ ପାଇବ କିରଣ ପାଇବ ଆଉ କ'ଣ ପାଇବ ଆଲୋକ ପାଇଲ ଶୀତ ଭୟ ତମ ଉପେତି ଅନ୍ଧକାର ଦୂର ହେଇଗଲା ଆଲୋକଟା ପାଇଲା ମାନେ ଅନ୍ଧକାର ଦୂର ହେଇଗଲା ଆଉ ଭୟ ରହିବନି ଆଲୋକ ଆସିଲା ଭୟ କ'ଣ ରହିବ ଚୋର ଡକାୟତ ଭୟ ରହିବନି ଆଉ ଶୀତରୁ ରକ୍ଷା ପାଇବ ସୂର୍ଯ୍ୟଦେବ ଉଦିତ ହେଲାନି ତ ତିନିଟା ଜିନିଷ, ଶୀତରୁ ରକ୍ଷା ପାଇଲ, ଭୟ ବି ରହିବନି, ଆଉ ଆଲୋକ ପାଇଲ। ଭଗବାନ ଏଇଟା କହୁଛନ୍ତି, ଭଗବାନ ପୂର୍ବାଙ୍ଗ ଚରିତ ପରେ ଅଇଲ ଗୀତ ପରେ ଏଇଟା କି କହୁଛନ୍ତି। ପୂର୍ବା ଏହା କହି କହି ବଣଙ୍କୁ ପଳାଇଗଲେ, ଉଦ୍ଧବଙ୍କୁ କହୁଛନ୍ତି, ଉଦ୍ଧବ ତୁମେ ଶୁଣିଲ ନା ସାଧୁଙ୍କର ସଂଜ୍ଞା ଅବଶ୍ୟ, ପୂର୍ବା ଯିଏ ଏତେ ବଡ଼ ବୈଷ୍ଣବ ହେଇକି ଆଜି ଯେଉଁ ଉର୍ବଶୀର ଆଶ୍ରୟରେ ରହିଗଲେ, ଉର୍ବଶୀର କବଳରେ ରହିଗଲେ, ଆଉ ପୁରା ସମ୍ପୂର୍ଣ୍ଣ ବୈଷ୍ଣବତାକୁ ଭୁଲିଗଲେ। ପୂର୍ବାଙ୍କ ଦୁଃଖଟାକୁ ପ୍ରଜାମାନେ ଦେଖୁଥିଲେ, ଏତେ ବଡ଼ ସୁନ୍ଦର ରାଜା ଆଜି କ'ଣ ହେଇଗଲେ, ପାଗଳ ହେଇ ଗୁଲଗ୍ ନାଇକି ବୁଲୁଥିଲେ, କେଉଁଠି ଉର୍ବଶୀ ଅଛି କେଉଁଠି ଉର୍ବଶୀ ଅଛି, ଖାଲି ବୁଲୁଥିଲେ ପାଗଳ ହେଇକି, ଏତେ ସୁଗୁଣ ବୈଷ୍ଣବ ଥିଲେ। ସେଥିପାଇଁ ଭଗବାନ କନ୍କ୍ଲୁଜନଟାକୁ ଦେଉଛନ୍ତି, ଦେଖ ଆବେଶଟା କେବେ ଯିବନି, ବିଷୟ ଆବେଶଟା କେବେ ଯିବନି, ଏତେ ସାଧୁସଙ୍ଗ ଏନଭାରମେଣ୍ଟରେ ରହିକି ଯଦି ତୁମର ମନଟା ଏତେ ଚଞ୍ଚଳ ହେଉଛି, ବାହାରିଗଲେ କ'ଣ ହବ, ଭାସିଯିବ, ତୁମେ ଭାସିଯିବ। ଆଗରୁ ଗୁରୁମାନେ ସଂଯମୀ ପିଲାକୁ ଦେଉଥିଲେ ବାହା କରିବା ପାଇଁ ଛାଡ଼ୁଥିଲେ, ଯେ ଅସଂଯମୀ ତାକୁ ମଠ ଭିତରେ ଜବରଦସ୍ତି ରଖୁଥିଲେ, କାରଣ ଅସଂଯମୀଟା ନା ଅସଂଯମୀ ଜାଗା ଗଲା ମାନେ କ'ଣ ହବ, ତା ଫେରିପାରିବନି, ତାକୁ ସଂଯମୀ କରିକି ଦେଖୁଥିଲେ, ୟା ରଜଗୁଣ ରହୁଛି, ତାକୁ ସଂଯମୀ ପ୍ରିନ୍ସିପୁଲ ପୁରା ଷ୍ଟ୍ରିକ୍ଟ ଏହା କହିବା, କାରଣ ସେ ଫେରିପାରିବନି ନା, ପଳାଇଲାଣି ବିଷୟ ଭୋଗ୍ୟ ମାନେ ଗଲା ସ୍ତ୍ରୀ ପାଖରେ ରହିଯିବ ଜୀବନ ସାରା, ଆଉ ଫେରିପାରିବନି, ଭୋଜନ ସାଧନ କରିପାରିବନି, ଜାଣୁଥିଲେ ୟା ରଜଗୁଣ ଅଛି, ତାଙ୍କୁ ସଂଯମୀ କରିକି ଠିକ୍ ଅଛି ଇଏ ଯାଇକି ଫେରିପାରିବ। ଗୁରୁ ସେଥିପାଇଁ ଛାଡ଼ୁନଥିଲେ, ସେଥିପାଇଁ ଆଶା କରୁନଥିଲେ ଇଏ ଫେରିବ ଆଉ ଥରେ, ଏତେ ବଡ଼ ସାଧୁ ସଙ୍ଗଠ। ସେଥିପାଇଁ ସେ କହିଲେ ତିନିଟା ଜିନିଷ ଆମକୁ ଲାଭ ମିଳେ, ଏ ଯେଉଁ ଭୋଗ କଥାରେ ପଡ଼ିଛି ନା, ଭୋଗଟା ଏମିତି ଏତେ ଶୀଘ୍ର ତୁମେ ଭାବୁନି ଆମର ଚାଲିଯିବ, ଆଉ ବିଶେଷ କରି କଳିଯୁଗରେ ଆମେ ଶୁଣୁଥିଲେ ନା ପରିବେଶ କେମିତି ହେଇଗଲା, ସବୁଥିରେ ଭୋଗ ସାଧାରଣ ରହିଲା, ଆହାର ସବୁ ବଦଳିଗଲା, ସବୁବେଳେ ଅପୋଜିଟ୍ ଏଲିମେଣ୍ଟସ୍ ଗୁଡ଼ା, ଗୋଟେ ପୁରୁଷ ନାରୀକୁ ଦେଖିବା, ନାରୀ ପୁରୁଷକୁ ଦେଖିବା ପାଇଁ କିଛି କିଛି ବାଧା ରହିଲାନି, କିଛି ବାଧା ରହିଲାନି, କୌଣସି ଲୋକ ତ ପକେଟ୍ରେ ଧରିକି ବୁଝୁଛନ୍ତି, ସେ ମୋବାଇଲ ଗୁଡ଼ା ନଗ୍ନ ଚିତ୍ର ଗୁଡ଼ା ଦେଖୁଛନ୍ତି, କ'ଣ ମାନେ କ'ଣ ସଂଯମ ହେବେ ଭଗବାଦୀ ଗୁଡ଼ା। ଏଠି କେବଳ ଯଦି ଭଗବାନଙ୍କୁ ପ୍ରାର୍ଥନା ଜଣେ କରିବ, ଆଚାର୍ଯ୍ୟ ପ୍ରିନ୍ସିପୁଲ ରହିକି ଭଗବାନଙ୍କୁ ବିକଳ ଭାବେ ପ୍ରାର୍ଥନା କରିବ, କାହା କୁହା ଯାଉ ମୁଁ ବିକଳ କିମାହୁଁ କରୋମି ଶ୍ରୀ ଚୈତନ୍ୟ ଚନ୍ଦ୍ର ଯଦି କୃପା ନ କରୋସି, ଚୈତନ୍ୟ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁ ବାରମ୍ବାର କୃପା ପ୍ରାର୍ଥନା କଲେ ମନରେ ସେ ହିଁ ବୈରାଗ୍ୟ ଦେବେ, ମନରେ ମନ ଯେଉଁ ବିଷୟ ପଚାରେ ଧାଉଁଛି ନା, ସେ ହିଁ ତାକୁ ହଟେଇ ଦେଇପାରିବ, ଆଉ କେହି ପାରିବେନି, କେହି ପାରିବେନି କଳିଯୁଗ। କୃଷ୍ଣ ତ ପ୍ରେମ ଚାହାନ୍ତି, ଆଉ କୃଷ୍ଣ ତୁମେ ଡାକିଲେ କ'ଣ, ଆମେ କୃଷ୍ଣ ଡାକୁଛେ ମହାପ୍ରଭୁଙ୍କ ଆନୁଗତ୍ୟରେ ଡାକୁଛେ ନା, କୃଷ୍ଣ ପ୍ରେମ ଚାହାନ୍ତି, କୃଷ୍ଣ ପ୍ରେମେ କୃଷ୍ଣ ବସ ହେ ପ୍ରେମେ ତାର ଭଜି, ତାଙ୍କ ଷ୍ଟାଣ୍ଡାର୍ଡ ମିନିମମ୍ ଷ୍ଟାଣ୍ଡାର୍ଡ ପ୍ରେମ, ତା ତଳକୁ ସେ କୃଷ୍ଣ କିଛି ଆକ୍ସେପ୍ଟ କରିବେନି, ତାଙ୍କ ସବୁବେଳେ ପ୍ରେମ, ଆମେ ହେଉଛେ କାମି, ତେଣୁ ଆମେ ସେଥିପାଇଁ ମହାପ୍ରଭୁଙ୍କର ଆନୁଗତ୍ୟରେ ସେ କୃଷ୍ଣ ତଳେ ଗୌର ହେଇକି ଆସିଛନ୍ତି, ତାଙ୍କୁଠାରୁ ଡାକୁଛେ, ଆପଣ ସେଇ କୃଷ୍ଣ କିନ୍ତୁ ଦୟା ହେଇକି ଆସିଛନ୍ତି, ମୋତେ ଟିକେ ପାର କରାନ୍ତୁ, ସବୁବେଳେ ଶ୍ରୀକୃଷ୍ଣ ଚୈତନ୍ୟ ଆଗେ କହୁଛେ ନା, ଆଉ ଏଥିପାଇଁ ଆଉ ସବୁବେଳେ ଗୌର ନିତ୍ୟାନନ୍ଦ ପ୍ରାର୍ଥନା କରିବା ଦରକାର, ଆଉ ତାଙ୍କୁ ହିଁ ସ୍ମରଣ କରିବା ଦରକାର ସବୁବେଳେ, ଭଜ ଗୋଦ୍ରୁମ କାନନ କୁଞ୍ଜ ବିଦ, କେତେ ସୁନ୍ଦର ଭଜନ ଲେଖିଲେ, କିଏ ଭକ୍ତିର ଠାକୁର, ଭକ୍ତିର ଠାକୁରଙ୍କର ସଂସାର ଯେତେ ସାର ଶିକ୍ଷା ସେ ଭଜନ ସେ ଦେଇଦେଇଛନ୍ତି, ଯେତେ ସାର ଶିକ୍ଷା ତୁମେ ପାଇବ ସେ ଭଜନ ସବୁ ଭର୍ତ୍ତି କରିଦେଇଛି। ଏଭଳି ଏକ ଭଗବାନଙ୍କର ସେ ଶୁଦ୍ଧ ଭକ୍ତ ଥିଲେ, ସବୁ ଜିନିଷ ରିଭିଲ୍ କରିଦେଇଛନ୍ତି ସେ ଗୋଟେ ଭଜନରେ, ଭଜ ଗୋଦ୍ରୁମ କାନନ କୁଞ୍ଜ ବିଦ, ଗୋଦ୍ରୁମ କାନନ ଯେପତି ଗୋଦ୍ରୁମପତି ତାଙ୍କୁ ତାଙ୍କର ଭଜନ କର, ଗୌରଙ୍ଗ ମହାପ୍ରଭୁଙ୍କର ଭଜନ କର ବାରମ୍ବାର, ସ୍ମର ସ୍ମର ଗୌର ଗଦାଧର କିଲି ପରମ, ସବୁବେଳେ ଗୌରଙ୍ଗ ମହାପ୍ରଭୁଙ୍କୁ ସ୍ମରଣ କର, କାରଣ ସେମାନେ ଆସିଛନ୍ତି ଆମ ପାଇଁ, ସେ ଆସିଛନ୍ତି କୋଳି ଯୁଗରେ, ସେ କୃଷ୍ଣ ସେ ଆସିଛନ୍ତି, ତାଙ୍କର ସ୍ମରଣଟା ହିଁ ଆମକୁ ବେଶୀ, ସେ ଆସିଛନ୍ତି ତାଙ୍କୁ ସ୍ମରଣ କଲେ ଆମେ କ'ଣ, ଆମର ସବୁ ସେ ରାଧାକୃଷ୍ଣଙ୍କର ଭଜନ ଏଇ ଗୌରଙ୍ଗ ମାଧ୍ୟମରେ, ଗୌରଙ୍ଗ ମହାପ୍ରଭୁଙ୍କ ପ୍ରତି ଆସକ୍ତି ହେଲେ ରାଧା ଶିବ ରାଧା ରାଧା ହବା ଉଦିତ ହବ, ନିତ୍ୟାନନ୍ଦ ପ୍ରଭୁ ଗୌରଙ୍ଗ ମହାପ୍ରଭୁ ପ୍ରତି ଆସକ୍ତି ହେଲେ କୃଷ୍ଣ ପ୍ରତି ପ୍ରୀତି ଆସିବ, ନା ହବନି, ହେନ ନିତା ଏବେ ନେ ଭାଇ ରାଧା କୃଷ୍ଣ ପାଇତ ନା, ଆମେ ଆମର ଭୋଗଟା ରହିଲେ ନା, ଏ ଭୋଗଟା ରହୁଛି ଇନ୍ଦ୍ରିୟମାନଙ୍କର ଅବସ୍ଥା, ଏହା ପରିବେଶର ଅବସ୍ଥା ଶୁଣୁଛେ, ସଂସ୍କାର ଅବସ୍ଥାକୁ ଦେଖନ୍ତୁ, ଆଉ ଭୋଜନର ବ୍ୟବସ୍ଥାକୁ ଦେଖନ୍ତୁ, ୟା ଭିତରେ ଏଇ କେବଳ ଗୋଟେ ସାଧୁ ସଙ୍ଗ ରହିଲା, ୟା ଭିତରେ ଯଦି ଆମେ ସୁଧାରି ପାରିବା ହେଇପାରିବା ନହେଲେ ଆଉ କିଛି ଉପାୟ, ଆଉ ନିଜର ଶରଣାଗତି ନିଜର ଅତ୍ୟନ୍ତ ଗମ୍ଭୀର ବିନମ୍ରତା ପ୍ରାର୍ଥନା, ଗୋଟେ ବିକଳ ପ୍ରାର୍ଥନା, ପ୍ରଭୁ ମୋତେ କେମିତି ବଞ୍ଚେଇ ଦିଅନ୍ତୁ ଏ ଭୋଗ, ଶୀତ ଭୟ ତୁମ ଭୀତି ସାଧୁନାମ ସଂଶୟ ଭୟ ତଥା, ସେଠି ସେ କହିଲେ ଯଦି ଆମେ ଏ 25 ବର୍ଷ ଭିତରେ ଘରୁ ବାହାରି ନ ପାରିପାରିଲେ, ବା ଘରେ ରହିକି ବି ଯଦି ଭଗବାନଙ୍କର ଭଜନ ସାଧନା ନ କରିପାରିଲେ, ଆମକୁ ଗୋଟେ ଜିନିଷର ଅସୁବିଧା ପଡ଼ିବ, କର୍ମଜାଡ଼୍ୟମ୍, କର୍ମ ପ୍ରତି ଗୋଟେ ଆସକ୍ତି ହେଇଯିବା। ଭଲ କର୍ମ କରିକି ଠିକ, ଖରାପ କର୍ମ କର, କେହି ଜଗତର ଜଣେ ନାହିଁ ସବୁବେଳେ କହିଦେବ ଭଲ କର୍ମ କରିଦେବି, ଖରାପ କର୍ମ ସେ କରିଦେବ, ସେ ଭଲ କର୍ମ ଭିତରେ କାରଣ ଗୁଣର ପ୍ରଭାବ ରହିଛି ନା। କର୍ମଜାଡ଼୍ୟମ୍ ସଂସାର ଭୟମ୍, ସବୁବେଳେ ଗୋଟେ ଡର ଲାଗେ, ଯାହା ଯିଏ ସାଧୁ ପାଖରେ ନାହିଁ ସେ ନିର୍ଭୀକ କେବେ ହେଇପାରିବେ, ତ ସବୁବେଳେ ଭୟ ଡର ଲାଗୁଥିବ, ମୋର କ'ଣ ହବ, ମୋର କ'ଣ ହବ, ମୋର କ'ଣ ହବ, ତାର ସବୁବେଳେ ଭୟ ରହେ। ସାଧୁ ସାଧୁମାନେ ନିର୍ଭୀ, କାହିଁକି ନିର୍ଭୀ, ତାଙ୍କ ପ୍ରତି ଷ୍ଟେପ୍ ସେ ଜାଣିଛନ୍ତି, କୃଷ୍ଣ ଜଗତକୁ ମେଣ୍ଟେନ୍ କରୁଛନ୍ତି, କୃଷ୍ଣ ହେଉଛନ୍ତି ମେଣ୍ଟେନର୍ ଆର୍ ପ୍ରୋଟେକ୍ଟର। ଓଡ଼ିଆରେ କୁହନ୍ତି ରଖେ ହରି ମାରେ କିଏ, ମାରେ ହରି ରଖେ କିଏ, ତୁମେ ତ ମାରିବ ଯାରେ କିଏ ତାର ରଖିତେ ପାରେ, ତ ଇଚ୍ଛା ସଦା ବଲବା, ଆପଣ ଯଦି ରଖିବ କିଏ ମାରିପାରିବ, ସାଧୁ ଏଥିରେ କନଭିନ୍ସଡ୍, ତ କେହି ବି ଗୋଟେ ହଲେଇ ପାରିବେନି, ସିଏ ହିଁ ସାଧୁ। ସାଧୁର ଯେଉଁ ସବୁଠୁ ବଡ଼ ଆଶ୍ରୟ, ସବୁଠୁ ବଡ଼ ଜିନିଷ ହେଲା ଏଇଟା ଐକାନ୍ତିକ ସେ ଶରଣାଗତ। ସାଧୁର ଆଉ ଲକ୍ଷଣ, ବାହାର ଲକ୍ଷଣ କିଛି ଥାଉ ଆ ନଥାଉ, ସେ ଲକ୍ଷଣ ଆଜି ନାହିଁ ତ କାଲି ଆସିବ, ଗ୍ୟାରେଣ୍ଟି ଆସିବ, ଏଇଟା ନାହିଁ ମାନେ ହବନି, ଐକାନ୍ତିକ ଶରଣାଗତି। ଆମର ଶରଣାଗତି ଯେ ଆମର ଐକାନ୍ତିକ ନୁହେଁ, ଐକାନ୍ତିକ ମାନେ କ'ଣ କୁହାଯିବ, 100% ଅନ୍ୟ କିଛି ଭରସା ତାର ନାହିଁ, କୃଷ୍ଣ, କୃଷ୍ଣ ମୋର ରକ୍ଷ, କୃଷ୍ଣ ମୋର ପାଳକ, ସେ ହିଁ ମୋତେ ମେଣ୍ଟେନ୍ କରିବେ, ସେ ହିଁ ମୋତେ ମାରିବେ ମାରିବେ ରକ୍ଷ ରକ୍ଷ, ମୋର ଆଉ କିଏ ନାହିଁ। ପ୍ରତ୍ୟେକ ଜୀବନର ପ୍ରତ୍ୟେକ ବ୍ୟବସ୍ଥାରେ ତାଙ୍କର କୃଷ୍ଣ ଅନୁଭବ, କୃଷ୍ଣ ଶରଣାଗତ, କୃଷ୍ଣ ପ୍ରତି ତାଙ୍କର ସବୁକିଛି, ଇଣ୍ଡିପେଣ୍ଡେଣ୍ଟ ସେଟା 100%। ସେଇଟା ସାଧୁ ପାଖରୁ ଏଇଟା କ'ଣ ଟ୍ରାନ୍ସମାଇଗ୍ରେଟ୍ ବା କ'ଣ ସଞ୍ଚାରିତ, ଯୋଗ ଓଡ଼ିଆରେ ଶବ୍ଦ କୁହନ୍ତି, ଶବ୍ଦ ଗୁଡ଼ାକ ଇଂଲିଶ ଶବ୍ଦ ବେଳେବେଳେ ଆସୁଛି, ମୋତେ ଭଲ ବି ନୁହେଁ କହିବା ପାଇଁ, କିନ୍ତୁ ତାର ସବଷ୍ଟିଚ୍ୟୁଟ୍ ବାଟ ଯେଉଁଟା ପ୍ରବଦ ମଡ଼, ମୋତେ ଭଲ ଲାଗିଛି, ମୁଁ ଇଂଲିଶ କଥା କହୁଛି, ମୁଁ ଏତେ ଏଜୁକେଟେଡ୍ ପିଲା ନୁହେଁ, କିନ୍ତୁ ଶବ୍ଦ ଗୁଡ଼ାକ ପ୍ରବଦ କୁହନ୍ତି ସଞ୍ଚାରିତ ହବ ସାଧୁ ପାଖରେ, ସେଇଟା ସଞ୍ଚାରିତ ନିର୍ଭୀକତା ସାଧୁ ପାଖ, ଯେମିତି ଆମେ ଏମିତି ନଥିଲୁ, ଆମେ ସେ ଗୁରୁଦେବଙ୍କୁ ତ ଶୁଣିଲୁ, ଯେମିତି ପ୍ରବଦଙ୍କ ପାଖରୁ ପ୍ରବଦଙ୍କ ସେ ଶୁଣିଲେ, ଗୁରୁଦେବ ସେ ଶୁଣିଲେ, ଯେମିତି ଗୁରୁଦେବ କହୁଥିଲେ ମୁଁ ଓଡ଼ିଶା ଯିବି, ମୋ ତୋର ପଇସା ନାହିଁ, ମୋ ତୋର ଲୋକ ନାହିଁ, ପ୍ରବଦ କହୁଥିଲେ ମୋ ଗୁରୁଦେବ ମୋତେ କିଛି ଦେଇନଥିଲେ, ଏଇଟା ତୁମ ଦେଶ, ମୁଁ ଫରେନ୍ କଣ୍ଟ୍ରିକୁ ଆସିଥିଲି 70 ବର୍ଷରେ, ତୁମର 70 ହେଇନି, ମୋ ଗୁରୁଦେବ ମୋତେ ଟଙ୍କା ଦେଇନଥିଲେ, ମୋତେ ଲୋକ ଦେଇନଥିଲେ, କୃଷ୍ଣ ତୁମ ସହିତ ଅଛନ୍ତି, ଏ ସନ୍ୟାସୀ ଇଜ୍ ନେଭର୍ ଏଲୋନ୍, କୃଷ୍ଣ ଇଜ୍ ୱିଥ୍ ହିମ୍, ପ୍ରବଦ ମାରିଦେ ସାଙ୍ଗେ ଇଂଲିଶରେ କହିଲେ, ଏତେ ତାଙ୍କ ଷ୍ଟ୍ରେଙ୍ଥ ଥିଲା, ଗୋଟେ ଇଞ୍ଜେକ୍ଟେଡ୍ କରିଦେଉଥିଲେ, ଗୋଟେ ଯାକ ଅନ୍ତରରେ ଶକ୍ତିରେ ପ୍ରେରିତ କରିଦେଉଥିଲେ, ତାଙ୍କ ଯାଅ ତୁମେ, ତୁମ ଦେଶ ସେଟା, ତୁମ ଭାଷା, ପ୍ରବଦର ମୁଁ ଏଥର ଫରେନ୍ ଆସିଥିଲି, ମୋର ଲାଙ୍ଗୁଏଜ୍ ନଥିଲା, ଏମାନେ ତୁମେ ଓଡ଼ିଶା ଲୋକ, ତୁମେ କ'ଣ ଟଙ୍କା ମାଗୁଛ, ଲୋକ ମାଗୁଛ, ଯାଅ କୃଷ୍ଣ ସନ୍ୟାସୀ କେବେ ଏକାକି ନୁହନ୍ତି, କୃଷ୍ଣ ତାଙ୍କ ସହିତ ଅଛନ୍ତି, ନିର୍ଭୀକ ସାଧୁ କରିଦିଅନ୍ତି, ଏ ସାଧୁ ସଙ୍ଗ କରି ଭୟାଳୁ ରହୁଛି, ସେ ସାଧୁ ସେ ଅନ୍ତରଙ୍ଗ ସାଧୁ ସଙ୍ଗ କରୁନି, ସେ ସାଧୁ ଭଲ ପାଇନି, ବାସ୍ ଫିନିଶ, ସାଧୁ ଭଲ ପାଇଲୁ କେ କାଳୁ ଡରେନି, କେବେ ଡରିବେନି, ସେ ଜାଣିଛି ଗୁରୁ ମୋର ଗୁରୁ ଅଛନ୍ତି, ପରମ୍ପରା ଆଚାର୍ଯ୍ୟମାନେ ଅଛନ୍ତି, ମୁଁ ତାଙ୍କ ପାଖରେ ହାତ ଟେକିଛି, ସେ ମୋତେ ଯେଉଁ ବାଡ଼ିଲେ ସୁରକ୍ଷା ଦେବେ, କେବେ ମୋତେ ରକ୍ଷା କରିବେ, ସେମାନେ ଆମେ କ'ଣ କରିବୁ, ପତିତାନନ୍ ପାବନେଭ୍ୟ ବୈଷ୍ଣବେଭ୍ୟ, କାହିଁ ପ୍ରଣାମ ପ୍ରଣାମ କରୁଛ, କାହିଁ ଅଞ୍ଚଳ ପତ୍ର କରୁଛ, ତୁମେ କାହାକୁ ପ୍ରାର୍ଥନା କରୁଛ, ତୁମେ ବୁଝୁଛ ନା, ତୁମେ କାହାକୁ ପ୍ରାର୍ଥନା କରୁଛ, ଯାହାକୁ ପ୍ରାର୍ଥନା କରୁଛ ତାଙ୍କର କୃଷ୍ଣଙ୍କର ବରାବର ତାଙ୍କ ପ୍ରଣାମ ପାଖରେ କୌଣସି ଦେଖ, ହେ କୃଷ୍ଣ କରୁଣା ସିନ୍ଧୁ ଦୀନବନ୍ଧୁ ଜଗତପତି, ଏଠି ଦେଖ କ'ଣ ଲାଗୁଛନ୍ତି, କ'ଣ ବାଞ୍ଛାକଳ୍ପତରୁ ଭ୍ୟସ୍ୟ, ବାଞ୍ଛାକଳ୍ପତରୁ କୁହାଗଲା, ବାଞ୍ଛାକଳ୍ପତରୁ କଳ୍ପତରୁ ଗୋଟେ ଜିନିଷ ଦେଇପାରିବନି, କିନ୍ତୁ ବୈଷ୍ଣବ ସେଟା ଦେଇପାରିବ, କଳ୍ପତରୁ କ'ଣ, କଳ୍ପତରୁ ପ୍ରେମ ଦେଇପାରିବନି, କୃଷ୍ଣଙ୍କୁ ଦେଇପାରିବେନି, କଳ୍ପତରୁ ଯେଉଁଟା ରହିଛି ସ୍ୱର୍ଗରେ, ତୁମେ ଯାହା ମାଗିବ ସେ ସେଟା ଦେବ, କିନ୍ତୁ ସ୍ୱର୍ଗରେ ଯଦି କଳ୍ପତରୁ ପ୍ରେମ ଭକ୍ତି ଦେଇଥାନ୍ତେ ତାହେଲେ ସବୁ ଦେବତାମାନେ ମାଗିଦିଅନ୍ତି ତାଙ୍କୁ, ସେ ଚାହାନ୍ତିନି ଭାରତବର୍ଷର ମଣିଷକୁ ଜନ୍ମ ହେବ, କିନ୍ତୁ ବୈଷ୍ଣବଙ୍କୁ ଦେଇପାରିବେ, ସେଥିପାଇଁ କଳ୍ପତରୁ ବୈଷ୍ଣବଙ୍କୁ ଶ୍ରେଷ୍ଠ, ସେମାନେ କହିଲେ ବାଞ୍ଛା କଳ୍ପତରୁ ବ୍ୟସ୍ତ, ଯାହା ବାଞ୍ଛା କରିବ ସେ ତୁମକୁ ଦେଇଦେବେ, ଆଉ କୃପା ସିନ୍ଧୁ ଏବେ ଅଛି, କୃଷ୍ଣ ହିନ୍ଦୁ କରୁଣା ସିନ୍ଧୁ ବୈଷ୍ଣବ କୃପା ସିନ୍ଧୁ, ତାଙ୍କର କୃପାଟା ତାଙ୍କ ପାଖକୁ ଆସେ, ସିଏ ଗୋଟେ କିଛି ନୁହନ୍ତି, ଗୋଟେ ମିୟର ସାଧୁ, ଗୋଟେ ମିୟର ଜୀବନ, ସାଧାରଣ ଜୀବନ ନୁହେଁ, ଗୋଟେ ରିଜର୍ଭର କ'ଣ କୁହାଯିବ, ଗୋଟେ ଜଳାଶୟ ଅଛି, ବିଶାଳ ବଡ଼ ଜଳାଶୟ ଅଛି, ତା ଭିତରେ ତୁମେ କନେକ୍ଟ ହେଇଗଲ, କନେକ୍ଟର ଯେମିତି ଯୋଡ଼ି ଦେଉଛି କନେକ୍ଟର ହେଇଗଲ, ସେ କନେକ୍ଟରଟା ହେବା ଗୋଟେ ବହୁତ ବଡ଼ କାମ, ସାଧୁ ତା ଜୀବନଟାକୁ ଏମିତି ସେ ମୋଲ୍ଡ କରିଥାଏ, ସେ ଜାଣିଛି ମୋ ଜୀବନରେ କିଛି ନାହିଁ, ସେଥିପାଇଁ ସେ ସାଧୁ ହେଇଯାଏ, ମୋ ଜୀବନରେ ମୁଁ କିଛି ନୁହେଁ, ମୋ ଜୀବନରେ କିଛି ନାହିଁ, ନା ଜ୍ଞାନ ଅଛି, ନା ଭକ୍ତି ଅଛି, ନା ମୋର କିଛି ନାହିଁ, ସପ୍ଲାଏ ସେଣୁ ସବୁ ଆସୁଛି, ସେ ଯେତେବେଳେ ବନ୍ଦ କରିଦେବ ମୁଁ ମରିଯିବି, ତାର ନିଜର ଶକ୍ତି କିଛି ବୁଦ୍ଧି ଜ୍ଞାନ କିଛି ନଥାଏ, ସେତେବେଳେ ସେ ଗୋଟେ ରିଜର୍ଭ ସହିତ କୃଷ୍ଣଙ୍କର ସହିତ ସେ ସଂଯୋଗ ଶକ୍ତିଟା ତା ପାଖକୁ ଆସିବ ନା ଆସିବନି। ଟିକେ ଇଗୋ ରହିଲେ, ଟିକେ ଇଣ୍ଡିଭିଜୁଆଲ ମେଣ୍ଟାଲିଟି ରହିଲେ, ଟିକେ ସ୍ୱତନ୍ତ୍ରତା ରହିଲେ, ଶରଣାଗତ ଟିକେ କମ୍ ରହିଲେ, ରିଜର୍ଭର ସହିତ ଭଗବାନଙ୍କର ଯେଉଁ ଅନନ୍ତ ଶକ୍ତିର ଉତ୍ସ, କୃପା ଶକ୍ତିର ଉତ୍ସ, ଅନ୍ତରଙ୍ଗ ଶକ୍ତିର ଉତ୍ସ, ସବୁ ସବୁ ସେଟା ଆସିବନି। ସାଧୁ ଏ ଯେଉଁ ଭଗବାନଙ୍କର ଯେଉଁ କରୁଣା ସିନ୍ଧୁ, ସେ କରୁଣାଟା ସାଧୁ ମୋତେ ପଳେଇ ଆସେ, ସେ କିଛି ଦିଅନ୍ତି ତାଙ୍କ ପାଖରେ କିଛି ନାହିଁ, ସାଧୁଙ୍କ ପାଖରେ କିଛି ନାହିଁ, ସାଧୁଙ୍କ ପାଖରେ ଏଇ ଗୋଟିଏ ଜିନିଷ ରହିଛି, ସେ ପୂର୍ଣ୍ଣ ଶରଣାଗତ କୃଷ୍ଣ ଫଳ ଐକାନ୍ତିକ ଶରଣାଗତ ହେଇଛି। ସେଥି କୃଷ୍ଣର କୃପା କରିବେ ସେ ଜୀବଟାକୁ, ସେ ଦେଖିବେ ନା ୟାଙ୍କ ମାଧ୍ୟମରେ ମୁଁ କୃପା କରିବି। ଗଭର୍ଣ୍ଣମେଣ୍ଟ ବର୍ତ୍ତମାନ ପଇସା ଦେଉଛି, କ'ଣ କ'ଣ କହୁଛି ବାବୁଲିବାବୁ, ତୁମେ ଡାଇରେକ୍ଟ ଦେଉଛି ସରପଞ୍ଚ କତିକି ଆସିବ, ଖାତାରେ ଚଢ଼ିବ, ପୁଣି କହୁଛି ବ୍ୟାଙ୍କରେ ଆକାଉଣ୍ଟ ଖୋଲ, ବ୍ୟାଙ୍କ ମାଧ୍ୟମରେ ଦେଉଛି ଗଭର୍ଣ୍ଣମେଣ୍ଟ ଆଉ ସବୁ ଭାଇ ମିଡ଼ିଆ ଦରକାର। ଆଉ ଭଗବାନ ଯଦି କୃପା ଦେବେ କ'ଣ କାହା ମାଧ୍ୟମରେ ଦେବେ, ତାଙ୍କ ଭାଇ ମିଡ଼ିଆ ଦରକାର। ସାଧୁ ପାଖରେ ରହିଲେ ତିନିଟା ଜିନିଷ ହବ, କର୍ମ ଜାଗ୍ୟମ କର୍ମ ପ୍ରତି ଯେଉଁ ଆସ କରୁଛି, ଏଇଟା ମୋର କରିବା ଦରକାର, ଏଇଟା ମୋର କରିବା ଦରକାର, ମୋର ଡ୍ୟୁଟି ମୋର ଡ୍ୟୁଟି ମୋର ଡ୍ୟୁଟି, କ'ଣ କରିବାର ଅଛି ଜୀବନ, କ'ଣ ଭାବିଲେ ବୁଝୁଛ କି ନାହିଁ, ଖଟି ଖଟି ମାଟିରେ ମିଶିଗଲେ ତୁମ କାମ ସରିବନି, ସରୁଛି କାମ କ'ଣ ମୋତେ କହିଥିଲ, ଝିଅର ସରିଗଲେ ମୋର ଆଉ କିଛି ନାହିଁ, କିଛି ନାହିଁ, ପୁଅ ବାହାର ଆଉ ଗୋଟେ ଗୋଟେ ପୁଅ ବାହାର ଅଛି, ଦେଖିବା ପୁଅ ସାରା ଧରିକି ସାରି ସରିଯିବ। କର୍ମ କେବେ ଛାଡ଼ିବନି, ତୁମକୁ ଗୋଟେ ଗୋଟେ ଧରିବ, କାରଣ ତୁମର ଇନ୍ଦ୍ରିୟ ଗୁଡ଼ା ଅଭ୍ୟାସ ହେଇଗଲେ କର୍ମ ସତ୍ୟ ସାଧୁ ସମ୍ପର୍କ ଆମେ କ'ଣ କରିବା, ଏମିତି ଭଗବତ କର୍ମ କରିବା, କାରଣ ସେ କର୍ମଟା କ'ଣ କରିବ, ଆସକ୍ତି ବଢ଼େଇବ। ତୁ ଆମେ କ'ଣ ଏଠି ବସୁଛୁ କି, ଆମେ ରୋଷେଇ କରୁଛୁ, ଏ ବାଡ଼ି ବଗିଚା ଇଏ କରୁଛୁ, ସବୁ ଏ ଘର ତିଆରି କର, ଲେବର କାମ କର, ସବୁ କାମ ଚାଲିଛି, ଏଇଟା କୃଷ୍ଣ, ଏଥିରେ ଆସକ୍ତି ଆମର ଆସିବନି, ଏଇଟା ଆମର ଆସକ୍ତି ନାହିଁ, ଆମେ ଜାଣିଛୁ ଏ ପୋଷ୍ଟ ଆମର ଠିକ୍ ନାହିଁ, ତୁମ ପୋଷ୍ଟ କିଏ ଉଠେଇବ, ଭାବିଲୁ ପୁଅ ଉଠେଇ ଦେଇପାରିବ, ତୁମ ନା ତ ଜମବାଡ଼ି ଅଛି ଆଉ, ତୁମ ପୋଷ୍ଟ ଆମର ଏଠି ଏ ପୋଷ୍ଟରେ ଏଠି ଆମର ଏଠି କିଛି ପୋଷ୍ଟ ନାହିଁ, କୃଷ୍ଣ ଆଜି ଇଚ୍ଛା କରିବେ ସବୁ କରିଥିବ, କାଲି କୃଷ୍ଣ ଇଚ୍ଛା କରିବେ ମାରିବ ଗୋଟେ ଗୋଇଠା, ଯଦି କୁଆଡ଼େ ଯାଇ ପଡ଼ିବ ତ ହିସାବ ନଥିବ, ବେଡ଼ିଂ ମୁତ ଧରିକି କୁଆଡ଼େ ପଡ଼ୁଥିବ, ଭକ୍ତ ଜାଣିଛି ମୋର ଏଠି କିଛି ନାହିଁ। ଆଉ ପ୍ରଭୁପଦ ବିଶେଷ କରି ଏମିତି ଗୋଟେ କରିଛନ୍ତି ଇସ୍କନକୁ, ଏଠି କିଏ ମାଲିକ ନୁହନ୍ତି, ଏଇଟା ହଉଛି ପ୍ରଭୁପଦଙ୍କର ବିଶେଷତା, କାହାକୁ ସେ କୃଷ୍ଣଙ୍କୁ ମାଲିକ କରିଦେଇକି ଯାଇଛନ୍ତି, ଏଠି ତୁମେ ସବୁ କରିଥିଲା ବୋଲି ତୁ କହିପାରିବୁ ମୁଁ ରହିବି ବୋଲି, ଏ ଆମ ପିଲା ଆମେ ସବୁ ମିଶିକି ଏଇ ଜିନିଷଟା ଯେତେ କଷ୍ଟ ହେଉଛି ଏ ସବୁ ଭିକ୍ଷା ମାନେ ସବୁ ଦେଇଛନ୍ତି କରୁଛେ, ଆମେ କହିପାରିବୁ ଆମେ ରହିବୁ ବୋଲି, କାଲି ଆମେ ଯିବି କହିବ ଏଠି ତୁମେ ରହିପାରିବନି, ଧରିବା ବୋଡ଼ିକି ଚାଲିବା ଭଲ, ଏଠି କିଏ ମାଲିକ ନୁହନ୍ତି, ଏଠି ବ୍ୟକ୍ତି କେନ୍ଦ୍ରିକ ଜାଗା ନୁହେଁ, ଏଠି ପିତୃପୁରୁଷ ଯେମିତି ମୁଁ ଏଇଟା କରିଛି ତାପରେ ମୋ ଚେଲାଙ୍କର ମାଲିକ ନା, ଏଇଟା କେବଳ କୃଷ୍ଣଙ୍କର ଏଇ ପ୍ରପର୍ଟି ରହିବ, ଏ କର୍ମଚାର୍ଯ୍ୟ ଗୋଟେ ରହେ, କର୍ମ ପ୍ରତି ଆସକ୍ତି ଗୋଟେ ରହେ। ସାଧୁ ସଙ୍ଗ କଲେ ଆମେ କର୍ମର ଆସକ୍ତିରେ ପଡ଼ିବାନି, ଯେତିକି ଯେତିକି ଆବଶ୍ୟକ ପ୍ରେସ୍କ୍ରାଇବ୍ ଡ୍ୟୁଟି ଯେତିକି ମୋର କର୍ତ୍ତବ୍ୟ ସେତିକି ମୁଁ କରିବି, ଓଭର ଡ୍ୟୁଟି କେବେ କରିବିନି। ଆଉ ସଂସାର ଭୟ, ସଂସାରରେ ଡର ଲାଗେ ସବୁବେଳେ, ସଂସାର ଗୋଟେ ଭୟ ଲାଗୁଛି, ମୋର କିଏ ଅଛି ମୋର କିଏ ଅଛି, ସବୁଥିଲେ ଗୋଟେ ଅନାଥ ଲାଗେ, ନାଇଁ ସାଧୁମାନଙ୍କ ପାଖରେ ରହିଲେ ସେଟା ହବନି, ସାଧୁଙ୍କ ପାଖରେ ଗୋଟେ ଇନର ଫିଲିଙ୍ଗସ୍ ଅଛି ଯେ ଭଗବାନ ମୋ ପାଖରେ ଅଛନ୍ତି, ଭଗବାନ ମୋତେ ସାହାଯ୍ୟ କରିବେ, ଭିକାରୀ କଥା ତୁମେ ଚିନ୍ତା କରୁନା, ଏ ଭିକାରୀ ଗୁଡ଼ା ମୁଁ ସବୁବେଳେ ରେଲୱେ ଷ୍ଟେସନ ଭିକାରୀ ଗୁଡ଼ାଙ୍କୁ ବେଶୀ ଦେଖେ, ସବୁବେଳେ ଚିନ୍ତା କରେ ଏମାନେ ତ ମୃତ୍ୟୁବରଣ କରିବେ ଆମେ କିଏ ପଚାରିବ, ଆମେ ଗୋଟେ ମଶାରେ ଶୋଇପାରୁନେ, ମୁଁ କେମିତି ଏବେ ଦେଖୁଥିଲି, ଏବେ କୁଆଡ଼େ ଯାଇଥିଲି ନା କ'ଣ ଆସୁଥିଲି ଦେଖୁଥିଲି, ସେ ଘୋଡ଼େଇକି ସେଟା ଶୋଇଛି ସେ ଯେଉଁ ମଝି ଟ୍ରାକ୍ ଗୁଡ଼ାକରେ ସେ ଘୋଡ଼େଇକି ଶୋଇଯାଉଛନ୍ତି, ସେଠି ଗାଡ଼ି ଯାଉଛି ଆସୁଛି ସେ ଶୋଇଯାଉଛନ୍ତି, କେଉଁଠି କେଉଁ ସିଟି ଗୁଡ଼େ ଯାଇଥିଲେ ଏବେ କେଉଁଠି ଦେଖୁଥିଲେ, କି ଆଶ୍ଚର୍ଯ୍ୟ, ମାନେ ଟ୍ରକ୍ ଗୋଟା ଦୁଇ ସାଇଡ଼ରେ ଯାଉଛି ପବନ ବାହୁଛି ମଶା ଖାଇବେନି ସେ ଏତେ ଚାଲାକ, ମାନେ କାହିଁକି ଏଠି ଶୋଇଲା ସେ ଏତେ ଗୋଟେ ସାଉଣ୍ଡ ଯାହା କରୁଛି ମଝିରେ ଓସାର ଅଛି ସେଠି ପକେଇ ଦେଇଛି ମାନେ ଘୋଡ଼େଇକି ଶୋଇଗଲା, ସେ ତ ରାତି କାଟିଦେଲା, ସିଏ ତ ମରିବ କ'ଣ ହବ, ସେ କାହାକୁ ଭରସା କରେ, ସେ ଗୋଟେ ମୁଣ୍ଡ ସେ ସକାଳୁ ଉଠି ଗୋଟେ ମୁଣ୍ଡିଆ ମାରିବ, ଶୋଇଲା ଗୋଟେ ମୁଣ୍ଡିଆ ମାରିବ, ପ୍ରଭୁ ମୋତେ ଟିକେ ଚାହୁଁଥିବୁ, ଦେଖ ଗୋଟେ ଭିକାରରେ ଏତିକି ଭରସା ଅଛି, ଆମେ ମାଳି ଜପ କରିକି ମୋତେ କିଏ ପଚାରିବ, ଟଙ୍କା ଟଙ୍କା ନଗଲେ ବୁଢ଼ା ବୟସରେ ମୋତେ କିଏ ପଚାରିବ, ତା କାହା ଭରସା ଅଛି ଆମର କୃଷ୍ଣ ଭରସା ଅଛି, ଏଇଟା ଏଇଟା ସାଧୁ ପାଖରୁ ଅଛି, ସଂସାର ଭୟ, ସଂସାର ଭୟ କେବେ ରହିବନି ସାଧୁ ପାଖରେ ରହିଲେ। ଆଉ ଭଜନ ବିଘ୍ନଶ୍ଚ, ଭଜନ ରାସ୍ତା କ'ଣ ଛୋଟିଆ ଜିନିଷ କି, ସବୁ ବିଘ୍ନ ଗୋଟେ ଆସିବ, ସବୁବେଳେ ଗୋଟେ ବିଘ୍ନ କିଛି ଆସିବ, ତେଣୁ ସାଧୁ ପାଖରେ ରହିଥିଲେ ତୁ ଉଏ ପାଇବ, ଆଶ୍ରା ଗୋଟେ ପାଇବ, ଭଗବାନ ଏ ଚକ୍ରପ୍ରଦାନ ଟିକା ଇଏ ଆଇଲେ ଗୀତାରେ, ନାଇଁ ଯେଉଁ ଭୋଗ ଜିନିଷ ଯେଉଁ ଭୋଗଟା ଗୋଟେ ସବୁବେଳେ ମାନେ ବିଚଳିତ କରିବ, ମନସ୍ଥିର କରିବାକୁ ଦେବନି, ଭଜନ କ'ଣ କରିବା? ଆମର ଭଜନଟା ଭୋଗଯୁକ୍ତ ଭଜନ, ତା ଦେହରେ ସେବା କରିକରି ଧୀରେ ଧୀରେ ସାଧୁସଙ୍ଗ କରିକରି ଆଉ ଅନ୍ତରଙ୍ଗ ପ୍ରାର୍ଥନା, ସବୁବେଳେ ଗୌର ନିତ୍ୟାନନ୍ଦ ପ୍ରାର୍ଥନା, ଇନ୍ଦ୍ର ଗୁଡ଼ା ରଖିଛେ ନା, ଇନ୍ଦ୍ର ଗୁଡ଼ା କ'ଣ କରିବା ଆମେ? କାଳକଳି ଭଳି ନା ଇନ୍ଦ୍ର ଗୈରୀବର୍ଗା, ଇନ୍ଦ୍ର ଯେତେବେଳେ ଭୋଗ ନ ପାଇବେ ସେ ମୁଁ ସହଯୋଗ କରିବିନି ଭକ୍ତିରେ, ସେ ଗୋଟେ ଲେଥାର୍ଜୀ ଭଳିଆ କ'ଣ କୁହାଯିବ, ଗୋଟେ ଜଡ଼ ଭଳିଆ ବସିକି ରହିବେ ନା, ସଂସାରକୁ ଭୋଗିବାକୁ ଇଚ୍ଛା ହବନି କି ଭକ୍ତି କରିବାକୁ ଇଚ୍ଛା ହବ? ତ କିଛି କିଛି କରିବେ, ତାର କେଉଁଠି ପ୍ରେରଣା କିଛି ଆସିବ, କିଛି ପ୍ରେରଣା ଆସିବ? ମୁଁ ଦେଖିଛି ଆଉ କେତେ ପିଲାଙ୍କୁ, ଆଉ କେତେ ପିଲାଙ୍କୁ ସବୁ ଦେଖିଛି ଆଉ, ମଠ ରହିଲା ବେଳେ ପୁରା ନଙ୍ଗା ମଙ୍ଗା ହେଇକି ରହୁଥିଲେ, କିଛି କାମ କରୁନଥିଲେ, ଖାଲି ଚୁପଚାପ ଧୂଆଁ ମାନେ ମୁହଁକୁ ଏମିତି କରି ରହୁଥିଲେ, ଯେତେବେଳେ ବାହାରକୁ ଚାଲିଗଲେ ମାନେ ଦେଖିଲେ ପୁରା ଖଟୁଛନ୍ତି, ପୁରା ଫିଟ୍ ହେଇଛନ୍ତି, କି କେମିତି କାହିଁକି ହେଲେ ହଉଥିଲା? ସାଇନ୍ସଟା କେଉଁଠି ରହିଛି? ଏ ପିଲାଟା ତ ମଠ ରହିଲା ବେଳେ ଜଣାପଡ଼ିଲା, ନିରୀହ ପିଲାଟା କି ବଞ୍ଚିପାରିବନି ସଂସାରେ, ବର୍ତ୍ତମାନ ତ ପୁରା କମର କଷିକି କାମ କଲାଣି, ବାହାଚୁରା ହେଇକି ବହୁତ ଟଙ୍କା ପଇସା ରୋଜଗାର କରିକି ଖଟୁଛନ୍ତି, ସେଠି କ'ଣ ଅସୁବିଧା ହଉଥିଲା? ଏ ଅସୁବିଧା ସିଏ ଆଉ ତା ମନକୁ ସଂଯମ କରିପାରୁନି, ଭୋଗ ଭୋଗ ବୃତ୍ତିଟା ରହିଛି ସାଧାରଣ କଥାକୁ ଧରିପାରୁନି, ସେଥିପାଇଁ ତାକୁ ଇନ୍ଦ୍ରିୟ ତାକୁ ମନ ଗୋଟେ ଏମିତି ସ୍ଥିତିରେ ପକେଇ ଦେଇଛି, ଭୋଗ ଭୋଗ କରିବାକୁ ଦେବୁନି କି ଭକ୍ତି କରିବାକୁ ଦେବୁନି, ଏଇଟା ଭାରି ଡେଞ୍ଜରସ୍ ଷ୍ଟେଜ୍, ସେ ଯେତେବେଳେ ଏଇ ଷ୍ଟେଜ୍ଟା ଆସୁଛି ଭୋଗ କରିବାକୁ ଇଚ୍ଛା ହେଉନି କି ଭକ୍ତି କରିବାକୁ, ସଂସାର ଡର ଲାଗୁଛି ଭକ୍ତି କରିବାକୁ ଇଚ୍ଛା ହେଉନି, ସେ ସମୟରେ ଆମକୁ କଣ୍ଟିନ୍ୟୁଅସ୍ଲି ପ୍ରେ କରିବାକୁ ପଡ଼ିବ, ଗୌର ନିତ୍ୟାନନ୍ଦ ଚରଣରେ ପୁରା ସେବା କରିବାକୁ ପଡ଼ିବ, ଭଜନ କରିବାକୁ ପଡ଼ିବ, ସବୁବେଳେ ମନେ ରଖିବାକୁ ପଡ଼ିବ ଆମେ ହେଉଛୁ କେବଳ ଇନ୍ଦ୍ରିୟମାନଙ୍କର ଏ ଜ୍ଞାନେନ୍ଦ୍ରିୟ କର୍ମେନ୍ଦ୍ରିୟର ସମାବେଶ ହେଉଛି ମୁଁ, ଇନ୍ଦ୍ରିୟମାନଙ୍କୁ ଯଦି ଆମେ ଭଗବାନ ଋଷିକେଣ ସେଥିପାଇଁ ଗୋଟେ ସେଣ୍ଟେନ୍ସରେ ଭକ୍ତି କହିଦେଲେ ଋଷିକେଣ ଋଷିକେଶ ସେବରଂ ଭକ୍ତି ଉଚ୍ଛେତେ, ଋଷିକ ଋଷିକ ଇନ୍ଦ୍ରିୟମାନଙ୍କର ଋଷିକ ଈଶ ଋଷିକେଶ ଇନ୍ଦ୍ରିୟମାନଙ୍କର ଯେ ଈଶ ପ୍ରଭୁଙ୍କୁ ଇନ୍ଦ୍ରିୟମାନଙ୍କ ଦ୍ୱାରା ସେବା କରେ, ଏଇଟା ହେଉଛି ଭୋଗ ଭୋଗ ଯିବାର କାରଣ, ଭୋଗଟା ରହିବ ପ୍ରଥମେ, କିନ୍ତୁ ଭଗବାନଙ୍କର ସେବା କରିକରି ଜୁହାର ସେବା କରୁଛେ, ପ୍ରସାଦ ନେଉଛେ, ନାମ କରୁଛେ, ଶରୀର ଦ୍ୱାରା ସେବା କରୁଛେ, ସବୁବେଳେ ଏଗୁଡ଼ା ସବୁ ଲାଗି ଲାଗି ରହିବ, ଆଉ ଭୋଗରୁ ତ ମୁକ୍ତ ହେଇଗଲା ମାନେ ସମାଧି ଅବସ୍ଥା ଆସିବ ନା, ଆଉ କୃପା ମିଳିଥିଲେ ସେଥିପାଇଁ ପ୍ରଭୁଦେ ଭୋଗ ସୂର୍ଯ୍ୟ ଲେଖିଲେ ନା, ସମାଧି କହିଲେ ସ୍ଥିର ମନକୁ ବୁଝାଏ, ବୈଦିକ ଅଭିଧାନ ନିରକ୍ତିରେ କୁହାଯାଇଛି ସମ୍ୟକ ଅଧ୍ୟତେ ଅସ୍ମିନ୍ ଆତ୍ମତତ୍ତ୍ୱ ଯଥାତ୍ମନମ୍, ଅର୍ଥାତ୍ ଯେତେବେଳେ ମନ ଆତ୍ମାକୁ ବୁଝିବା ନିମିତ୍ତ ସ୍ଥିର ହୋଇଯାଏ ସେତେବେଳେ ସେ ଅବସ୍ଥାକୁ ସମାଧି କୁହାଯାଏ, ମନ ଆତ୍ମାକୁ ବୁଝିବା ପାଇଁ ସ୍ଥିର ହେଇଯିବ, ମନ ସ୍ଥିର ହେଇଯିବ, ମୁଁ ହେଉଛି ଆତ୍ମା, ଆତ୍ମା କାହିଁକି ଏଠି ହେଲା, କେମିତି ବନ୍ଧନ ପଡ଼ିଛି, କେମିତି ଉଦ୍ଧାର ହବ, ମୋର କର୍ତ୍ତବ୍ୟ କ'ଣ, ମୁଁ ଯେଉଁଟା କରୁଛି ସେଟା ଠିକ୍ କି ଭୁଲ, ଆତ୍ମତତ୍ତ୍ୱ କ'ଣ, ଏଇଟା ହେଉଛି ସମାଧି ଅବସ୍ଥା। ଯେଉଁମାନେ ଭୌତିକ ସୁଖ ତୁଚ୍ଛରେ ଧାବମାନ କିମ୍ବା ଏ ପ୍ରକାର ଅସ୍ଥାୟୀ ପଦାର୍ଥ ପ୍ରତି ଆସକ୍ତ ସେମାନଙ୍କ ପକ୍ଷରେ ସମାଧି ସମ୍ଭବପର ନୁହେଁ, କେବେ ସମ୍ଭବପର? ଯେଉଁମାନଙ୍କର ଭୌତିକ ସୁଖ ପଛରେ ଧାବମାନ କିମ୍ବା ଅସ୍ଥାୟୀ ପଦାର୍ଥ ପ୍ରତି ଟେମ୍ପୋରାରୀ ଜିନିଷ ପ୍ରତି ଯେଉଁ ଜିନିଷରେ ସ୍ଥିର ନୁହେଁ ତା ପ୍ରତି ଆସକ୍ତ। ଏ ଜଗତରେ କେଉଁଟା ସ୍ଥିର ଅଛି ତୁମେ ଚିନ୍ତା କର, ତୁମ ଦେହଟା ତାହେଲେ ସ୍ଥିର ନାହିଁ, ସମୁଦ୍ର କେମିତି ସ୍ଥିର ରହିବ, କାହା ପ୍ରତି ଆସକ୍ତ ହେବ, କେଉଁ ଜିନିଷଟା ତୁମେ ଦେଖାଅ, ଯେଉଁ ଜିନିଷଟା ତୁମର, ଆମକୁ ଦେଖୁ ତୁମେ କ'ଣଟା ଦେଖେଇଲ, ତୁମର ଅଛି ଓଡ଼ିଆରେ କୁହନ୍ତି, ତୁମର କ'ଣଟା ଅଛି ତୁମେ ଦେଖାଅ, କ'ଣ ବୋଲି ଯେଉଁଟା ନିଜର ବୋଲି କହୁଛ, କ'ଣଟା ତୁମର ନେଇକି ଯିବ ତୁମେ ମୋତେ କୁହ, କିଛି ହେବନି, ଆସକ୍ତ କାହିଁ ହେବ, କିଛି ନେଇକି ଯିବାର ନାହିଁ ତୁମର, ଗୋଟେ ଅଦ୍ଭୁତ ମଣିଷ ଗୋଟେ ଚିନ୍ତା କଲେ ପାଗଳା ଲାଗିବ, ଏ ଜଗତର ମୃତ୍ୟୁବରଣ ତ କରିଛନ୍ତି ଗୋଟେ ଲୋକ ଦେଖ କିଏ ବିକଳ ହେଉଛି, ସିଏ କି ଅବସ୍ଥାରେ ସେ ପଡ଼ିଥିବ, ତାର ଏ ହନୁଆଡ଼ କୁହନ୍ତି ନା, ଏଇଟା ହନୁଆଡ଼ ନା କୁହନ୍ତି, ଏଟା ସବୁ ଉପରେ ଉଠିଯାଇଥିବ, ଆଖି ଖୋଳା ଖୋଳା ପଶି ଯାଇଥିବ, ମୃତ୍ୟୁ ପୂର୍ବରୁ ପିମ୍ପୁଡ଼ିମାନେ ଜାଣନ୍ତି, ମଣିଷ ଜାଣିପାରିବେନି, ଭଲ ହେଉଛ ନା ନାହିଁ, ତୁମ ନାକରେ କାନରେ ବର୍ତ୍ତମାନ ପିମ୍ପୁଡ଼ି ପଶୁଛନ୍ତି, ପଶିବେନି, କାମୁଡ଼ିବେ ଖାଲି ଆସି, ଯଦି ଆଖିରେ ଲାଗିଗଲେ କାମୁଡ଼ି ପକେଇବେ, କାନରେ ପଶିଲେ କାମୁଡ଼ିବେ, କିନ୍ତୁ ମୃତ୍ୟୁ ପୂର୍ବରୁ ସେମାନେ ସେମାନଙ୍କୁ ବାସନା ହୋଇ ଜାଣିଦେବେ ଏ ଲୋକ ମରିବ ବୋଲି, ତା ପାଟିରେ ସବୁ ପଶିଯିବେ, କାନରେ ପଶିଯିବେ, ସେତେବେଳେ ତୁମେ ଜାଣିବ ଏ ଲୋକ ମୃତ୍ୟୁବରଣ ହେବ, ଗୋଟେ ଦିନ ଆଗରୁ ସେ ସବୁ ପଶିବେ ପାଟିରେ, ସବୁ ଜାଣିଦେବେ, ଆତ୍ମାକୁ ଛାଡ଼ିଦେବ, ଅଦ୍ଭୁତ ଭଗବାନଙ୍କ ସୃଷ୍ଟି, ଡକ୍ଟର ଯେଉଁଟା ନ କହିପାରିବ ପଶୁ ପିମ୍ପୁଡ଼ି ଜାଣିଦେବ, ଲୋକମାନେ ସବୁ ସିମ୍ପଟମ୍ ଜାଣିଦେଉଥିଲେ ନା, ଆଉ କେଉଁ ଲୋକ ମରିବ ଛୁଆଟବେଳେ ମୋର ସବୁ ମନରେ ରହିଛି, ପେଚା ଆସିକି ବୋବାଏ, ପେଚା ଉତ୍ତର ଦିଗ କେଉଁ ଦିଗଟା, ପୂର୍ବ ଘରେ ଏଇଟା ପୂର୍ବ ଦିଗ ଥିଲା, ପୂର୍ବ ଗୋଟେ ତେନ୍ତୁରୀ ରହିଛି ମୋର ମନ ଅଛି, ସେ ସବୁ ମା ରୋଷେଇ କରନ୍ତି ମୋର ଛୋଟ ପିଲା କଥା ସବୁ ମନରେ ଅଛି, ଯେଉଁ ରୋଷେଇ ହୁଏ ସେଠି ଶୀତ ଦିନେ ତ ବସିଥିବେ, ସେଠି ପେଚାଟା ସେଠି ତେନ୍ତୁଳି ଅଛି ତା ସେଠି ସେଠି ବୋବା, ସେଠି ମା ମାନେ ସବୁ କୁହନ୍ତି, ମା ତ ବସି କହିବ ପେଚା ବୋଗେଲାଣି କିଏ ଗୋଟେ ଯିବ ଆଉ, କା ମୁଣ୍ଡ ନବ ରେ ସେ ବୁଢ଼ୀଟା ପଡ଼ିଛି ବୋଧେ ସେ ଯିବ ଆଉ। ହଁ କେଉଁଠି ବୋଗେ ବସିଛି କି ନା ଉତ୍ତର ଦିଗ, ଉତ୍ତର ଦିଗ ହଁ ପୂର୍ବ ପଶ୍ଚିମ ତା ଦକ୍ଷିଣ ଏମିତି କ'ଣ କେଉଁ ଦିଗରେ ଥିଲେ ପେଚା ବୋଗେଇଲେ ସେ ଲୋକ ଯିବ, ସେ ଘରେ ବସିବେନି, ସେ ସେ ସେଇଠି ଗଛରେ ବସିକି କାଳ ସେମାନେ ଦୂତ ନା ସବୁ କାଳ ତ ଉଲୁକ। ଏଇଟା ଭାଗବତର ଅଛି, ଯୁଧିଷ୍ଠିର ମହାରାଜ ଦେଖୁଛନ୍ତି, ଅପଶକୁନି ଯେଉଁ ଦେଖୁଛନ୍ତି ପ୍ରଥମ ସ୍କନ୍ଧରେ ଭଗବାନ ଶ୍ରୀକୃଷ୍ଣ ପ୍ରକଟ ହେଇଗଲେଣି, ତା ଶକୁନିଟା ଦେଖୁଛନ୍ତି। ଆଉ ଲୋକ କହୁଛନ୍ତି ମୋ ଆଖିଟା କ'ଣ ଆଖିଟା ଫରକୁଛି, ପୁରୁଷର ବାଁ ସାଇଡ଼ଟା ଫରକିଲେ ଆଖି ଏଟା ଖରାପ। ଭଗବାନ ଯୁବକୁ ପରମାତ୍ମା ସବୁ ପ୍ରକାର ସାହାଯ୍ୟ କରୁଛି, କ'ଣ କରିବା ଆମେ ତ ଅଜ୍ଞାନ ଯିବ। ଯଦି ଆମର କିଛି ନାହିଁ ଜଗତରେ ଆମେ ଆସକ୍ତି କାହିଁକି ହେବା, ଏତିକି ଗୋଟେ ମଣିଷ ବୁଝିବାକୁ ଦେଉନି ମୋର କିଛି ନାହିଁ, ସରଳ ଯିବ ଦିନେ ଯିବ, ସ୍ତ୍ରୀ ପୁତ୍ର କନ୍ୟା ଦେଇଯିବ, ମୁଁ ବି ଦିନେ ଚାଲିଯିବି, ସବୁ ସବୁ ବାଟରେ ମିଶିଯିବ। ଆଉ ସବୁଠୁ ବଡ଼ ଆଶ୍ଚର୍ଯ୍ୟ ଜିନିଷ ହେଲା ଗୋଟେ ମୁହୂର୍ତ୍ତ ଲାଗିବନି ଭୁଲିବା ପାଇଁ, ସମସ୍ତେ ଭୁଲିଯିବେ, ଭାବିଲେ ବାପା କଥା ମନେ ଅଛି ହଁ, ଶ୍ରାଦ୍ଧ ଦିନ କ'ଣ ବାପା ଶ୍ରାଦ୍ଧ ଦିନ ବାପା କଥା ମନେ ପଡ଼ୁଛି ନା, କିନ୍ତୁ ଖାଇବାକୁ ଲୋକମାନଙ୍କୁ କାମଟା ଛିଡ଼ିବାର ଅଛି, ନନା ଆସିଲେ ଚାଳ ଫଳ ଦେଇଦିଅ ରୋଷେଇବାସ ହେଲା, ପୁଣି କେତେ ଦିନ ସାଧାରେ ଶ୍ରାଦ୍ଧ କରନ୍ତି, ତୁମର ଏବେ କ'ଣ ଖାଇବା ପିଇବାକୁ ହେଉଛି ନା କ'ଣ, ଏମିତି ନାହିଁ ବାପା ଶ୍ରାଦ୍ଧରେ ନା କରୁଛ, ଗୋଟେ ଖାଇବାକୁ ଦେଉଛ, ହଁ ପୁଅ ପୁଅ ଥିଲା ବନ୍ଦ କରନ୍ତି ନା କ'ଣ, ହଁ ନଣ ସେ କହୁଛନ୍ତି ଏତେ କଷ୍ଟ କିଏ କରେ, ତାହେଲେ ପୁରୀର ନା କ'ଣ ଗୟାର ଥରେ ଦେଇଦେବା ସେ ଗଲା, ବାପାକୁ ଥରେ ଖୁଆଇଦେବା ସେ ଗଲା, ଏକାଥର ପାର ହେଇଯିବ, କିଏ ଗୋଟେ ଅଦ୍ଭୁତ ମଣିଷ କାହାର କଥା ଚିନ୍ତା କରିପାରିବନି, ସେ ଜାଣୁଛି ଇଏ ସବୁ ଅସ୍ଥାୟୀ ଜିନିଷ। ସେଥିପାଇଁ ପୂର୍ବଧାରୀ କହୁଛନ୍ତି ନା, ଯେଉଁମାନେ ଭୌତିକ ସୁଖ ପଛରେ ଧାବମାନ ହେଉଛନ୍ତି ଆଉ ଯେଉଁମାନେ ଅସ୍ଥାୟୀ ଜିନିଷ ପ୍ରତି ଆସକ୍ତି ହେଉଛନ୍ତି ସେମାନେ କେବେ ସମାଧି ଅବସ୍ଥାକୁ ଯାଇପାରିବେ, ଆଉ ଟେମ୍ପୋରାରୀ ଜିନିଷ ଗୁଡ଼ାକ ଆଉ ପରମାନେଣ୍ଟ ତୁମର କିଛି ନାହିଁ, ତୁମେ ତ ନିଜେ ଯିବ ଆଉ ତୁମେ କାହିଁକି ଏତେ ଗୁଡ଼ା ଚିନ୍ତା କରୁଛ କି, ତୁମେ ତ ନିଜେ ଯିବ, କେତେବେଳେ ଯିବ ତାର ଠିକ୍ ଠିକଣା ନାହିଁ। ଭବିଷ୍ୟତ ପ୍ରସକ୍ତ ଆନନ୍ଦ ଆପ୍ରହୃତ ଚେତ ସମ୍ବ୍ୟବସାୟ ତୁମକୁ ବୁଦ୍ଧି ସମାଧାନ ବିଦିହତେ, କେବେ ସମାଧି ଅବସ୍ଥା ତୁମେ ଆସିପାରିବନି। ଚକ୍ରବାସୀ କଥା ଲେଖୁଛନ୍ତି ତାଙ୍କ ଟିକାରେ, ସମାଧି ଚିତ ଐକାଗ୍ରମ ପରମେଶ୍ୱରୀୟ ଉନ୍ମୁଖ ତସ୍ମିନ୍ ନିଶ୍ଚୟାତ୍ମିକା, ତାଙ୍କର ତ ଭାରି ଟିକ୍ ଟିକ୍ କଥା ମାରିଦେବେ ସେ। ସମାଧି ଚିତ ଏକାଗ୍ରମ, ସମାଧି ଅର୍ଥ ଯାହା ପ୍ରବୋଧ କଲେ ମନକୁ ଏକାଗ୍ର କରି ଆସିଗଲେ, ଚିତ୍ତ ଏକାଗ୍ରମ ଏକାଗ୍ର ଚିତ୍ତରେ ଚିତ୍ତ ସ୍ଥିର କରି ସମାଧି। ଆଚ୍ଛା ଆଉ କ'ଣ, ପରମେଶ୍ୱରୀ ଉନ୍ମୁଖତ୍ଵ, ପରମେଶ୍ୱରଙ୍କ ପ୍ରତି ଉନ୍ମୁଖତା ଆସିବ, ମୁଁ ଭଗବାନ କେମିତି ପାଇବି, ଭଗବାନ ସକାଳ ହେଲୁ ସନ୍ଧ୍ୟା ପର୍ଯ୍ୟନ୍ତ 24 କୃଷ୍ଣ କନ୍ସେସନ୍ ପରମାତ୍ମାଙ୍କର ଉନ୍ମୁଖ, ପରମେଶ୍ୱରଙ୍କର ଉନ୍ମୁଖ, ନିଜ ବୋଲି ଗୋଟେ କିଛି ଜିନିଷ ନାହିଁ, ଏତିକି ନିଜ ଜିନିଷଟା କିଛି ନାହିଁ, କେବଳ କୃଷ୍ଣ, କେବଳ କୃଷ୍ଣ, ଏଇଟା ହେଉଛି ସମାଧି ଅବସ୍ଥା, ପରମେଶ୍ୱରଙ୍କ ପ୍ରତି ଉନ୍ମୁଖତା। ଆଉ ତସ୍ମିନ୍ ନିଶ୍ଚୟାତ୍ମକ, ଏଥିରେ ନିଶ୍ଚୟ, ଏଥିରେ ପରମେଶ୍ୱରଙ୍କ ପ୍ରତି ଉନ୍ମୁଖତା, ଚିତ୍ତ ବୁଦ୍ଧି ନା ନା କ'ଣ କହିଲେ, ତସ୍ମିନ୍ ନିଶ୍ଚୟାତ୍ମକ ବୁଦ୍ଧି ନ ବିଧିହତେ କର୍ମକର୍ତ୍ତରୀ ପ୍ରୟୋଗ ନ ପଦ୍ୟତେ ଇତି ସ୍ୱାମୀ ଚରଣା। ସିଦ୍ଧର ସ୍ୱାମୀ ସାଙ୍ଗେ ସାଙ୍ଗେ ଲେଖିଦେବେ, ସେ କେବେ ଲେଖିବେନି, ସିଦ୍ଧର ସ୍ୱାମୀ କେବେ ଲେଖିବେନି, ଇତି ସ୍ୱାମୀ ଚରଣା, ଆମ ସ୍ୱାମୀ ଚରଣ କହିଛନ୍ତି ଆମ ଆଚାର୍ଯ୍ୟମାନେ, ଏତେ ସୁନ୍ଦର ତାଙ୍କର ପରିଭାଷା, ଇତି ସ୍ୱାମୀ ଚରଣ, ସବୁବେଳେ ଲେଖିବେ ସ୍ୱାମୀ ଚରଣ, ସିଦ୍ଧର ସ୍ୱାମୀ ଇସ୍କ ସ୍ୱାମୀ ଚରଣ, ଇତି ସ୍ୱାମୀ ପାଦେ ଉକ୍ତେଇ, ସ୍ୱାମୀ ପାଦ କହିବେ, କେବେ ଲେଖିବେନି ସିଦ୍ଧର ସ୍ୱାମୀ ଉକ୍ତେଇ, କେବେ ଲେଖିବେନି। ବଡ଼ ଆଚାର୍ଯ୍ୟମାନଙ୍କୁ ଏମିତି ଭଗବାନ ଏତେ ସୁନ୍ଦର ଦୃଷ୍ଟିରେ ଲେଖନ୍ତି, ପଢ଼ିଲେ ପେଟ ପୁରିଯାଏ। ଇତି ସ୍ୱାମୀ ଚରଣା, ସ୍ୱାମୀ ଚରଣ ଏଠି କ'ଣ କହିଲେ ନା, ସିଦ୍ଧ ଚକ୍ରଟା ଲେଖୁଛନ୍ତି, ବୁଦ୍ଧି ନ ବି ଦିଅନ୍ତେ ଏତି, ତାଙ୍କର ସମାଧି ବୁଦ୍ଧି ହବନି, କର୍ମକର୍ତ୍ତାରୀ ପ୍ରୟୋଗ ନ ପଦ୍ଧତି ଇତି ସ୍ୱାମୀଚରଣ, ସ୍ୱାମୀଚରଣ କହିଛନ୍ତି ଏଠି କର୍ମକର୍ତ୍ତାରୀ ପ୍ରୟୋଗ ହେଇଛି, ମୁଁ ତତେ ଜାଣିନି ଖାଲି ମୁଁ ପଢ଼ିଦେଉଛି, ଏହି ସ୍ଥଳରେ କର୍ମ କର୍ତ୍ତୃବାଚ୍ୟରେ ପ୍ରୟୋଗ ଅର୍ଥାତ୍ ସେଇ ବୁଦ୍ଧିରୁ କିଛି ଉତ୍ପନ୍ନ ହୁଏ ନାହିଁ, କର୍ମକର୍ତ୍ତାରୀ ପ୍ରୟୋଗ ହେଇଛି। କର୍ମକର୍ତ୍ତାରୀ ପ୍ରୟୋଗ ମାନେ ଭୌତିକ ବିଷୟ ପ୍ରତି ଆସକ୍ତି ଥିଲେ, ଭୌତିକ ବିଷୟ ପ୍ରତି ଆସକ୍ତି ଥିଲେ ବା ଭୌତିକ ସୁଖ ପଛରେ ଧାଉଁଥିଲେ, ଆଉ କ'ଣ କହିଲା ଦ୍ୱିତୀୟ, ଜଣେ ଟେମ୍ପୋରାରୀ ଜିନିଷ କ'ଣ କୁହାଯିବ, ଅସ୍ଥାୟୀ ବସ୍ତୁ ପ୍ରତି ଆସକ୍ତି ହେଲେ, ଏଇ ଏଇ ବୁଦ୍ଧିରୁ କିଛି ଉତ୍ପନ୍ନ ହୁଏ ନା, ନ ବିଧିୟତେ, କୌଣସି ଚିତ୍ତ ସ୍ଥିର ହବନି, କୌଣସି ଭଗବତ ଭକ୍ତି କୌଣସି ଜିନିଷ ଉତ୍ପନ୍ନ ହବନି। ଏ ସ୍ୱାମୀଚରଣା କହିଛନ୍ତି ସିଦ୍ଧସ୍ୱାମୀ ଚକ୍ରବର୍ତ୍ତୀ ଲେଖି ସ୍ୱାମୀଚରଣା, ଆଉ ଏତି ସ୍ୱାମୀପାଦେ ଉକ୍ତେ ଜୀବଭୂଷଣ ଲେଖିବେ ଏତି ସ୍ୱାମୀପାଦେ ଉକ୍ତେ, ସବୁ ସ୍ୱାମୀପାଦ ଲେଖନ୍ତି ସିଏ, ଇଏ ରଖିବେ ସ୍ୱାମୀପାରଣା ସ୍ୱାମୀଚରଣା, ଆଉ ସନାତନ ଗୋସ୍ୱାମୀ ଲେଖିବେ ଇତି ତେ ଉକ୍ତେ। ସିଦ୍ଧସ୍ୱାମୀ କହିବେ ସନାତନ ଗୋସ୍ୱାମୀ ତାଙ୍କୁ ସ୍ୱାମୀ ବୋଲି ମାନନ୍ତି, ନିଜକୁ ସ୍ତ୍ରୀ ବୋଲି, ଯେମିତି ସ୍ତ୍ରୀ ସ୍ୱାମୀ ନାଁ ଧରନ୍ତିନି, ସ୍ତ୍ରୀ ଯେମିତି ତାଙ୍କ ସ୍ୱାମୀ ନାଁ ଧରିବେନି, ସିଏ ସିଏ ନାହାନ୍ତି କୁହନ୍ତି ନା, ସିଏ ସିଏ ପୁରା ସ୍ୱାମୀ ଭଳି ମାନନ୍ତି। କାରଣ ମହାପ୍ରଭୁ କହିଥିଲେ ନା ସ୍ୱାମୀଙ୍କ ଅନୁଗତିରେ ଭାଗବତ, ସିଦ୍ଧ ସ୍ୱାମୀ ଅନୁଗତ୍ୟ କର ଭାଗବତ ବ୍ୟାଖ୍ୟାନ, ମହାପ୍ରଭୁ ଆମ ଗୋସ୍ୱାମୀମାନଙ୍କୁ କହିକି ଯାଇଥିଲେ ସ୍ୱାମୀପାଦଙ୍କ ଅନୁଗତ୍ୟରେ ତୁମେ ଭାଗବତ ବ୍ୟାଖ୍ୟାନ କରିବ। ତେଣୁ ଏ ତିନି ଜଣଙ୍କ ଭିତରେ ତାଙ୍କର ଡିଫରେନ୍ସ ଏତିକି ରହିଲା, ଇଏ ଲେଖିବେ ସ୍ୱାମୀଚରଣା, ସିଏ ଲେଖିବେ ସ୍ୱାମୀପାଦେଇ, ସିଏ ଲେଖିବେ ଇତି ତେ ବ୍ୟାଖ୍ୟାତ, ସିଏ ବ୍ୟାଖ୍ୟା କରିଛନ୍ତି। ଆରେ କିଏ ବ୍ୟାଖ୍ୟା କରିଛନ୍ତି ନା, ସିଏ ବ୍ୟାଖ୍ୟା କରିଛନ୍ତି, ସ୍ୱାମୀ କେବେ କହିବେନି ସେଥିରେ ସ୍ୱାମୀ ବ୍ୟାଖ୍ୟା କରିଛନ୍ତି ବୋଲି, ମାନେ ଏତେ ତାଙ୍କର ଭଗବାନଙ୍କର ଭକ୍ତ ପ୍ରତି ମାନେ ଆସକ୍ତି, ବଡ଼ ସୁନ୍ଦର ଭାବ, ବିଷୟମାନଙ୍କର ଭାବ ବଡ଼ ସୁନ୍ଦର ଭାବ। ମହାପ୍ରଭୁଙ୍କର ଅତି ପ୍ରିୟ ପାର୍ଶ୍ୱ ଥିଲେ ନା, ଭଗବାନଙ୍କର ଦୂତ ସେମାନେ ଆସିଥିଲେ, ପ୍ରଭୁଙ୍କର ମଞ୍ଜରୀମାନେ ସବୁ ଆସିଥିଲେ। ସମାଧି ନ ବିଦିଅତେ, କେବେ ସମାଧି ଅବସ୍ଥା ଆସିପାରିବନି ତାଙ୍କର, କେବେ କଦାପି ସମାଧି ଅବସ୍ଥା ହବନି ଏଇଭଳି ବୁଦ୍ଧିରୁ। କେଉଁ ବୁଦ୍ଧିରୁ? ଭୌତିକ ସୁଖ ପଛରେ ଧାବମାନ ହବା, ଅସ୍ଥାୟୀ ବୋଛ ପ୍ରତି ଆସକ୍ତି ହବା, କର୍ତ୍ତାରୀ କର୍ମ କର୍ମ କର୍ତ୍ତାରୀ ପ୍ରୟୋଗ ରହିଲା, କର୍ମକର୍ତ୍ତାରୀ ପ୍ରୟୋଗ ନ ପଦ୍ୟତେ ହେ ଇତି ସ୍ୱାମୀଚରଣା, ଏଇଭଳିଆ ବୁଦ୍ଧିରୁ କିଛି ଉତ୍ପନ୍ନ ହବନି। ଭୋଗଟା ଭୋଗଟା କ'ଣ ଭୋଗଟା ଏବେ ଭୋଗ କରିଦେଉଛି ବୁଦ୍ଧି, ବୟସ ହବ ବହୁତ ଖରାପ, ବହୁତ ଖରାପ, ଏତେ ଦୁଃଖ ଲାଗିବ ସେତେବେଳେ, ମାନେ ଅବସ୍ଥା ଘାଏ। ଭକ୍ତିନଟା ତାଙ୍କ ସେ ଭଜନ ସେଟା ଲେଖିଛନ୍ତି ନା, ଅନୁତାପ କରି ଲେଖୁଛନ୍ତି। ବିଷୟ ନାହିଁ ସୁଖ, ବିଷୟ ନାହିଁ ସୁଖ ଭୋଗ ଶକ୍ତି ସୁଗିମୁଖ, ଅନ୍ତଦନ୍ତ ଶରୀର ଅସକ୍ତ, ଜୀବନ ଯନ୍ତ୍ରଣାମୟ ମରଣ ତେ ସଦାବୟ, ବୋଲ କି ସେ ହଏ ଅନୁରକ୍ତ। କାହା ପ୍ରତି ଗୋଟେ ଆସକ୍ତି ଆସିବ? ଏଇ ଯୋଗ ବୟସରେ ଟିକେ ଉତ୍ପାତ ହୁଅନ୍ତି ଲୋକ, ସେତେବେଳେ ପୁରା ଯୌବନେ ମର୍କଟି ରମ୍ୟା, ଏ ଯେଉଁ ନୀତିକାର ମାନେ ଲେଖିଛନ୍ତି, ଯୌବନଟା ଏମିତି ଗୋଟେ ବୟସ, ଗୋଟେ ମାଙ୍କଡ଼ ବି ତୁମକୁ ଭଲ ଲାଗିବ, ମଣିଷ କ'ଣ କାମ ଜିନିଷଟା, ଯୌବନେ ମର୍କଟି ରମ୍ୟା, ମର୍କଟିକି ଦେଖିଲେ ଇଏ ସୁନ୍ଦର ଦେଖାଯାଉଛି, ନୀତିକାର ମାନେ ସବୁ ଲେଖିଦେଇଛନ୍ତି, ଆଉ ତୁମେ ତ ପାଗଳ, ଆଉ କାମ ତୁମକୁ ପାଗଳ କରୁଥିବ, ଆଉ ସେ ଖସଡ଼ା ବୟସ, ସେ ବୟସ ସେତେବେଳେ ସବୁ ବଡ଼ ସଭ୍ୟତା ଥିଲା, ବଡ଼ ସୁନ୍ଦର ଜିନିଷ ଥିଲା, ଏଇଟା ତ ଆଜିକାଲି କିଛି ନାହିଁ। ସେ ସମୟରେ ଟିକେ ଉତ୍ପାତ ହେବେ, ସେ ଜୁଆଳି ପଡ଼ିଗଲେ, ମୁଁ ତ ଜୁଆଳି କୁହେ, ବଳଦ ଡିଆଁ ଡିଆଁ ମାରୁଥିବ, ଜୁଆଳି ପଡ଼ିଗଲେ ସେ ଗଲା, ସେଭଳି ଉତ୍ପାତ ହେଉଥିବେ, ବିବାହ ବି ପଡ଼ିଗଲା, ଜୁଆଳି ସହିଲା ଗଲା, ଅଣ୍ଡିଆର ବୁଦ୍ଧି ସହିଲା, ହଳୁ ହଳ ବିଲୁ ସେ ବିବାହ ହେଇଯିବ, ତାପରେ ସରିଲା, ବୁଝନ୍ତିନି ତାର ପରିଣାମଟା କ'ଣ, ବିବାହଟା ଭୋଗ ପାଇଁ ହେଇନି। ସେତେବେଳେ ଏଇଟା ଗୋଟେ ପତି ପତ୍ନୀର, ଗୁରୁଦେବ କେତେ ସୁନ୍ଦର ବୁଝାନ୍ତି, ଏଇଟା ଗୋଟେ ପତି ପତ୍ନୀ ଉଭୟ କୋପରେସନ୍ କରିବେ, ସହାୟତା କରିବେ ଭକ୍ତି ମାର୍ଗ ପାଇଁ, କିଛି କାମ ନା ଅଛି, ସେଇଟା ଧର୍ମଯୁକ୍ତ ହେବା ଦରକାର, ଅତି ରେଗୁଲେଟିଭ୍ ଲାଇଫ୍ ରହିବା ଦରକାର, ଆଉ ଯେମିତି ଆମର ଆସକ୍ତି ନ ରହିବ, ସ୍ୱାମୀ ସ୍ତ୍ରୀ ରହିବେ କିନ୍ତୁ ଆସକ୍ତି ରହିବେ, ଏଇଟା ହେଉଛି ଆମ ଧର୍ମ, ମୋର ସ୍ତ୍ରୀ ପ୍ରତି ଆସକ୍ତି ନ ରହୁ, ସ୍ତ୍ରୀର ସ୍ୱାମୀ ପ୍ରତି ଆସକ୍ତି ନ ରହୁ, ଇଏ ସ୍ତ୍ରୀର ସ୍ୱାମୀ ପ୍ରତି ଆସକ୍ତି ରହିବେନି, ସ୍ୱାମୀର ସ୍ତ୍ରୀ ପ୍ରତି ଆସକ୍ତି ରହିବେ, ଏଇଟା ହେଉଛି କେତେ ଗୋଟେ ହାୟର ଷ୍ଟାଣ୍ଡାର୍ଡ ଯିବ, ଏଇଟା କୋପରେଟ୍, କାରଣ ଉଭୟ ଭଗବାନଙ୍କର ଭକ୍ତି କରିବା ପାଇଁ ଉଭୟ ଉଭୟକୁ ସହାୟତା କରିବେ, ସେଥିପାଇଁ କାର୍ଡ ଗୁଡ଼ାକରେ ଲେଖା ହଉଥିଲା ଧର୍ମ ପତ୍ନୀ ଶୁଭ ପରିଣୟ, ସେଠି ଲେଖାଯାଏ ନା ଧର୍ମ ପତ୍ନୀ ରୂପେ ସ୍ୱୀକାର କରୁଛି, ଧର୍ମ ପତ୍ନୀ ଏଇ ସେ କଥା କହୁଛନ୍ତି ନା, ଭୋଗତେ ନାହିଁ ତ ସୁଖ, ବିଷୟ ତ ନାହିଁ ସୁଖ ଭୋଗ ଶକ୍ତି ସୁବିମୁଖ, ଭୋଗ ଶକ୍ତି କ'ଣ ସବଳ ରହିବ ନା କ'ଣ, ତୁ ଏନ୍ଜୟ ସ୍ପିରିଟ୍ଟା ଯୋଉ କହୁନା, ଏନ୍ଜୟ ସ୍ପିରିଟ୍ଟା ସବଳ ରହିବ ନା କ'ଣ, ତୁ ମାରିବ ତୁମକୁ ଦିନେଶୀ, ବିଷୟରେ କୁ ସୁଖ ଅଛି, ବିଷୟରେ ସୁଖ ନାହିଁ, ଆଉ ତୁମର ବି ଏନ୍ଜୟ ସ୍ପିରିଟ୍ଟା ସବଳ ରହିବନି, ଆଉ ଅନ୍ତଦନ୍ତ ଶରୀର ଅଶକ୍ତ, ଏମିତି ସମୟ ଆସିବ ତୁମର ହାବିଟ୍ସଟା କେବଳ ରହିଥିବ, ଆଉ ଶରୀର ଅଶକ୍ତ ହେଇଯିବ, ଅନ୍ତଦନ୍ତ ଦାନ୍ତ ନଥିବ ଶରୀର, ଆଉ ଜୀବନ ଯନ୍ତ୍ରଣାମୟ ମରଣ ତେ ସଦାମୟ, ମରିବାକୁ କିଏ ବେଶୀ ଡରନ୍ତି, କିଏ ଭାବିଲେ ଡରନ୍ତି, ଭୋଗୀ ଗୁଡ଼ା ମରିବା ପାଇଁ ବେଶୀ ଡରନ୍ତି, ଯୋଗୀ କ'ଣ ମରିବାକୁ ଡରିବ? ଯୋଗୀ ସାଧନ କରୁଛି ମରିବା ନାହିଁ, ଆଜି ମରଣ ହେଇଗଲେ ଭଲ ନା କ'ଣ ଭାବିଲ? ତୁମେ କ'ଣ ଆଜି ଚାହୁଁଛ ଯିବା ନାହିଁ? କେଉଁଠୁ ତୁମେ ଆଜି ଯିବ? ବ୍ୟାଙ୍କ କଥା ମନେ ପଡ଼ିବ, ଗାଡ଼ି କଥା ମନେ ପଡ଼ିବ, ତୁମେ କ'ଣ ଆଜି ଯିବ? ଆମେ ତ ଆମର ଆଜି କ'ଣ ଏଇ ସାଙ୍ଗେ ସାଙ୍ଗେ ଗଲେ ବି ଚାଲିଲୁ? ଯିବାର ଅଛି, ଷୋଳମାଳ ଜପ ସରିଯିବ ନା, ଆମର କାମ ସରିଛି, ଗୁରୁ ବୈଷ୍ଣବ ସେବା ଟିକେ ହେଇଯାଇଛି, ଚାଲିବାର ଅଛି। ମରଣକୁ ବେଶୀ ଭୋଗୀ ଲୋକର ମରଣକୁ ଭାରି ଡର, କାନ୍ଦନ୍ତି ଆଜ୍ଞା ଟିକେ ବଞ୍ଚେଇଦେଲେ ବଞ୍ଚେଇଦେଲେ, ଡକ୍ଟରକୁ ଯୋଉ ଯୋଉ ବିକଳ ହଉଥିବେ, କିରେ ଭଗବାନ ହେଇଥିଲେ ଡାକ, ମରଣ କେ ସଦା ଭାଇ ଖୋଲିଦିଅ କୋଉଠି। ଜୀବନ ଯନ୍ତ୍ରଣାମୟ ମରଣ ତେ ସଦାଭୟ ବୋଲ କିସ ହୟ ଅନୁରକ୍ତ। କାହିଁକି ଅନୁରକ୍ତ କୋଉଥିରେ ହବ? ଜୀବନ ଯନ୍ତ୍ରଣାମୟ ଭୋଗବସ୍ତୁ ଭୋଗ ଶକ୍ତି ଛିଲ ଯତ ଅନୁରକ୍ତି ଯେ ପର୍ଯ୍ୟନ୍ତ ଛିଲ ଦେହ ବୋଲ ସମସ୍ତ ବିଗତ ହଇଲ କିଲ ଏୟା ଥାକି ବୋଲ ଏବେ ଏବେ ଚିତ ସଦାଇ ଚଞ୍ଚଲ। ବୟସରେ ବେଶୀ ବୁଢା ହେଇଗଲେ ବେଶୀ ମନ ଚଞ୍ଚଳ ନା, ବୟସ ହେଇଗଲେ ବେଶୀ ଚଞ୍ଚଳ କାହିଁ ବିଷୟରେ? ହେ ଟଙ୍କା ହେଇଗଲା, ଏ ଜମି ଜମି ଚାଷ କଲେନି, ଯେଉଁ ତୁମେ ହଉଛ, ହେ ପଇସା ଗୁଡ଼ା ନଷ୍ଟ କରିଦେଲା, ଏ ପିଲା ଗୁଡ଼ା କାମ କଲେନି, ହେ ଘର ଭାଙ୍ଗିଗଲାନି, ଏଇଟା ଏମିତି କାମ କରୁନାହାନ୍ତି, ହେ ଛୁଆଟା ବୁଲିଲେ ମୁଣ୍ଡରେ ପୁଷୁନି ନା କ'ଣ ସତ କଥା କହୁନା? ହଉନି ଯୁବକ ବେଳେ ଏମିତି ନଥିବ, ଯୁବକ ବେଳେ କ'ଣ କେୟାରଲେସ୍, ହଁ ବାପା ଜମି କରିଛି କରିଛି, ବିକିଦେଲା ବିକିଦେଲା, ଖାଇଦେଲା ଖାଇଦେଲା, ହେଇଗଲା ହେଇଗଲା। କିନ୍ତୁ ଯେତେବେଳେ ବୟସ ହେଇଯିବ ଖାଲି ଚଞ୍ଚଳ ମନ ବେଶୀ ହବ ବିଷୟରେ ବା ସେ ଭଗବାନଙ୍କ ଲୋକ ଲେଖି ଦେଇଛନ୍ତି ଆଉ। ଏବେ ପ୍ରଭୁ ଖାଲି ଚଞ୍ଚଳ ଲାଗୁଛି କାହିଁକି? ଭୋଗବସ୍ତୁ ଭୋଗ ଶକ୍ତି ତାତେ ଛିଲ ଅନୁରକ୍ତି, ଭୋଗବସ୍ତୁରେ ଭୋଗ ଶକ୍ତିଟା ଥିଲ, ଆସକ୍ତି ଥିଲ, ଶରୀରରେ ବଳ ଥିଲା, ସରବଳ ବର୍ତ୍ତମାନ ନାହିଁ, ବର୍ତ୍ତମାନ ଅନୁରକ୍ତି ଆଉ ଆସକ୍ତି ନାହିଁ। କିନ୍ତୁ ସମସ୍ତ ବିଗତ ହଇଲ, ଭୋଗ ତ ଭୋଗି ପାରିବନି, ସବୁ ଚାଲିଗଲା, ଭୋଗ ଶକ୍ତି ଆଉ ନାହିଁ କି ବଳ ବି ଦେହରେ ନାହିଁ। ଏଠି କ'ଣ କହୁଛନ୍ତି କି କି ଲୟା ଥାକିବ, ସେତେବେଳେ ଲାଗିବ ବଞ୍ଚିବି ଆଉ କାହିଁକି, କ'ଣ ଆଉ ସୁଖ ଅଛି? ତୁମ ଆଗରେ ସମସ୍ତେ ଭୋଗ, ସେ ସେ ଲେଖିଲେ କିଏ ଚାଣକ୍ୟ ଲେଖିଲେ ନା, ବୃଦ୍ଧସ୍ୟ ତରୁଣୀ ବିଷମ ଦରିଦ୍ରସ୍ୟ ବିଷୟ ଗୋଷ୍ଠୀ ଏଇ ଏଇ ଶ୍ଳୋକରେ ଲେଖିଲେ ନା, ଅନାଭ୍ୟାସ ବିଷମ ବିଦ୍ୟା ଭୋଜ ଅର୍ଜୁନେ ଭୋଜନ ବିଷମ, ବିଦ୍ୟାକୁ ଯଦି ଅଭ୍ୟାସ ନ କଲ ସେଟା ବିଷ ହେଇଯିବ, ତୁ ପାଠ ଯଦି ଅଭ୍ୟାସ ନ କଲ ବିଷ, ଅନାଭ୍ୟାସ ବିଷମ ବିଦ୍ୟା ଅର୍ଜୁନେ ଭୋଜନ ବିଷମ। ଦେହ ଖରାପ ମାନେ ପେଟ ଖରାପ ମାନେ ଯାହା ହଉଛି ସେଟା ଅର୍ଜୁନ ଆଉ କିଛି ନୁହଁ, ସେ ଫାଷ୍ଟିଂ ହଉଛି ବେଷ୍ଟ, ଆଖି ବୁଝିକି ଉପବାସ କରିବାର ଅଛି। ଅର୍ଜୁନ ଭୋଜନ ବିଷ ଗୋଟେ ବିଷ ହେଇଯାଇଛି, ମୁଁ ତ ଅଳ୍ପ ଖାଇଥିଲି, ଅଳ୍ପ ଖାଇଲେ କ'ଣ, ଅଳ୍ପ ହେଲେ ଓଲଟା ଜିନିଷ ଖାଇଥିବ, ବିଷ ହେଇଯାଇଛି। ଅର୍ଜୁନ ଭୋଜନ ବିଷ, ଅର୍ଜୁନ ହେଇଗଲା ମାନେ ବିଷ ହେଇଗଲା ଭୋଜନ, ଅନାଭ୍ୟାସ ବିଷମ ବିଦ୍ୟା ଅର୍ଜୁନ ଭୋଜନ ବିଷମ ଦରିଦ୍ରସ୍ୟ ବିଷ ଗୋଷ୍ଠୀ, ଦରିଦ୍ର ଲୋକକୁ ବିଷ ହେଉଛି ଗୋଷ୍ଠୀ। ଗୋଷ୍ଠୀ ମାନେ କ'ଣ, ଏଇ ଯୋଉ ବାହାଘର ଫାଘର ଏଇଟା ଦରିଦ୍ର ଲୋକକୁ ଭାରି ଗଡ଼ବା, ଜାଣି ଯାତ୍ରା ମହୋତ୍ସବ ବିଭାଘର କାହିଁକି ତାକୁ ପଇସା ନାହିଁ ନା, ସେ ଭାରି ତାକୁ ତାକୁ ବିଷ, ଦରିଦ୍ରସ୍ୟ ବିଷମ ଗୋଷ୍ଠୀ ବୃଦ୍ଧସ୍ୟ ତରୁଣ ବିଷ ତରୁଣୀ ବିଷମ। ଏ ଝିଅ ପିଲାମାନେ କୁହ, ଝିଅ ତ ବୁଲାବୁଲି କରିବେ, ବୁଢା ଖାଲି ରାଗିବ, ଏଇ ଛୁଆ ଗୁଡ଼ା ଖାଲି ମାନୁନାହାନ୍ତି ବୋଲି, କିନ୍ତୁ ତୁମେ ତ ଟୋକା ଥିଲେ କିନ୍ତୁ ବୁଲୁଥିଲ କାହିଁକି, ସିଏ ଦେଖୁଛି ଇଏ ଏଇ ଡ୍ରେସ୍ ପିନ୍ଧିକି ଛୁଆ ଗୁଡ଼ା ଏମିତି ହେଇଗଲେ ସେମିତି ହେଇଗଲେ, କି ତୁମେ କ'ଣ ବୁଲୁଥିଲ ହିରୋ ଭଳିଆ କିଶୋର କୁମାର ହେଇଥିଲ, ଇଏ ଝିଅ ତାର ବୋଲି ତୁମର କ'ଣ ହେଲା? ତୁମ ଏଇଆ ସେ ଲେଖିଲେ ଖାଲି ମନ ଚଞ୍ଚଳ ହବ ଆଉ ଭୋଗ ଶକ୍ତି ନାହିଁ ନା, ସବୁ ବିଶ୍ୱ ଭଳିଆ ଲାଗିବ, ମନ ବେଶୀ ଚଞ୍ଚଳ ହବ, ସେଥିପାଇଁ ସେ ଅନୁତାପ କରି କହୁଛନ୍ତି ଭୋଗଟା ଏମିତିକା ଜିନିଷ ଏବେ ଯେତିକି କଷ୍ଟ ଦେବନି, ବୟସ ହେଲେ ବେଶୀ କଷ୍ଟ ହବ, ମା ଖାଲି ଦୁଃଖ ହେଇକି ରହିବ ଆଉ, କାହିଁ ବିଷୟ ତ ଭୋଗି ପାରିଲନି, ସର ବି ସପୋର୍ଟ କରୁନି, ଆଉ ମନ ବେଶୀ ଚଞ୍ଚଳ ହବ। ଏ ସେ ଲେଖିଲେ ସାମର୍ଥ୍ୟ ଥାକିତେ କାଏ ହରି ନା ଭଜିଲୁ ହାଏ ଆସନ୍ନ କାଲେ ଦେଖିବା କରି ଧିକ ମର ଏ ଜୀବନ ନା ସ୍ୱାଧୀନ ନିତ୍ୟ ଧନ ମିତ୍ର ଛାଡ଼ି ଭଜି ନା ୱାରି। ଏଇ ବିଷୟଟାକୁ ଭୋଗଟାକୁ କହୁଛନ୍ତି ଶତ୍ରୁ, ମିତ୍ରକୁ ଛାଡ଼ିକି ଶତ୍ରୁର ଭଜନ କଲେ କ'ଣ ନା, ସାମର୍ଥ୍ୟ ଥାକିତେ କାଏ ହରି ନା ଭଜି ନୁହାଏ, ଯେତେବେଳେ ଦେହର ବଳ ଥିଲା ହରି ଭଜନ କଲିନି, ଦେହର ବଳ ରହିଛି ଭଜନ କରିବା ବୟସ ଯୁବକ ବୟସ ନା, ଆଉ ଭାବିଲେ ଉଚ୍ଚ କି ଭଜନ କରିବା ବୟସ ହେଉଛି ଯୁବ ବୟସ, ଏଥିରେ ଯାହା ଅଭ୍ୟାସ କରିବାର ଅଛି କରୁନାର ଅଛି, ଏ ଗୁଲି ଖଟି ଗୁଡ଼ା ସବୁ ଛାଡ଼ିକି ଯାହା ଅଭ୍ୟାସ କରି ତୁମେ ରହିଯିବ ସେଇଟା, ଯୋଉ ଏଇ ପ୍ରବର୍ତ୍ତନ ଶିଶୁମାନଙ୍କୁ ଆମେ ସବୁ ଦେଖୁଛୁ, ସେମାନେ ଆଜି ଗୋଟେ ବେଡେଡ୍ କଣ୍ଡିସନ୍ ଗଲେ ବି କାହିଁକି ଯାହା ହାବିଟ୍ ଯାହା ରହିଛି ସେ ତ ରହିଛି, କାହିଁକି ପ୍ରବର୍ତ୍ତନ ସ୍ପିରିଟ୍, ଯିଏ ଟ୍ୟୁସନ୍ କଥା କରୁଛନ୍ତି, ଯିଏ ପ୍ରଚାର କରିବା କଥା କରୁଛନ୍ତି, ଯିଏ ଟ୍ରାଭେଲିଂ କରିବା କଥା କରୁଛନ୍ତି, ଯିଏ ମ୍ୟାନେଜମେଣ୍ଟ କରିବା କଥା କରୁଛନ୍ତି, କାହିଁକି ସେ ଯୁବବେଳୁ ପ୍ରବର୍ତ୍ତନକୁ ଏମିତି ସ୍ପିରିଟେଡ୍ କରିଦେଇଥିଲେ, ସେ ପୁରା ଲାଗିଯାଇଛନ୍ତି ଗୋଟେ ଜିନିଷରେ, ସେଠୁ ସେ କଣ୍ଟିନ୍ୟୁ କରୁଛନ୍ତି, ଯିଏ ଯେମିତି ଯାହା କରୁଥିଲେ। ଭକ୍ତିରେ ଏଇଟା ଗୋଟେ ଆବେଶ ରହିଯାଏ, ତୁମର ଯେଉଁଥିରେ ମତି ଲାଗୁଛି, ରୋଷେଇକୁ ଭଲ ଲାଗୁଛି କର, ରୋଷେଇ ବୈଷ୍ଣବ ସେବା ହେଉଛି, ସବୁ ଚେତନଟାକୁ ରଖ ଠିକ ସେ, ଖଟୁନି ମୁଁ ବୈଷ୍ଣବ, ଏତିକି ବୈଷ୍ଣବ ଖୁସି ହେଉଛନ୍ତି ନା, ଠିକ ଅଛି ଚାଲ, ଭଗବାନଙ୍କ ଶୃଙ୍ଗାର ହେଉଛି ଭଲ, ଠିକ ଅଛି ଚାଲ କରିକି। ଏତେ ଲୋକ ଆରେ ଆମେ ଠାକୁରଙ୍କୁ ସଜଉଛେ, ଭଗବାନ କ'ଣ ଆମେ ସଜେଇବା, କିନ୍ତୁ କେତେ ଦୁଃଖୀ ଜୀବ ଆସୁଛନ୍ତି ଭଗବାନଙ୍କୁ ଦେଖିକି ଖୁସି ହେଇଯାଉଛନ୍ତି। ଆମେ ଯଦି ଭଲ ନ ସଜେଇଥିବା ତାହେଲେ ସେ କ'ଣ ଖୁସି ହେଲେ କି ନା, ଭଗବାନ ଖୁସି ହେବେ। ଆଜି ଗୋଟେ ଜୀବ ଭକ୍ତି କରୁଛି, ଜଣେ ଜଣେ ଭଲ ଶୃଙ୍ଗାର କରୁଛି, ଜଣେ ଭଲ ସଜେଇ ଦେଉଛି, ଭକ୍ତି ଏଭଳିଆ ସବୁଥିରେ ମୂଲ୍ୟ ରହିଛି, କିନ୍ତୁ ମହିମାଟାକୁ ବୁଝିବାକୁ ପଡ଼ିବ। ସବୁ ତା ମହିମାଟା ଯିଏ ବୁଝିଦେଲା, ସେ ହିଁ କେବଳ ଗୋଟେ ଜୀବନ ପାଏ, ସେ ଗୋଟେ ଲାଇଫ ଜୀବନ ପାଏ। ଶ୍ୟାମାନନ୍ଦ ପ୍ରଭୁ ଭକ୍ତିର ମହିମାଟା ଜାଣିଥିଲେ ବୋଲି ଶାସ୍ତ୍ର ପଢ଼ିବାକୁ ଜାଣି ଯାଉ, ଯୁବକ ସହିତ ତାଙ୍କୁ ଝାଡ଼ୁ ମାରେ, ସେ ଝାଡ଼ୁ ମାରିଲେ, ସେ ତ କହିଲେନି ମୋ ଗୁରୁଦେବ ମୋତେ ଗୋଟେ ଚିଠି ଦେଇକି ପଠେଇଛନ୍ତି, ମୋ ଶିଷ୍ୟଟାକୁ ବୈଷ୍ଣବ ଦର୍ଶନ ପଢ଼େଇବ, ବୈଷ୍ଣବ ଶାସ୍ତ୍ର ପଢ଼େଇବ। ସେ ସାର୍ ମୋ ମହିମା ଜାଣିଥିଲେ, ଗୁରୁ ମହିମା ଜାଣିଥିଲେ, ସେବା ମହିମା, ବିନା ଦ୍ୱିଧାରେ ଯାଇ ଝାଡ଼ୁ ମାରିଲେ, ଝାଡ଼ୁ ମାରୁ ମାରୁ ଆରେ ପାଠ ପଢ଼ିକି ସେ କେଉଁ ବୈଷ୍ଣବ ଦର୍ଶନ କରି ରାଧାରାଣୀକି ଦେଖିପାରିଥାନ୍ତି କି, ଝାଡ଼ୁ ମାରିକି ରାଧାରାଣୀ ପାଇଗଲେ। ମହିମା ବୁଝିବାକୁ ପଡ଼ିବ, ତୁଳସୀର ମହିମା ଅଛି, ସବୁଥିରେ ମହିମା ଅଛି ଭକ୍ତିରେ, ଭଗବାନଙ୍କର ସବୁଥିରେ ମହିମା। ଝାଡ଼ୁ ମାର ଗୁରୁଦେବ କୁହନ୍ତୁ, ଝାଡ଼ୁ ମାର କି ଲାଟିନ୍ ସଫା କର କି କ'ଣ କାମ କର, ସବୁ ତ କୃଷ୍ଣଙ୍କ ସେବା, ସବୁ କୃଷ୍ଣଙ୍କ ସେବା, ସବୁ ସେବା ଏଗୁଡ଼ାକ ଭଗବାନଙ୍କ ସେବା, ଭଗବାନଙ୍କ ଜାଗା, ପ୍ରଭୁ ଏଠି ଅଛନ୍ତି, ତୁମେ ଯଦି ଉପଲବ୍ଧି ନ କରିପାରିବ କେଉଁଟା ବି ଉପଲବ୍ଧି ହେବନି। ଏଇଟା ଚେତନାର କଥାଟା, ଆଉ ଏଇଟା କ'ଣ ଗୋଟେ ଥିଓରିଟିକାଲ ଜିନିଷଟା ନା କ'ଣ, ଚେତନା ସ୍ତରକୁ ଆସୁନି ମାନେ ଦେଶ ସେବା ବୋଲି ଲୋକ କହୁଛନ୍ତି, ମାନବ ସେବାକୁ କ'ଣ କହୁଛନ୍ତି, ମାନବ ସେବାଟାକୁ ମାଧବ ସେବା କହୁଛନ୍ତି, ତୁମେ ମାଧବ ସେବା କରିକି ତୁମର ଜ୍ଞାନ ଆସୁନି ମାନବ ସେବା ମୁଁ କରୁଛି ବୋଲି, ତୁମେ କି ଭକ୍ତି ହବ, ପାଞ୍ଚଟା ଲୋକ ତୁମେ ଖାଇବା ଦ୍ୱାରା ତୁମେ ଯଦି ଜାଣିପାରୁନ ମୁଁ ଭଗବାନ ପ୍ରସାଦ ଦେଲି କି ଲୋକ ଗୋଟେ ଆସିଛି ମୁଁ ସାହାଯ୍ୟ କଲି, ମୁଁ ସେବା ମାନବ ସେବାଟାକୁ ମାଧବ ସେବା କହିଲେଣି, ଆମେ ମାଧବ ସେବା କରିକି କହୁଛୁ ମୋର କିଛି ହେଲାନି, ଆରେ ମାଧବ ସେବା କରୁଛ କମ୍ ସେ କମ୍ ମାନବ ସେବା ତ ହେଇଗଲା ହବ, ଏତେ ଦୁଃଖୀ କାହିଁକି କହୁଛ। ସେ କଥା ସେ ଲେଖିଲେ, ସେ କଥା ସାମର୍ଥ୍ୟ ଥାକିତେ କାଏ ହରିନା ଭୋଜି ଲୁହାଏ, ସାମର୍ଥ୍ୟ ତେଲ ଥିଲା ହରିଭୋଜନ କଲିନି, ଆସନ କାଳେ ଦେଖିବା କରି ମୋ ଆସନ କାଳ ମୃତ୍ୟୁ ସମୟ ଆସିଗଲା, ଶେଷ କାଳରେ ମୁଁ କ'ଣ କରିବି, ଧିକ୍ ମୋର ଜୀବନ ନା ସାଧିନ ମୋ ଜୀବନଟାକୁ ଧିକ୍, ମୁଁ ନିତ୍ୟ ଧନ ସାଧନ କଲିନି, ଅରି ସାଧି ନା ସରି ମିତ୍ର ଛାଡ଼ି ଭଜିଲା ମୁଁ ଅରି, ମିତ୍ରକୁ ଛାଡ଼ିକି ହରିକୁ ଛାଡ଼ିକି ଏଇ ଭୋଗକୁ ଭଜନ କଲି, ଶତ୍ରୁ ଆଉ ଆବୁଡ଼ା ବୟସରେ ମୋତେ ମୋତେ କିଛି ଭଲ ଲାଗୁନି ଆଉ ସ୍ୱର ଛାଡ଼ିବା, ଭୋଗଟା ଯେ କେବଳ ଆନନ୍ଦ ଦିଏ ନାହିଁ ତା ପରିଣାମ ଏତେ ଭୟଙ୍କର ହେଇଯାଏ। ଏ ଟାଉନ୍ ବଜାର ଗଲେ ମୁଁ ସବୁ ଦେଖୁଛି ଆଉ, ଯେତେ ସବୁ ଯେଉଁ ବୟସ୍କ ଅଫିସର ମାନେ ସବୁ ରହିଛନ୍ତି ଭୁବନେଶ୍ୱର ଭୁବନେଶ୍ୱର, ତୁ ଯାଇ ଦେଖୁନା, ତୁମେ ଦେଖିଦେବ ତାଙ୍କ ମୁହଁକୁ ଗୋଟେ ତେଜ କିଛି ନାହିଁ, ଖାଲି ସେମାନେ ପୁଣି ସାଙ୍ଗ ହୁଅନ୍ତି, ତାଙ୍କର ସାଙ୍ଗ କିଏ, ସେ ରିଟାର୍ଡ ଅଫିସର, ସେ ରିଟାର୍ଡ ଅଫିସର ସବୁ ରିଟାର୍ଡ କ୍ଲବ୍ କରୁଛନ୍ତି, ତାଙ୍କର ସାଙ୍ଗରେ ଯାଇ ଟିକେ କଥାବାର୍ତ୍ତା ହେବେ, ତାଙ୍କ ସାଙ୍ଗେ କଥାବାର୍ତ୍ତା ଘରେ କି କଥା ଶୁଣନ୍ତି, ଛୁଆମାନେ ତାଙ୍କର ବୟସ ହେଇଗଲାଣି, ବାହାରିଲେ ତାଙ୍କର ଗାଲେ ଭୋଗରେ ଗଲେ କେହି ପଚାରିବେନି କାହା କଥା, ସ୍ତ୍ରୀ ତାର ବ୍ୟସ୍ତ କାହାକୁ ନେଇକି, ତା ନାତି ନାତୁଣୀ ନେଇ ବ୍ୟସ୍ତ ନା, ତୁମ କଥା କିଏ ପଚାରିବ, ମୁଁ ବୟସ ହେଇଗଲେ ତାଙ୍କର ଛୁଆ ପିଲା, ତାଙ୍କ ନାତି ମୋ ନାତି କ'ଣ କଲା ନାତୁଣୀ କଲା, ମୋ ଘର ମୁଁ ଇଏ କରିବି, ସ୍ୱାମୀ ଉପରେ ଖାଲି ଚିଡ଼ଚିଡ଼ି ହେବେ, ମୁଁ କ'ଣ ଛୁଆ, ମୁଁ କ'ଣ ସୁଖଦେବ ନା କ'ଣ, ମୁଁ ଘରୁ ଆସିଛି, ମୁଁ ସବୁ ଦେଖିଛି, ସବୁ ଦେଖିଛି, ସବୁ ମୋର ମନ ପଡ଼ୁଛି, ଦେଖିବ ବୟସ ହେଇଯିବ ଖାଲି ସ୍ୱାମୀ ସ୍ତ୍ରୀଙ୍କର ସବୁବେଳେ ଗଣ୍ଡଗୋଳ, କିରେ ଏବେ କାହିଁ ଗଣ୍ଡଗୋଳ ହେଉଛି, ଏବେ କାହିଁ ଗଣ୍ଡଗୋଳ ହେଉଛି, ଭୋଗିଥିଲ ବୁଝିନଥିଲେ ସେତେବେଳେ ତତ୍ତ୍ୱ ଗୁଡ଼ା, ଗଣ୍ଡଗୋଳ କ'ଣ, ବୟସ ହେଇଗଲା କିଛି ଖାଲି ଗଣ୍ଡଗୋଳ ଲାଗିବ, ଦେଖିଲା ମାନେ ଏ ତାକୁ ରାଗିବ ସେ ତାକୁ ରାଗିବ, ସେ କହୁଛନ୍ତି ଆଉ ମନ ଚଞ୍ଚଳ କାଳେ ଖାଲି ଆସନ୍ନ କାଳରେ ଖାଲି ଡର ଲାଗିବ ଭୟ ଲାଗିବ, ଭୋଗରେ କେଉଁଠି ସୁଖ ଅଛି, ଆପଣ ଭୋଗଟା ଜୀବର କେମିତି ସେ ଭୋଗରୁ କି କଷ୍ଟ ତାର, ସେ ଲେଖିଛନ୍ତି ସବୁ, ସେ ମରୁଛି ଭୋଗ ଯୋଉ, ସେ ଭୋଜନ ଗୋଟେ ଲେଖିଛନ୍ତି କେତେ ସୁନ୍ଦର ଭୋଜନ, ଜୀବତତ୍ତ୍ୱ ପୁରା ଜୀବର କେମିତି ଭୋଗରୁ ଆସିଲା, କେମିତି ବୈକୁଣ୍ଠ ତତ୍ତ୍ୱକୁ ଛାଡ଼ିକି ଆଜି ଭୋଗରେ ପଡ଼ିକି ଅସୁବିଧାରେ ପଡ଼ୁଛି, ସେଥିପାଇଁ ଆମର ଏଟା କ'ଣ, ଆମକୁ ସେବାର ରଖାଯାଉ, ଏଥିପାଇଁ ଭୋଗ ବୁଦ୍ଧିରା କେମିତି ଯିବ, ଆଉ ସେ କରୁଣା ନକଲେ କ'ଣ ଭୋଗ ବୁଦ୍ଧି ଯିବ, ଆମେ ଅନାଦିକାଳରୁ ଭୋଗିଛେ, ଇନ୍ଦ୍ରଗୁଡ଼ାକ ଅଛି, ଏଇଟା ଗୋଟେ ପ୍ରାର୍ଥନା ଚାଲିଛି, ଇନ୍ଦ୍ରମାନଙ୍କ ଦ୍ୱାରା ସେବା ବି ଚାଲିଛି, ଗୁରୁ ବୈଷ୍ଣବ କୃପା ବି ଭିକ୍ଷା କରୁଛେ, ଏସବୁ ମିଶିଲା ପରେ ହବ ନା? ଆଉ ସବୁ ମିଶିଲା ପରେ ଯେତେବେଳେ ଆମ ବିକଳତା ଭଗବାନ ଶୁଣିଲେ, ଏଣେ ସେବା ବି କରିକି ସ୍ୱୀକୃତି ପାଇଥିବା, ପ୍ରାର୍ଥନା ବି କରୁଥିବା, ତାକୁ ଶୁଣିଲେ ତାହେଲେ ଇନ୍ଦ୍ରିୟ ଚିନ୍ମୟ ଶକ୍ତି ପ୍ରାପ୍ତ ହେ, ଭଗବତୀ ଗଲେ ଚିନ୍ମୟ ଶକ୍ତି, ଯେତେବେଳେ ଯେଉଁ ନାମ କରିବା ଶୁଦ୍ଧ ନାମ ଉଚ୍ଚାରଣ ହେବ, ହେଲେ ଭାବମୟ ହେବ, ପ୍ରେମମୟ ହେବ, କୃଷ୍ଣଙ୍କୁ ଦର୍ଶନ କରିବ, କୃଷ୍ଣ ପାଇବ, ଜୀବତରେ ଯିବ, ଆମେ ସମାଜ ଅବସ୍ଥା ଆସିପାରିବନି। ଏଇଟା ସହଜ, ବିଶେଷ କରି କଳିଯୁଗରେ ଏଇଟା ହେବନି। ସବୁବେଳେ ମୋବାଇଲ ଫୋବାଇଲ କମ୍ପ୍ୟୁଟର ନେଟ୍ 24 ଘଣ୍ଟା ମଣିଷ, କୃଷ୍ଣ ଚିନ୍ତା କରି କ'ଣ ଶୋଇବ? ମଣିଷ ନେଟ୍କୁ ଚିନ୍ତା କରି ଶୋଉଛି କ'ଣ? ସେଗୁଡ଼ାକ ମୁଣ୍ଡରେ ତ ଖରାପ ଜିନିଷ ଗୁଡ଼ା ପୁରେଇକି ଶୋଉଛନ୍ତି, କି ସମାଜ ଅବସ୍ଥାରେ ରହିବେ? ତେଣୁ ସେ ଯଦି ମହାପ୍ରଭୁ ନେତାନ୍ତ କି ପ୍ରାର୍ଥନା କଲା, ତାକୁ ଭଗବାନ ସଦ୍ବୁଦ୍ଧି ଦେଇକି ତାକୁ ଆଡ଼େଇ ଦେବେ, ମନକୁ ସେ ଶକ୍ତିଟା ଦେବେ। ବର୍ତ୍ତମାନ ଆମେ ମନକୁ ଚାହିଁଲେ ମନକୁ ଘୁଞ୍ଚେଇକି ନେଇପାରୁନେ, ସିଏ ତ ମନକୁ ଚାହିଁଦେବେ, ଚିନ୍ମ ଶକ୍ତିଟା ମନକୁ ଦେବେ, ମନ ତ ମନର ବଳ ବରେଇକି ଚାଲି ଆସିବ। ଆଉ ଆମେ ବିଷୟରେ ଦୂରେଇଲେ ଆମର ବରେଇକି ଆସିବେନି, ସେ ମନକୁ ନେଇଯିବେ, ଚୋରି କରିନେବେ। ସେଟା ପ୍ରଭୁଙ୍କୁ ପ୍ରାର୍ଥନା କରିବାକୁ ପଡ଼ିବ। ହରେ କୃଷ୍ଣ, ଜୟ ଶ୍ରୀମଦ୍ ଭଗବତ ଗୀତା କି ଜୟ, ଶ୍ରୀଲ ପ୍ରଭୁ ପାଦ ଗୁରୁଦେବ କି ଜୟ, ନିତାଇ ଗୌରମାନ।